ଆପଣ ମାନେ ବସି ପାରନ୍ତି। ମୁଁ ଅଳ୍ପ ଦିନ ପାଇଁ ଦୂରକୁ ଚାଲି ଯାଇଥିଲି। ଭିତରକୁ ପ୍ରବେଶ କରି ଆସୁଥିବା ସମୟରେ ସେହି ବନ୍ଧୁମାନଙ୍କୁ, ଯେଉଁମାନଙ୍କୁ ମୁଁ ଏକାଧିକ ବର୍ଷ ଧରି ଜାଣିଛି, ସେହି ଭାଇମାନଙ୍କୁ, ଅର୍ଥାତ୍ ଭାଇ ମୋର ପୁଣି ତାଙ୍କ ପରି ଅନ୍ୟ ବନ୍ଧୁଗଣଙ୍କୁ ମଞ୍ଚ ଉପରେ ଉପସ୍ଥିତ ଥିବାର ଦେଖୁଛି। ଆଜି ରାତିରେ ସେମାନଙ୍କୁ ଉପସ୍ଥିତ ଥିବା ଦେଖିବାଟା ନିଶ୍ଚିତ ରୂପେ ଏକ ସୁଯୋଗ୍ୟ ଅଟେ। ମୋହର ପଶ୍ଚାତରେ ବସି ରହିଥିବା ସୁଶିକ୍ଷିତ ଈଶ୍ୱର ଜ୍ଞାନର ତତ୍ତ୍ୱବିତ୍ଙ୍କୁ ନିକଟରେ ମୁଁ ନିଜକୁ ଅତି ନଗଣ୍ୟ ମଣୁଅଛି। ତେଣୁ ଯଦି ମୁଁ କିଛି ଭୁଲ କରି ପକାଏ, ତେବେ ସେମାନେ ଯେ ମୋତେ ସୁଧାରି ପକାଇବେ, ସେପରି ଏକ ଭରସାକୁ ମୁଁ କରୁଛି। ଆଜି ରାତିରେ ଜଣେ ଏକ ପରିଚିତ ବ୍ୟକ୍ତିଙ୍କୁ, ଭଉଣୀ ରୋଜଙ୍କୁ ଆମମାନଙ୍କ ଗହଣରେ ଉପସ୍ଥିତ ଥିବା ଦେଖି ଆମମାନେ ଅତି ଆନନ୍ଦିତ। ଆମମାନେ ପଥମଧ୍ୟରେ ଥିଲୁ। ଆଜି ଭାଇ ସୋରସ ଆଉ ତାଙ୍କର ସହାୟକଙ୍କ ସହିତ ମୁଁ ଫେରୁଥିଲି। ଅଳ୍ପ ମଧ୍ୟାହ୍ନ ଭୋଜନକୁ ଆମମାନେ ଗ୍ରହଣ କରି ଫେରୁଥିଲୁ। ପୁଣି ରାସ୍ତାରେ ଯାତ୍ରା କରୁଥିବା ସମୟରେ ଭାଇ ୱିଲିୟମ୍ସ କହିଥିଲେ ଯେ ଭଉଣୀ ରୋଜ ବହୁତ ପୀଡିତା ଅଛନ୍ତି। ତେଣୁ ଅଳ୍ପ ସମୟ ପାଇଁ ତାଙ୍କୁ ଦେଖିବା ନିମନ୍ତେ ଆମମାନେ ଯାଇଥିଲୁ। ସେ ଭୀଷଣ ଜ୍ୱରରେ ପୀଡିତା ଥିଲେ ଆଉ ପ୍ରକୃତରେ ଅସୁସ୍ଥ ଥିଲେ। ଆମମାନେ ଆଣ୍ଠୋଇ ପଡିଥିଲୁ, ପୁଣି ପ୍ରାର୍ଥନାର ଅଳ୍ପ କିଛି ଶବ୍ଦକୁ ବ୍ୟବହାର କରିଥିଲୁ ଆଉ ପ୍ରଭୁ ଆମମାନଙ୍କ ସହିତ ଆଳାପ କରିଥିଲେ। ପୁଣି କହିଥିଲେ ସେ ଆରୋଗ୍ୟ ଲାଭ କରୁଛନ୍ତି, ପୁଣି ଆସନ୍ତାକାଲିର ସନ୍ଧ୍ୟା ସମୟରେ ସେ ସେହି ସ୍ଥାନରେ ଉପସ୍ଥିତ ଥିବେ। ଆଉ ଆଜି ରାତିରେ ସେଠାରେ ଉପସ୍ଥିତ ଏହି ସ୍ଥାନରେ ଠିକ ଏହି ଜାଗାରେ ସେ ଠିକ ଠାକ ବସିଛନ୍ତି। ଭଉଣୀ ରୋଜ କିଛି କ୍ଷଣ ପାଇଁ ଠିଆ ହୋଇପଡନ୍ତୁ, ଯେପରି ସେମାନେ ଆପଣଙ୍କୁ ଦେଖିପାରନ୍ତି। ଈଶ୍ୱରଙ୍କ ପ୍ରତି ଆମମାନେ ଅତି କୃତଜ୍ଞ ଅଟୁ। ସେ ତ ଶଯ୍ୟଶାୟୀ ଥିଲେ। ସେ କହିଥିଲେ ଶୈତାନ ପ୍ରତ୍ୟେକ ବିଷୟ ମୋତେ ଧରି ଅତିଶୟ ରୋଗାକ୍ରାନ୍ତ କରି ପକାଇଥିଲା। ପୁଣି ମୁଁ ଏଠାକୁ ଫେରି ଆସିଥିଲି, ପୁଣି ଏହାଦ୍ୱାରା ଦୁର୍ବଳ ହୋଇପଡିଥିଲି। ଗଳାର କୌଣସି ପ୍ରକାର ବ୍ୟାଧିରେ କିମ୍ବା ସେପରି ଧରଣ ପୀଡ଼ାରେ ଆକ୍ରାନ୍ତ ହୋଇପଡିଥିଲି, ମାତ୍ର ପ୍ରଭୁ ତାଙ୍କୁ ଆରୋଗ୍ୟତା ପ୍ରଦାନ କରିଥିଲେ। ପୁଣି ସେଥିପାଇଁ ଆମମାନେ ଆନନ୍ଦିତ, ପ୍ରିୟ ପ୍ରଭୁଙ୍କୁ ହୃଦୟର ସହିତ ଧନ୍ୟବାଦ ଦେଉଛୁ। ପୁଣି ଅତି ମନୋରମ ସମୟକୁ ଆମମାନେ ବିତାଉଛୁ। ତତ୍ପରେ ଆସନ୍ତାକାଲି ରାତିରେ ଆମମାନେ ରାମେଡ଼ାକୁ ଚାଲିଯିବୁ। ତେଣୁ ଏ ବିଷୟକୁ ଆଦୌ ଭୁଲନ୍ତୁ ନାହିଁ। ତାହା ଏହି ସ୍ଥାନରେ ଆଉ ଆୟୋଜିତ ହେବ ନାହିଁ, ତାହା ରାମେଡ଼ାରେ ଆୟୋଜିତ ହେବ। ପୁଣି ଅଧିବେଶନଟି ପରବର୍ତ୍ତୀ ଦିନର ରାତିରୁ ଆରମ୍ଭ ହେବ। କେବଳ ଗୋଟିଏ ଅଧିକ ରାତି କାଳ ପାଇଁ ମୋ ସହିତ ରହିବାକୁ ଥିଲା, ଆପଣ ତାହା ଜାଣନ୍ତି। ତେଣୁ ଗତ ରାତିରେ ନିରୂପିତ ସମୟରେ ମୁଁ ଅଧିକା କିଛି ସମୟକୁ ନେଇଯାଇଥିଲି। ତେଣୁ ସେଥିପାଇଁ ମୁଁ କିଛିଟା ବିଶ୍ଳେଷଣର ମାତ୍ର କ୍ଷୁଦ୍ର ପ୍ରତିଜ୍ଞାଟିଏ ବର୍ଷର ପ୍ରଥମ ଅବସ୍ଥାରେ ସ୍ୱୟଂରୁ କରିବାକୁ ଯାଉଛି। ପୁଣି 3 କିମ୍ବା 4 ଘଣ୍ଟା ସେହି ସମୟର ସେହି ସମାଚାର ଗୁଡ଼ିକୁ କେବଳ ଅଧଘଣ୍ଟାରେ କିମ୍ବା 40 ମିନିଟ୍ ସମୟ ରୂପେ ପ୍ରସ୍ତୁତ କରିବା ନିମନ୍ତେ ସେଗୁଡ଼ିକୁ କାଟିଛାଟି ସଂକ୍ଷେପ କରିବାକୁ ଯାଉଛି। ଗତ ରାତିରେ ମୁଁ ଯେପରି କହିଥିଲି, ରବିବାର ଦିନ ମୋର ପତ୍ନୀ ମୋତେ ସମାଲୋଚନା କରି କହିଥିଲେ ତୁମେ ପ୍ରକୃତରେ ଖୁବ୍ ଭଲ ରୂପେ କହିଥିଲ। ଆଉ ସେଇ ହେତୁ ଗତ ରାତିରେ ମୋତେ ନିହାତି ପକ୍ଷେ ଫେରି ଆସିବାକୁ ଥିଲା, ପୁଣି ଏହାକୁ ପ୍ରତିଘାତ କରିବାକୁ ଥିଲା। ଦେଖନ୍ତୁ ସମାପେକ୍ଷ କଥା, ଗତ ରାତିରେ 30 ମିନିଟ୍ ପରିବର୍ତ୍ତେ ମୁଁ 55 ମିନିଟ୍ର ସମୟକୁ ନେଇଥିଲି। ବିଲି କହିଥିଲା, ଆଜି ରାତିରେ ସେପରି କହିଥିଲା, ଟିକେ ଧୀର ସ୍ଥିର ହୋଇପଡନ୍ତୁ, ଆଜି ରାତିରେ ଆପଣ କେଉଁ ବିଷୟ ଉପରେ ପ୍ରଚାର କରିବାକୁ ଯାଉଛନ୍ତି। ମୁଁ କହିଥିଲି ମୁଁ କିଛିଟା ଟିପ୍ପଣୀକୁ ଏଠାରେ ଲେଖି ରଖିଛି, ପୁଣି ଧର୍ମଶାସ୍ତ୍ର କେତେକ ପଦପର୍ବ ସୁଦ୍ଧା ଲେଖି ରଖିଛି। ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଥିବା 4 କିମ୍ବା 5 ସମାଚାର ମୋ ପାଖରେ ଅଛି, ମାତ୍ର ସେଗୁଡ଼ିକ ମଧ୍ୟରୁ କେତୋଟି ସମ୍ପର୍କରେ ମୁଁ କିଛି ଜାଣେ ନାହିଁ। ମୁଁ କହିଥିଲି ମୁଁ ଅନୁଭବ କରେ ଯେ ମୁଁ ସେଠାରେ ଯେତେବେଳେ ଯାଇ ପହଞ୍ଚିବି, ପୁଣି କଣ ଯେ ଘଟୁଛି ତାହାକୁ ଲକ୍ଷ୍ୟ କରିବି, ତାପରେ ମୁଁ ବିଚାର କରିବି। କହିଥିଲା ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ପୀଡିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଆପଣ ପ୍ରତିଜ୍ଞା କରିଥିଲେ। ମୁଁ କହିଥିଲି ମହାଶୟ ସେପରି ହିଁ ଅଟେ। କେତୋଟି କାର୍ଡ ଆପଣମାନେ ଲାଭ କରିଛନ୍ତି? କହିଥିଲେ 200 କାର୍ଡ। ମୁଁ କହିଥିଲି ଆଜି ରାତିରେ ସେଗୁଡ଼ିକ ନିମନ୍ତେ ମୁଁ ପ୍ରାର୍ଥନା କରିବାଟା ଭଲ ହେବ। ପୁଣି ସେ କହିଥିଲେ ବର୍ତ୍ତମାନ ମନେ ରଖିଥାନ୍ତୁ, ଆପଣ ତ କେବଳ 15 ମିନିଟ୍ର ସମୟକୁ ପାଉଛନ୍ତି, ପ୍ରଚାର କାର୍ଡ ନିମନ୍ତେ କେବଳ ସେତିକି ସମୟ ପାଉଛନ୍ତି। କହିଥିଲା ଗତ ରାତିରେ ଆପଣ ଏହାର ଅବଶିଷ୍ଟ ସମୟକୁ ନେଇ ସାରିଛନ୍ତି। 15 ମିନିଟ୍ର ସମୟ ଆମମାନେ କେବଳ ଲାଭ କରିବୁ। ଆଚ୍ଛା, ତେବେ ଆପଣମାନ ନିକଟରେ ଆମମାନେ ଏକ ପ୍ରତିଜ୍ଞା କରିଥିଲୁ, ଅର୍ଥାତ୍ ଯେଉଁମାନେ ପ୍ରାର୍ଥନା କାର୍ଡକୁ ପାଇଥିଲେ ସେମାନଙ୍କ ପାଇଁ ପ୍ରାର୍ଥନା କରିବୁ, ସେପରି ପ୍ରତିଜ୍ଞା ଅବଶ୍ୟ ତାହା ହିଁ। ଆମମାନେ ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ଏହି ଧାଡ଼ି ଗୁଡ଼ାକ ମଧ୍ୟରେ ଆଣିପାରିବୁ ନାହିଁ ପୁଣି ସେମାନଙ୍କ ମଧ୍ୟରେ ଜଣ ଜଣ କରି କାହାରିକୁ ଆଦୌ ଡାକିବାକୁ ସକ୍ଷମ ହୋଇପାରିବୁ ନାହିଁ। ଉପସ୍ଥିତ ମଣ୍ଡଳୀ ମଧ୍ୟରୁ ସେପରି ଆମମାନେ କରିପାରିବୁ ନାହିଁ। ଯଦ୍ୟପି ପବିତ୍ର ଆତ୍ମା ମୋତେ ତାହା ଦେଇପାରନ୍ତି, ତଥାପି ମୁଁ ଏହାକୁ କାର୍ଯ୍ୟକାରୀ କରିବାକୁ ଆଦୌ ସହନ କରିପାରିବି ନାହିଁ, ଯେହେତୁ ମୋ ଉପରେ ଏହା ଅଧିକ ଭାରଗ୍ରସ୍ତ ବିଷୟ ହେବ। ପୁଣି ଏହା ସତ୍ତ୍ୱେ ଏହି ସକଳ ବିଷୟ ସହିତ ଆମେ ଭଲ ଭାବରେ ସୁପରିଚିତ ଅଟୁ। ପୁଣି ଈଶ୍ୱର ଯେ ତଥାପି ପରମେଶ୍ୱର ଅଟନ୍ତି, ତାହା ଆମେ ସମସ୍ତେ ଜାଣୁ। ସେ ଯେ କେବଳ ଆରୋଗ୍ୟତା ଦାନ କରନ୍ତି ସେପରି ନୁହେଁ, ଏହା ତ ସେପରି ଏକ ବିଷୟ ଯାହାକି ବିଶ୍ୱାସ ଦାନ କରିଥାଏ। ପୁଣି ଆମମାନେ ଯେ ଈଶ୍ୱରଙ୍କ ଉପସ୍ଥିତିରେ ଅଛୁ, ଏହାକୁ ଆମମାନଙ୍କୁ ଜଣାଇବା ନିମନ୍ତେ ତାହା ହିଁ ସେପରି ଏକ ଦାନ। ପୁଣି ଆଜି ରାତିରେ ସକଳ ପୀଡ଼ିତଙ୍କ ପାଇଁ ଆମମାନେ ପ୍ରାର୍ଥନା କରିବାକୁ ଯାଉଅଛୁ। ପ୍ରତ୍ୟେକ ଜଣ ଯେଉଁମାନେ ପ୍ରାର୍ଥନା କାର୍ଡ ଗୁଡ଼ାକ ପାଇଥିଲେ ସେ ସମସ୍ତେ ପ୍ରାର୍ଥନାରେ ନିବେଦିତ ହେବେ। ତତ୍ପରେ ଆସନ୍ତାକାଲି ରାତିରେ ରାମେଡ଼ା ନାମକ ସ୍ଥାନରେ ଆମେ ଅଧିକ କିଛି କାର୍ଡ ବଣ୍ଟନ କରିବାକୁ ଚେଷ୍ଟା କରିବୁ। ପୁଣି ସେଠାରେ ସେମାନଙ୍କ ପାଇଁ ପ୍ରାର୍ଥନା କରିବୁ, କାରଣ ମୁଁ ତଥାପି ଆସନ୍ତାକାଲି ସମୟକୁ ପାଇଛି। ପୁଣି କନଭେନସନର ଅଧିକ ସମୟଟିଏ ଆସନ୍ତାକାଲି ରାତିରେ ପାଇଛି। ପୁଣି ପ୍ରାତଃ ଭୋଜନ ସମୟକୁ ସୁଦ୍ଧା ପାଇଛି, ଏପରି ମୁଁ ଆଶା କରେ। ପୁଣି ପରିସ୍ଥିତି ଯେ କିପରି ଭାବରେ ସମ୍ମୁଖୀନ ହୁଏ ତାହା ଉପରେ ନିର୍ଭରଶୀଳ। ସେହି ସ୍ଥାନରେ କିଛି ବ୍ୟବସ୍ଥା ଅଛି, ପୁଣି ସେଥିରୁ ଏକ ବେତାଳ ବ୍ୟବସ୍ଥା କୌଣସି କାର୍ଯ୍ୟ କରେ ନାହିଁ। ଅଦ୍ୟାବଧି ସେପରି ହୋଇନାହିଁ, ସେପରି ହେଉ ନାହିଁ ବୋଲି ମୁଁ ବିଚାର କରେ। ଭାଇ ହୋମବର୍ଗ ସେପରି କାର୍ଯ୍ୟ କରୁନାହାନ୍ତି ବୋଲି ମୋର ବିଚାର। ତାହା ଅଟେ କି ଅଟେ, ଆଉ ମୁଁ ଏହାକୁ ପୁରାପୁରି ଭାବରେ ଭୁଲି ପକାଇଥାଏ। ସେପରି ଜର୍ମାନୀ ନାମକୁ ମୁଁ ଭୁଲ କ୍ରମେ ନେଇଥାଏ, ତାହା ଯେ ଜର୍ମାନୀ ନାମ ଏପରି ମୁଁ ଧାରଣା କରେ। ତେଣୁ ମୁଁ ସମ୍ଭବତଃ ଅସମଞ୍ଜତାର ଅନୁଭୂତିକୁ ଲାଭ କରିପାରିଥାଏ। ହଁ, ଆମମାନେ ଏହାକୁ ସେପରି କହିଥାଉ, ତାଙ୍କ ପାଇଁ ସେପରି ଧରଣର ବକ୍ତବ୍ୟ ପାଇଁ କ୍ଷମା ଦିଅନ୍ତୁ। ତେଣୁ ପ୍ରଭୁରେ ପ୍ରକୃତରେ ଆମମାନେ ଏକ ଚିତ୍ତାକର୍ଷକ ସମୟକୁ ଅତିବାହିତ କରୁଛୁ। ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ନିମନ୍ତେ ଆଜି ରାତିରେ କେହି ଜଣେ ଅପରିଚିତ ବ୍ୟକ୍ତି ଏହି ସ୍ଥାନରେ ଆମମାନଙ୍କ ମଧ୍ୟରେ ଉପସ୍ଥିତ ଥାନ୍ତି, ତେବେ ସହଭାଗିତା ମଧ୍ୟରେ ଆପଣଙ୍କୁ ଲାଭ କରି ଆମମାନେ ପ୍ରକୃତରେ ଆନନ୍ଦିତ ଅଟୁ। ପୁଣି ପ୍ରଭୁ ଯେ ଆପଣଙ୍କୁ ଅବଶ୍ୟ ଆଶୀର୍ବାଦ କରିବେ ସେପରି ଭରସା କରୁଛି। ଆଜି ରାତିରେ ଏହି ଭବନରୁ ଆମମାନେ ଯେତେବେଳେ ବିଦାୟ ନେବୁ ସେତେବେଳେ ଆମମାନ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ପୀଡିତ ନଥିବେ, ସେପରି ଧରଣର ପ୍ରାର୍ଥନାକୁ ମୁଁ କରେ। ଅର୍ଥାତ୍ ଆମମାନ ପ୍ରଭୁ ଓହ୍ଲାଇ ଆସିବେ, ନିଜର ଶକ୍ତିର ସହିତ ଓହ୍ଲାଇ ଆସିବେ। ପୁଣି ସେ ସମସ୍ତେ ଯେମାନେ ପୀଡିତ ଆଉ ସଂକଟାପନ୍ନ ଅଟନ୍ତି ସେମାନଙ୍କୁ ଆରୋଗ୍ୟତା ପ୍ରଦାନ କରିବେ। ଏଠାରେ କିଛି ଦିନ ପୂର୍ବେ ଏକ ବିଶେଷ ଧରଣର ସାକ୍ଷାତକାର ନିମିତ୍ତ ମୁଁ ଜଣ ଜଣ କରି ସେମାନଙ୍କୁ ମୋ ପାଖକୁ ଡାକୁଥିଲି। ପୁଣି କେତେକ ବିଷୟ ଏପରି ଜଟିଳ ଥିଲା ଯେ ତାହାକୁ ଆମମାନେ ଗ୍ରହଣ କରିପାରିନଥିଲୁ। ପୁଣି ତାହା ଏତେ ଶୀଘ୍ରତାର ସହିତ ଅଗ୍ରସର ହୋଇଥିଲା ଯେ ଏହାକୁ ପରିଶେଷରେ ସେପରି ହୋଇ ରହିବାକୁ ଥିଲା। ପୁଣି ଈଶ୍ୱର ଏହାକୁ ଲଗାତାର ରୂପେ ଆଶୀର୍ବାଦ କରି ଚାଲିଥିଲେ। ପୁଣି 300-400 ଲୋକଙ୍କୁ ଅପେକ୍ଷା କରିବାର ଅବସ୍ଥାକୁ ଆମେ ଲାଭ କରିଥିଲୁ। ହୋଇପାରେ ସେତିକିଟା ସମୟ ପାଇବା ନିମନ୍ତେ ଆପଣମାନଙ୍କୁ ସମ୍ଭବତଃ ବର୍ଷେ 2 ବର୍ଷ ଏକ ଅପେକ୍ଷା ସମୟକୁ ବ୍ୟତୀତ କରିବାକୁ ପଡିପାରେ। ବୁଝନ୍ତୁ, ସେପରି ସମୟକୁ ପାଇବା ପାଇଁ ତଦୁପ ବିତାଇବାକୁ ପଡିପାରେ। ହୋଇପାରେ ସେତିକି ସମୟକୁ ଯେ ଆପଣମାନେ ପାଇପାରନ୍ତି ଏପରି ବୁଝନ୍ତୁ, ଉପାସନା ସମୟ ମଧ୍ୟରେ ସେମାନଙ୍କୁ ସାକ୍ଷାତକାର ସୁଯୋଗ ମଧ୍ୟ ଯିବାକୁ ସେତିକି ସମୟ ଲାଗିପାରେ। ପୁଣି ସମସ୍ୟା ବିଷୟରେ ପ୍ରଭୁ ଆମମାନଙ୍କୁ ସଠିକ ରୂପେ ଜଣାଇଦେବା ପର୍ଯ୍ୟନ୍ତ ଆମମାନଙ୍କୁ ଧୀର ସ୍ଥିର ଭାବେ ବସି ରହି ପ୍ରଭୁଙ୍କ ଉପରେ ଧ୍ୟାନ ଲଗାଇ ଅପେକ୍ଷା କରିବାକୁ ପଡିଥାଏ। ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଆଜି ସନ୍ଧ୍ୟାକାଳରେ ଏହି ଭବନ ମଧ୍ୟରେ ଏପରି କେତେକ ସଦସ୍ୟ ଏତେବେଳେ ଉପସ୍ଥିତ ଅଛନ୍ତି ଯେଉଁମାନେ ଏହି ବିଶେଷ ଧରଣର ସାକ୍ଷାତକାରରେ ଉପସ୍ଥିତ ଥିଲେ, ସେମାନେ ଏଠାରେ ଉପସ୍ଥିତ ଅଛନ୍ତି କି? ଆସନ୍ତୁ, ଆପଣମାନଙ୍କର ଉତ୍ତୋଳିତ ହସ୍ତକୁ ଆମେ ଦେଖିବା। ସେହି ବିଶେଷ ପ୍ରକାରର ସାକ୍ଷାତକାରରେ ଥିବାର ବିଷୟକୁ ଜଣାଇବା ନିମନ୍ତେ ସେପରି କରନ୍ତୁ। ହଁ ହଁ, ସେଠାରେ ବସିଥାନ୍ତି। ତେଣୁ କରି ପୁଣି ତାହା ଯେ ସତ୍ୟ କଥା ଏହା ଜାଣନ୍ତୁ, ପ୍ରଭୁ ଯେ କଣ କହିବେ ତାହା ବୁଝିବା ନିମନ୍ତେ କେବଳ ଅପେକ୍ଷା କରି ରହିଥାନ୍ତୁ। ସେ ବିଷୟଟି ହିଁ ସେପରି ଅଟେ। ସେହି ନିର୍ଦ୍ଦେଶକୁ ପାଇବା ଅଭିପ୍ରାୟରେ ମୋତେ କିଛି କ୍ଷଣ ନିମନ୍ତେ ସ୍ଥଗିତ ହେବାକୁ ପଡିଥିଲା। ପୁଣି ଆମମାନେ ଆଉ କୌଣସି ବ୍ୟକ୍ତିଗତ ସାକ୍ଷାତକାରକୁ ଯେ ଆୟୋଜନ କରିପାରିବୁ ନାହିଁ ସେ ବିଷୟରେ ମୁଁ ବିଲିକୁ ସୂଚିତ କରିଥିଲି। ଦେଖନ୍ତୁ, ମୁଁ 25 ବର୍ଷ ବୟସ ସମୟକୁ କେବଳ ବିତାଇଛି, ଏଇ କିଛି ଦିନ ତଳେ ଦ୍ୱିତୀୟ ଥର ନିମନ୍ତେ ପୁଣି ତୃତୀୟ ଥର ନିମନ୍ତେ ସୁଦୂରକୁ ଯାଉଛି। ତେଣୁ ଯେତେବେଳେ ଆପଣମାନେ ଏକ ଛୋଟ କାଟ ଅନୁମତିକୁ ପାଆନ୍ତି ଆପଣମାନେ ପାଇନଥାନ୍ତି। ଆପଣମାନେ ପୁଣି ସେପରି ଭାବରେ ଆପଣମାନେ ତାହାକୁ ରକ୍ଷା କରିବାକୁ ଚାହିଁଥିଲେ, ତାହାକୁ କୌଣସି କାରଣବଶତଃ ରକ୍ଷା କରିପାରିନଥିଲେ। ଆପଣମାନଙ୍କ ପଦଗତି ଧୀମା ପଡିଯାଇଥାଏ। ପୁଣି ସେ ବିଷୟରେ ଭାଇ ମୋର କିଛି ଜାଣନ୍ତି ନାହିଁ, ସେ ତ ମୁଁ ବିଚାର କରେ ଯେ ଆମମାନେ ସେପରି ଏକ ବୟସ ସୀମା ମଧ୍ୟ ପଦାର୍ପଣ କରିସାରିଅଛୁ। ପୁଣି ମୁଁ, ଭାଇ ମୋର ଆଉ ଭାଇ ବ୍ରାଉନ ତଥା ଆପଣମାନେ ସର୍ବପ୍ରଥମେ ଭାଇ ଆଉଟଲ, ଭାଇ ଗ୍ରେସିୟର, ଭାଇ ଫୁଲଙ୍କ ସହିତ ଆସିଥିବା ସମୟକୁ ଦେଖିଲେ ଅନେକ ଘଟଣା ଏହା ମଧ୍ୟରେ ଘଟିଯାଇଛି। ସେହି ବ୍ୟକ୍ତିଗଣ ଆଜି ରାତିରେ ଏହି ସ୍ଥାନରେ ଯେ ଉପସ୍ଥିତ ଥାଇପାରନ୍ତି ଏଥିରେ ମୁଁ ସନ୍ଦେହ କରେ। ଆଉ ଭାଇ ଗାର୍ସିଅର, ଭାଇ ଫୁଲର, ଭାଇ ଆଉଟଲ ସେମାନେ ଏଠାରେ ଉପସ୍ଥିତ ଅଛନ୍ତି କି? ଆପଣମାନେ ଯଦି ସେଠାରେ ଉପସ୍ଥିତ ଥାନ୍ତି ତେବେ ନିଜ ନିଜ ହାତକୁ ଉପରକୁ ଉଠାନ୍ତୁ। ହଁ, ମୁଁ ବିଶ୍ୱାସ କରେ ଯେ ଭାଇ ଫୁଲର ମହାଶୟ ସେହି ସ୍ଥାନରେ ଅଛନ୍ତି। ଆପଣ ସେଠାରେ ଯଦି ଉପସ୍ଥିତ ଥାନ୍ତି ତାହେଲେ ଆପଣ ହସ୍ତଦେୟ ଅଟେ। ଯଦି ମୁଁ ଭୁଲ ନ କରେ ଭାଇ ଆଉଟଲ ସେହି ସ୍ଥାନରେ ଅଛନ୍ତି, ଭାଇ ଗାର୍ସିଅର ମୁଁ ବିଶ୍ୱାସ କରେ ଯଦି ସେ ଫୋନିକ୍ସକୁ ଛାଡି ଯାଇଥିଲେ ତାହା ଯେ ସତ୍ୟ କଥା ପରି ମୁଁ ବିଚାର କରେ ସେ ତ ଫୋନିକ୍ସକୁ ଛାଡି ଯାଇଥିଲେ ପୁଣି ସେ କାଲିଫର୍ଣ୍ଣିଆରେ ଅଛନ୍ତି ଆଚ୍ଛା ତେବେ ଏହା ପ୍ରକୃତରେ ଅତି ମହତ ଦିନ ଗୁଡିକ ଥିଲା ପୁଣି ସେତେବେଳେ ମୁଁ ଯେ ଯୀଶୁଖ୍ରୀଷ୍ଟ କାଲି ଆଜି ଚିରଦିନ ସମାନ କରନ୍ତି ସେ ସମାନ ଧରଣ ସମାଚାରକୁ ମୁଁ ପ୍ରଚାର କରିଥିଲି ତାହା ଯେ ପ୍ରାୟ ସେପରି ଧରଣ ଥିଲା ଏପରି ମୁଁ ଅନୁମାନ କରେ ହଁ ବେକି ଛୋଟ ପିଲାଟିଏ ଥିଲା ତାହା ତ ପ୍ରାୟ 19 ବର୍ଷ ତଳର ଘଟଣା ଆଉ ବର୍ତ୍ତମାନ ସେ ତ ଜଣେ କିଶୋରୀ ଏବଂ ପ୍ରାପ୍ତ ବୟସ୍କା ମୋଟି ଏକ ଅସୁନ୍ଦରୀ ଝିଅ ପରି ସେହି ସ୍ଥାନରେ କୌଣସି ଏକ ଜାଗାରେ ବସିଛି 19 ବର୍ଷ ବୟସ୍କା ଅଟେ ବେକି ତୁମେ କେଉଁ ସ୍ଥାନରେ ଅଛ ବାବାଙ୍କଟିଏ ସେ ଯେ ସେ ମୋ ନିମନ୍ତେ ତାହାକୁ ନିର୍ବାଚନ କରିବ ତାହାକୁ ମୋହର କୋଳରେ ଧରି କୁଣ୍ଢାଇ ରଖିଥିବାର ବିଷୟକୁ ମୁଁ ମନେ ପକାଏ ସେଦିନ ରାତିରେ ମୁଁ ଯେ ଏକ ପ୍ରକାର କର୍ମ କରୁଥିଲି ଏଥିରେ ମୁଁ ନିଶ୍ଚିତ ଏକ ରାତ୍ରି କାଳରେ ଭାଇ ଗାର୍ସିଆଙ୍କ ସହଭାଗିତାର ଘଟଣା ସମ୍ପର୍କରେ ମୁଁ ମନେ ପକାଏ ସେଥିରେ ସେ ଶିଶୁ କନ୍ୟାଟିଏ ଥିଲା ଆଉ ମୁଁ କହିଥିଲି ଆଜି ରାତିରେ ଆମେ ଇଣ୍ଟରନ୍ୟାସନାଲ ମିଟିଂର ଆୟୋଜନ କରିଛୁ ପୁଣି ମୁଁ କହିଥିଲି ଆଜି ମୁଁ ସ୍ପେନୀୟ ମାନଙ୍କ ନିକଟରେ ପ୍ରଚାର କରିବାକୁ ଯାଉଅଛି ତତ୍ପରେ ମୁଁ ଏପରି କହିଥିଲି ଏଠାରେ ଉପସ୍ଥିତ ଥିବା ମୋର ପତ୍ନୀ ସେ ଜଣେ ଜର୍ମାନ ଅଧିବାସୀ ଅଟନ୍ତି ମୁଁ କହିଥିଲି ମୁଁ ଜଣେ ଆଇରିଶ ବ୍ୟକ୍ତି ପୁଣି ମୁଁ କହିଥିଲି ମୋର କନିଷ୍ଠ କନ୍ୟା ସେ ଭାରତୀୟ ଅଟେ ଆଉ ସେଇ ଜଣଙ୍କ ବେକି ଥିଲା ତେଣୁ ପଛ ପାଖରେ ଦରଦେ ମୁଁ ଯେତେବେଳେ ବାହାରକୁ ବାହାରି ଆସିଥିଲି ବାହାରେ ସେତେବେଳେ ଜଣେକା ମେକ୍ସିକାନ ନାରୀ ସେ ସ୍ଥାନରେ ଉପସ୍ଥିତ ଥିଲେ କହିଥିଲେ ଭାଇ ବ୍ରହ୍ମ ମୁଁ କହିଥିଲି ହଁ ଭଉଣୀ ତୁମେ କଣ ଚାହ ପଚାରିଥିଲେ ଆପଣ ସନ୍ତାନ ଯେ କେତେକ ପରିମାଣରେ ରୁଗ୍ଣା ଦୁର୍ବଳ ସେଇଥିପାଇଁ ଆପଣ ବିଚାର କରନ୍ତି କାହିଁକି ଜଣେ ଭାରତୀୟ ହୋଇଥିବାରୁ ସେପରି ନୁହନ୍ତି କି ସେ ତ ଜଣେ ବଳିଷ୍ଠ କିଶୋରୀ ତା ଆପଣଙ୍କୁ ଜଣା ମୁଁ କହିଥିଲି ତାହାର ଭାବଭଙ୍ଗୀରେ ସେ ଜଣେ ଭାରତୀୟ ଅଟେ ପୁଣି ଆଜି ରାତ୍ରି କାଳରେ ଆମେ ଏହି ସ୍ଥାନରେ ଉପସ୍ଥିତ ହୋଇପାରିଅଛୁ ଏଥିନିମନ୍ତେ ଅତିଶୟ ଧନ୍ୟବାଦ ଅଟୁ ପୁଣି ବଚନ ଆଡ଼କୁ ଅଗ୍ରସର କରିବା ପୂର୍ବେ ଆସନ୍ତୁ ତାଙ୍କରି ଆଡ଼କୁ ଯିବା ଯେହେତୁ ସେ ହିଁ ବଚନ ଅଟନ୍ତି ଆଉ ବଚନ ଯେତେବେଳେ ଦେହଧାରୀ ହୋଇଛନ୍ତି ତାହା ତ ଆପଣମାନଙ୍କ ମଧ୍ୟରେ ସେ ସେପରି ଅଛନ୍ତି ଗତ ରାତିରେ ଆମମାନେ ନିବାର ବିଜ ଏହା ଉପରେ ପ୍ରଚାର ଶୁଣିଥିଲୁ ତାହା ଯେ ପ୍ରଭୁଙ୍କର ଆଶୀର୍ବାଦର ବିଷୟ ଏହାକୁ ଆପଣମାନେ ସାଦରରେ ଗ୍ରହଣ କରିଥିଲେ କି ଆପଣମାନଙ୍କ ନିକଟରେ ବଚନ ପ୍ରଚାର କରିବା ବିଷୟକୁ ମୁଁ ପ୍ରକୃତରେ ସାଦରରେ ଗ୍ରହଣ କରିଥିଲି ପୁଣି ସେ ବିଜୟ ଗୁଡାକ ଯେ କେଉଁମାନେ ଅଟନ୍ତି ତାହା ଆମମାନେ ବୁଝିଥିଲୁ ଆଜି ରାତିରେ ସେପରି କିଛି ବିଶେଷ ଧରଣର ଅନୁରୋଧ ହଁ କେବଳ ସେପରି କିଛି ବିଶେଷ ଧରଣର ଅନୁରୋଧ ଅଛି କି ହୋଇପାରେ ଆପଣମାନଙ୍କ ମଧ୍ୟରୁ କେତେ ଥାଇପାରନ୍ତି ହଁ ସେ ସମସ୍ତେ ଥାଇପାରନ୍ତି ଯେମାନେ ପ୍ରାର୍ଥନାର ଏହି ଧାଡିରେ ସମ୍ମତ ହେବାକୁ ଯାଉଛନ୍ତି ତେଣୁ ଏପରି କହନ୍ତୁ ହେ ଈଶ୍ୱର କେବଳ ଅନୁଗ୍ରହ କରିବା ହୁଅନ୍ତୁ ମୁଁ ପ୍ରାର୍ଥନା କରିବା ନିମନ୍ତେ ଯେତେବେଳେ ଆସିଥାଏ ସେତେବେଳେ ମୋହର ସକଳ ଅବସ୍ଥାକୁ ସୁଧାରିବା ଅଭିପ୍ରାୟରେ ମୋହର ବିଶ୍ୱାସକୁ ବୃଦ୍ଧି କରନ୍ତୁ ପୁଣି ଏପରି ମଧ୍ୟ ହୋଇପାରେ ଯେ କୌଣସି ବ୍ୟକ୍ତିଙ୍କର ସେପରି ଜଣେ ପ୍ରିୟଜନ ଥାଇପାରନ୍ତି ଯିଏକି ପୀଡିତ ଅଛନ୍ତି କିମ୍ବା ଅନ୍ୟ କୌଣସି ବେଦନାରେ ଗ୍ରସ୍ତ ଅଛନ୍ତି ତେଣୁ ଆପଣ ନିଜର ହାତକୁ ଦୟାବହି କେବଳ ଉପରକୁ ଉଠାଇବେ କି ଯେପରିକି ଈଶ୍ୱର କେବଳ ତଳକୁ ଅନାନ୍ତି ଆଉ କହନ୍ତି ପୁଣି ତାହା ଯଦି ସେଠାକୁ ଦୃଷ୍ଟିପାତ କରୁଥିବା ଯୋଗୁଁ ତାହା ମୋତେ ଯେ କିପରି ଅନୁଭବ ହୋଇଥାଏ ସେ ବିଷୟକୁ ଆପଣମାନେ ଆଦୌ ବୁଝନ୍ତି ନାହିଁ ଏଠା ସ୍ଥିତ ଆବଶ୍ୟକକୁ କେବଳ ଲକ୍ଷ୍ୟ କରନ୍ତୁ ହେ ସେବକ ଭାତୃଗଣ ସେ ବିଷୟ ପ୍ରତି କେବଳ ଧ୍ୟାନ ଦିଅନ୍ତୁ ବୁଝନ୍ତି ତ ପୁଣି ଏହା ଯଦି ମୋତେ ସେହିପରି ଭାବରେ ଅନୁଭୂତି ଦେଇଥାଏ ତେବେ ଆମ ପିତା ଏହା କେତେ ଅଧିକ ରୂପେ ଅନୁଭବ କରୁନଥିବେ ନିଶ୍ଚିତ ରୂପେ ତାହା ହିଁ ଆସନ୍ତୁ ପ୍ରାର୍ଥନା କରିବା ପ୍ରେମମୟ ଯୀଶୁ ଆମେ ଆପଣଙ୍କ କରୁଣା ସିଂହାସନ ନିକଟକୁ ଏତେବେଳେ ଆସୁଅଛୁ ସେହି ପରିପୂର୍ଣ୍ଣ ନାମ ଦ୍ୱାରା ଆସୁଅଛୁ ଯେହେତୁ ପ୍ରଭୁ ଯୀଶୁଙ୍କ ନାମ ବିନୁ ଅନ୍ୟ କୌଣସି ନାମ ଦତ୍ତ ହୋଇନାହିଁ ଯଦ୍ୱାରା ଆମେ ନିଶ୍ଚିତ ରୂପେ ଉଦ୍ଧାର ପାଇପାରୁ ଆଉ ତାଙ୍କରି ନାମର ଉଦ୍ଦେଶ୍ୟରେ ଆମେ ଆସୁଅଛୁ ପୁଣି ହେ ସ୍ୱର୍ଗବାସୀ ପିତା ଆମେ ପ୍ରାର୍ଥନା କରୁ ଯେ ଆଜି ରାତିରେ ନିଜର ବିଶ୍ୱାସ ସନ୍ତାନ ନାୟ ଆପଣ ଆମମାନଙ୍କୁ ଗ୍ରହଣ କରିବେ ପୁଣି ହେ ପ୍ରଭୁ ଆମମାନଙ୍କର ଅବିଶ୍ୱାସକୁ କ୍ଷମା କରିଦିଅନ୍ତୁ ଆମମାନଙ୍କୁ ଏପରି ସାହାଯ୍ୟ କରନ୍ତୁ ଯେପରିକି ଆଜି ରାତିରେ ଆମେ ଆପଣଙ୍କ ସକଳ ବଚନକୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରିବୁ ସେ ସକଳ ବିଷୟ ଯାହା କିଛି ଆମମାନଙ୍କ ଆବଶ୍ୟକ ଅଛି ସେ ସବୁ ନିମନ୍ତେ ଆମେ ଯେପରି ବିଶ୍ୱାସ କରିପାରିବୁ ଯେ ସକଳ ହସ୍ତ ଉପରକୁ ଉଠିଛି ସେଗୁଡ଼ିକ ଅଧୀନରେ ଥିବା ନିବେଦନ ଗୁଡାକୁ ଆପଣ ଜାଣନ୍ତି ଅନେକ ପୀଡିତ ଅଛନ୍ତି ହୋଇପାରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର ପାରିବାରିକ ସମସ୍ୟା ଥାଇପାରେ କେତେକଙ୍କର ଆର୍ଥିକ ସମସ୍ୟା ଥାଇପାରେ କେତେକଙ୍କର ଭାରଗ୍ରସ୍ତ ବିଚାର ଥାଇପାରେ ହୋଇପାରେ କେତେକ ଜଣ ପଛକୁ ହଟି ଯାଇଥିବା ପୁଣି ପାପୀଗଣ ଥାଇପାରନ୍ତି ଆବଶ୍ୟକ ଯାହା କିଛି ଥାଏ ନା କାହିଁକି ଯେକୌଣସି ଶତ୍ରୁର ସମକକ୍ଷ ହେବାକୁ ତାହାକୁ ହରାଇ ଦେବାକୁ ଆପଣ ଅଧିକ ଶକ୍ତିଶାଳୀ ଅଟନ୍ତି ତେଣୁ ଆମେ ପ୍ରାର୍ଥନା କରୁ ଯେ ହେ ପ୍ରଭୁ ଆମମାନଙ୍କ ସକଳ ଶତ୍ରୁ ଯିଏ ପରାଜିତ ହୋଇଛନ୍ତି ତାହା ଆଜି ରାତିରେ ଆପଣ ବିଚାର କରିବେ, ଏପରିକି ମୃତ୍ୟୁ ମଧ୍ୟ ପରାଜୟ ବରଣ କରିଛି ତାହାକୁ ସୁଦ୍ଧା ବିଚାର କରିବେ। ଆଉ ଯେ ନିଜର ରକ୍ତରେ ଆମକୁ ଧୋଇ ପରିଷ୍କାର କରିଛନ୍ତି, ଆମକୁ ପ୍ରେମ କରିଛନ୍ତି, ଆମର ପାଇଁ ନିଜର ଜୀବନକୁ ଅର୍ପଣ କରିଛନ୍ତି, ତାଙ୍କଠାରେ ଆମମାନେ ସର୍ବୋତ ଭାବରେ ବିଜୟୀ ଅଟୁ। ପ୍ରଭୁ ଆମମାନେ ପ୍ରାର୍ଥନା କରୁ କି ସକଳ ପ୍ରକାରର ଅବିଶ୍ୱାସ, ସକଳ ପ୍ରକାରର ସନ୍ଦେହ, ସକଳ ପ୍ରକାରର ବିରତାବସ୍ଥା, ପୁଣି ଯେ ସବୁ ବିଷୟ ଯାହାକି ଆମମାନଙ୍କ ଈଶ୍ୱରଙ୍କ ଦୃଷ୍ଟିରେ ତୁଚ୍ଛ, ସେସବୁ ଆଜି ରାତିରେ ଆମମାନ ମଧ୍ୟରୁ ଦୂରେଇ ଯିବ, ଯେପରି ପବିତ୍ର ଆତ୍ମା ଆମମାନଙ୍କ ଅନ୍ତର ମଧ୍ୟରେ ଏକ ଉପଯୁକ୍ତ ସ୍ଥାନକୁ ପାଇପାରନ୍ତି। ସେ ଆମମାନ ସହିତ ଗୃଢ ରହସ୍ୟ ସକଳ ପନ୍ଥାନୁସାରେ ଯେପରି କଥାବାର୍ତ୍ତା କରିପାରନ୍ତି, ସେ ଆପଣଙ୍କର ଶକ୍ତି ସହିତ ଥାଇ ଆମମାନ ସହିତ ଯେପରି ଆଳାପ କରିପାରନ୍ତି। ପୁଣି ଯେଉଁମାନେ ଆତ୍ମିକ ରୂପେ ମୃତ ଅଟନ୍ତି ସେ ସେମାନଙ୍କୁ ଯେପରି ଉତ୍ଥାପିତ କରିପାରନ୍ତି, ଆଉ ଯେଉଁମାନେ ପୀଡିତ ପୁଣି ସଂକଟାପନ୍ନ ଅଟନ୍ତି ସେମାନଙ୍କୁ ସେ ଯେପରି ଆରୋଗ୍ୟ ଦାନ କରିପାରନ୍ତି, ଦୁର୍ବଳ ଜଣ ଗୁଡାକୁ ସବଳ କରିପାରନ୍ତି, ଥର ଥର ହସ୍ତ ଗୁଡାକୁ ଯାହାକି ଦୁର୍ବଳ ଅଟେ ତାହାକୁ ଉଠାଇ ପାରନ୍ତି। ପୁଣି ଆନନ୍ଦ କରୁଥିବାର ଏକ ସମୟ ଯେପରି ଉପସ୍ଥିତ ହୋଇପାରେ। ହେ ପ୍ରଭୁ ରାମଣା ଇନକୁ ଯିବା ପାଇଁ ଆଜି ରାତିରେ ଏହା ଯେ ଏହା ଯେପରି ଏହି ସ୍ଥାନରୁ ବାହାରି ଯାଇପାରେ, ପୁଣି ଏହା ସରହର ପୂର୍ବେ କଦାପି ହୋଇନଥିବା ଏକ ଶ୍ରେଷ୍ଠ ସମ୍ମେଳନକୁ ତାହା ଯେପରି ଆରମ୍ଭ କରିପାରେ। ହେ ପ୍ରଭୁ ସମ୍ବେଦ ହୋଇ ଆମମାନେ ଯେତେବେଳେ ପ୍ରାର୍ଥନା କରିଥାଉ ସେତେବେଳେ ଆପଣ ପରି କରିପାରନ୍ତି, କାରଣ ଆପଣ କହିଥିଲେ ଆମ୍ଭ ନାମରେ ଖ୍ୟାତ ଆମ୍ଭ ଲୋକମାନେ ତେବେ ସମବେତ ହେବେ ଆଉ ପ୍ରାର୍ଥନା କରିବେ, ତେବେ ଆମେ ସ୍ୱର୍ଗରୁ ଶୁଣିବା। ଆଉ ହେ ପ୍ରଭୁ ଏହା ଯେ ସବୁପ୍ରକାର ସଫଳ ହେଉ ତାହା ହିଁ ଆମମାନେ ପ୍ରାର୍ଥନା କରୁ। ପୁଣି ହେ ପିତା ଆମମାନେ ବର୍ତ୍ତମାନ ଯେତେବେଳେ ଶାସ୍ତ୍ର ପାଠ କରୁ, କାରଣ ଆପଣଙ୍କ ବିନୁ ଅନ୍ୟ କେହି ବ୍ୟକ୍ତି ଏହାକୁ ବ୍ୟାଖ୍ୟା କରିପାରନ୍ତି ନାହିଁ, ନିଜ ବଚନର ବ୍ୟାଖ୍ୟାକାର କେବଳ ଆପଣ ହିଁ ଅଟନ୍ତି। ପୁଣି ଆଜି ରାତିରେ ଯେଉଁ ବିଷୟ ଆମେ ପାଠ କରିବୁ ତାହା ଆପଣ ଆମମାନଙ୍କ ନିକଟରେ ସୁସ୍ପଷ୍ଟ କରିବେ, ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଭିକ୍ଷା କରୁଅଛୁ, ଆମେନ୍। ଯେଉଁ ଶାସ୍ତ୍ରାଂଶକୁ କେହି ଜଣେ ସେବକ ପାଠ କରନ୍ତି ତାହାକୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଯଦି ଲେଖି ନେବାକୁ ଚାହିଁଥାନ୍ତି, ପୁଣି ଆଜି ରାତିରେ ମୁଁ ଆପଣମାନଙ୍କ ପାଇଁ ଇଚ୍ଛା କରିବି ଯେ ଆପଣମାନେ ମୋ ସହିତ ଏଫିସ ନାମକ ପୁସ୍ତକ ଖୋଲନ୍ତୁ। ଗତ ରବିବାର ଦିନ ମୁଁ ଏଫିସିଆ ପୁସ୍ତକରୁ ପ୍ରଚାର କରୁଥିଲି, ପୁଣି ଜିଓସିଓଙ୍କ ପୁସ୍ତକଟି ଯେ ପୁରାତନ ନିୟମରେ କିପରି ଭାବେ ଏଫିସିଆ ପୁସ୍ତକ ଥିଲା ତାହାକୁ ମୁଁ କହୁଥିଲି, ପୁଣି ପରିତ୍ରାଣ ସମ୍ବଳିତ ପୁସ୍ତକ ଏହା କିପରି ଥିଲା ସେ ବିଷୟ ସୁଦ୍ଧା କହୁଥିଲି। ପୁଣି ପରିତ୍ରାଣ ମଧ୍ୟରେ ଦୁଇଟି ଭାଗ ରହିଛି, ବାହାରି ଚାଲି ଆସିବା ପୁଣି ଭିତରକୁ ଚାଲିଯିବା। ପ୍ରଥମେ ଆପଣମାନଙ୍କୁ ବାହାରି ଆସିବାକୁ ହିଁ ଥିଲା, ତଥାପି କେତେକ ବ୍ୟକ୍ତି ନିଜ ସହିତ ଜଗତକୁ ନେଇ ଆସିବାକୁ ଚାହାନ୍ତି, ମାତ୍ର ଖ୍ରୀଷ୍ଟ ମଧ୍ୟ ପ୍ରବେଶ କରିବା ନିମନ୍ତେ ଆପଣମାନଙ୍କୁ ଜଗତ ମଧ୍ୟରେ ପୃଥକ ହୋଇ ଆସିବାକୁ ହିଁ ଅଛି। ଆଉ ବିଶ୍ୱାସ ହେବା ନିମନ୍ତେ ଆପଣମାନଙ୍କୁ ସର୍ବପ୍ରଥମେ ଅବିଶ୍ୱାସର ଘେରାବନ୍ଦୀରୁ ବାହାରି ଆସିବାକୁ ହିଁ ଅଛି। ଆପଣମାନଙ୍କ ଚଲାପଥରେ କୌଣସି ଗୋଟିଏ ବୋଲି ବିଘ୍ନତାର ବିଷୟ ରହିବା ଉଚିତ ନୁହେଁ, ପ୍ରକୃତରେ ଏକ ଯୋଗ୍ୟ ବିଶ୍ୱାସ ଲାଭ କରିବା ପାଇଁ ପୁଣି ବିଶ୍ୱାସରେ ହୋଇ ପରିଚୟ ଲାଭ କରିବା ପାଇଁ ପଛରେ ଥିବା ସକଳ ଅବ୍ୟବସ୍ଥା ଯାହାକି ଈଶ୍ୱରଙ୍କ ବଚନ ବିରୋଧୀ ତାହାକୁ ସମ୍ପୂର୍ଣ୍ଣ ରୂପେ ଆପଣମାନଙ୍କୁ ପରିତ୍ୟାଗ କରିବାକୁ ଅଛି। ପୁଣି ପୁରାତନ ନିୟମର ଜିହୋଶୁଆ ନାମକ ପୁସ୍ତକଟି ଏହି ଏଫିସିଆ ନାମକ ପୁସ୍ତକ ଅଟେ, କାରଣ ଯେଉଁ ସ୍ଥାନରେ ମୂଷା ବ୍ୟବସ୍ଥାକୁ ପ୍ରତିନିଧିତ୍ୱ ପ୍ରଦାନ କରିଥିଲେ ତାହା କୌଣସି ଜଣକୁ ସୁଦ୍ଧା ରକ୍ଷା କରିପାରିନଥିଲା, ମାତ୍ର ଅନୁଗ୍ରହ ରକ୍ଷା କରିପାରିଥିଲା। ପୁଣି ଏଠାରେ ଜିହୋଶୁଆ ତାହା ତ ଯୀଶୁଙ୍କର ସମାନ ବଚନ ଥିଲା, ଯାହାର ଅର୍ଥ ଜିହୋବା ପରିତ୍ରାଣକର୍ତ୍ତା ଅଟେ। ପୁଣି ତା ଉତ୍ତରେ ଆମେ ଅନ୍ୟ ଏକ ବିଷୟ ନିକଟକୁ ଯେ ଆସିଅଛୁ, ସେପରି ବିଷୟ ନିକଟକୁ ଉପସ୍ଥିତ ଥିବାର କଥାକୁ ଆମେ ଲାଭ କରିଛୁ, ଅନ୍ୟ ଏକ ଏଫିସିଆ ପୁସ୍ତକକୁ ପାଇଛୁ, ଯେଉଁ ସ୍ଥାନରେ ଅର୍ଥାତ୍ ସେହି ସକଳ ବୁଦ୍ଧିବତ୍ତ ସଂସ୍ଥା ପୁଣି ସେପରି ଅନ୍ୟାନ୍ୟ ସକଳ ବିଷୟ ପୁଣି ଆମମାନ ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ ନିଜ ନିଜର ଜର୍ଦ୍ଦନକୁ ଆସିଛନ୍ତି, ତେବେ ତ ଆମେ ସମସ୍ତେ ଅନ୍ୟ ଏକ ଏଫିସିଆ ନିଶ୍ଚିତ ରୂପେ ଲାଭ କରିବା। ପୁଣି ଆମମାନଙ୍କୁ ବାହାରି ଆସିବା ପାଇଁ ଆଉ ଉର୍ଦ୍ଧାନ୍ତିକରଣ ନିମନ୍ତେ ପ୍ରବେଶ ପାଇଁ ଆମମାନଙ୍କୁ ଅନ୍ୟ ଏକ ଯାତ୍ରା ବିଷୟକୁ ଲାଭ କରିବାକୁ ଅଛି। ପୁଣି ଏଫିସିଏ ଦୁଇ ଅଧ୍ୟାୟକୁ ଆଜି ରାତିରେ ଆମେ ପାଠ କରିବାକୁ ଯାଉଛୁ, ମୁଁ ତାହାକୁ କେବଳ କହିଥାଏ ଯେପରି ଆପଣମାନେ ନିଶ୍ଚିତ ଅଂଶକୁ ପାଇପାରନ୍ତି କିମ୍ବା ଅଧ୍ୟାୟଟିକୁ ଖୋଲିପାରନ୍ତି। ତୁମ୍ଭେମାନେ ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ସେ ଆମମାନଙ୍କୁ ସଜୀବ କରିଅଛନ୍ତି। ଏହି ସଂସାରର ଭାବ ଅନୁସାରେ ପୁଣି ଆକାଶମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍ ଯେଉଁ ଆତ୍ମା ଏବେ ହେଁ ଅନାଜ୍ଞାବହ ସନ୍ତାନଠାରେ କାର୍ଯ୍ୟ ସାଧନ କରୁଅଛି, ତାର ଇଚ୍ଛାନୁସାରେ ତୁମମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ସେଇ ଅନଜ୍ଞାବହ ସନ୍ତାନ ସହିତ ଆମମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ, ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାମୟ ଯେ ଈଶ୍ୱର ସେ ଆମମାନଙ୍କୁ ଯେ ମହାପ୍ରେମରେ ପ୍ରେମ କଲେ ସେଥି ସକାଶେ ସେ ଆମମାନଙ୍କୁ ତାଙ୍କ ସହିତ ସଜୀବ କରିଅଛନ୍ତି, କିମ୍ବା ଖ୍ରୀଷ୍ଟ ସହିତ ସେ ଆମମାନଙ୍କୁ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମମାନେ ପରିତ୍ରାଣ ପାଇଅଛ। ପୁଣି ସେହି ଅଂଶରୁ ମୁଁ ପଦର କେତୋଟି ଅଂଶକୁ କିମ୍ବା ଛୋଟ ବାକ୍ୟାଂଶକୁ ଗ୍ରହଣ କରିବାକୁ ଚାହେଁ। ମାତ୍ର ଈଶ୍ୱର ଦୟାମୟ ଅପାର କରୁଣାମୟ ଯେ ଈଶ୍ୱର ସେ ବିଷୟକୁ ମୁଁ ଗ୍ରହଣ କରିବାକୁ ଚାହେଁ। ତଥାପି ପାଉଲଙ୍କ ସମ୍ବନ୍ଧରେ ଆପଣ ଯେ ଏଠାରେ ପ୍ରକୃତରେ ଜଣେ ଭାବବାଦୀ ଏବଂ ଜଣେ ପ୍ରେରିତଙ୍କ ବିଷୟରେ ଯେ ଧ୍ୟାନ ଦିଅନ୍ତୁ, ଏହା ମୁଁ ଆପଣମାନଙ୍କ ପାଇଁ ଇଚ୍ଛା କରେ। କାହାକୁ କାହାକୁ ତା ବିଷୟରେ ସେ କିପରି ଭାବରେ ଏଠାରେ ପ୍ରକାଶ କରିଥିଲେ, ସେ କିପରି କହିଥିଲେ ଯେ ପୂର୍ବେ ତୁମେମାନେ ଯେତେବେଳେ ଅପରାଧ ଓ ପାପରେ ମୃତ ଥିଲ ସେ ସଜୀବ କଲେ। ପୂର୍ବେ ତୁମେମାନେ ଯେତେବେଳେ ମୃତ ଥିଲ ସେ ତୁମମାନଙ୍କୁ ସଜୀବ କଲେ। ଏକ ସମୟରେ ଆମମାନଙ୍କ ଶାରୀରିକ ଓ ମାନସିକ କାମ ପୂର୍ଣ୍ଣ କରି ଅପରାଧରେ ଓ ପାପରେ ମୃତ ଥିଲୁ ଯେ ଆମମାନେ ସେ ଆମମାନଙ୍କୁ ସଜୀବ କଲେ, ସେପରି କରିଛନ୍ତି। ଏହା ଏହି ପରିବର୍ତ୍ତନ ଯେ କିପରି ସମ୍ଭବ ହେଲା ତାହାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି? ପୁଣି ଏକଦା ମୃତ ଥିଲେ ହେଁ ସଜୀବ ହେବା ନିମନ୍ତେ କିଏ ଏହାକୁ ସମ୍ଭବ କଲେ? ସଜୀବ କଲେ ଏହାର ଅର୍ଥ ଜୀବିତ କଲେ। ମୃତ୍ୟୁରୁ ଜୀବନ ଲାଭ କରିବା ନିମନ୍ତେ ଏକ ପରିବର୍ତ୍ତନ ଘଟିଥିଲା। ଅନ୍ୟ କୌଣସି ଦ୍ୱିତୀୟ ବିଷୟ ନାହିଁ ଯେ କୌଣସି ବ୍ୟକ୍ତିଙ୍କ ମଧ୍ୟରେ ପୁଣି ମୃତ୍ୟୁରୁ ଜୀବନରେ ପରିବର୍ତ୍ତିତ ହେବାର ଘଟଣାରୁ ଅଧିକ କିଛି ଶ୍ରେଷ୍ଠ ଘଟଣା ଆଉ କୌଣସି ବ୍ୟକ୍ତିଙ୍କ ପାଇଁ ନାହିଁ। କେହି ଜଣେ ବ୍ୟକ୍ତି ଯଦି ସେ ଶାରୀରିକ ରୂପେ ମୃତ୍ୟୁବରଣ କରୁଥାନ୍ତି, ପୁଣି ଶାରୀରିକ ରୂପେ ସେ ଯଦି ଆରୋଗ୍ୟତା ଲାଭ କରିଥିଲେ ତାହା ହିଁ ତାଙ୍କ ପାଇଁ ସବୁଠାରୁ ଶ୍ରେଷ୍ଠ ବିଷୟ ଅଟେ। ତଥାପି ଆତ୍ମିକ ରୂପେ ମୃତ ଥିବା ସମୟରେ ଯଦି ପରମେଶ୍ୱର ତାଙ୍କୁ ଜୀବନ ଦେଇ ସଜୀବ କଲେ, ତେବେ ତାଠାରୁ ସର୍ବଶ୍ରେଷ୍ଠ ବିଷୟ ତାଙ୍କ ପାଇଁ ଆଉ କିଛି ଥାଇ ନପାରେ। ପୂର୍ବେ ତୁମେମାନେ ମୃତ ଥିଲ, ତୁମମାନେ ସମ୍ପୂର୍ଣ୍ଣ ରୂପେ ମୃତ ଥିଲ। ପୁଣି ଏଠାରେ ଉପସ୍ଥିତ ଥିବା ଏକାଧିକ ବ୍ୟକ୍ତିଗଣ ନିଜର ବିଗତ ଜୀବନର ଦଶାକୁ ଫେରିଯାଇପାରନ୍ତି, ପୁଣି ଏକଦା ସେମାନେ ଯେ ମୃତ ଥିଲେ ତାହା ବୁଝିପାରନ୍ତି। ତଥାପି ସେଦିନ ଯେପରି ମୃତାବସ୍ଥାରେ ଥିଲେ ଆଜି ରାତିରେ ସେପରି କାହିଁକି ଆଉ ନାହାନ୍ତି? ସେ ପ୍ରକାର ବିଷୟକୁ ଆପଣମାନେ କାମନା କରିଥିଲେ ଯେହେତୁ ଆପଣମାନେ ପାପୀ ଥିଲେ। ତଥାପି ପରମେଶ୍ୱର ଯିଏ ଅପାର କରୁଣାମୟ ଅଟନ୍ତି ତାହା ହିଁ ସବୁକିଛି ବିଷୟ ଅଟେ। ପରମେଶ୍ୱର ଯିଏକି ଅପାର କରୁଣାମୟ ଅଟନ୍ତି ତାହା ହିଁ ସବୁକିଛିର ଉଦ୍ଦେଶ୍ୟ। ଅନ୍ୟ ସକଳ ବସ୍ତୁ ଯାହାକି ଆମେ ଲାଭ କରିଥିଲୁ କେବଳ ଈଶ୍ୱରଙ୍କ ବିନା ଅନ୍ୟ ସକଳ ବସ୍ତୁ ମୃତ ଥିଲେ, ତାହା ଠିକ ଏହି କ୍ଷେତ୍ରରେ ଏକ ପରିବର୍ତ୍ତନକୁ ସମ୍ଭବ କରିଥିଲା। ପରମେଶ୍ୱର ଯିଏକି ଅପାର କରୁଣାମୟ ଅଟନ୍ତି ସେହି ଏକ ପରିବର୍ତ୍ତନକୁ ସମ୍ଭବ କରିଥିଲେ। ଆରେ ବା, ସେ ଯେ ଅପାର କରୁଣାମୟ ଅଟନ୍ତି ଏ ନିମନ୍ତେ ମୁଁ ଅତି ଆନନ୍ଦିତ। ସେ ଯଦି ଧନରେ କେବଳ ଧନୀ ଥିଲେ, ପୁଣି ଯଦି ସେ ସକଳ ବସ୍ତୁରେ କେବଳ ଧନୀ ଥିଲେ ଯାହାକି ସେ ଅଟନ୍ତି, ତଥାପି ଏ ସବୁଠାରୁ ଅଧିକ ଶ୍ରେଷ୍ଠତର ବିଷୟ ଏହା ଅଟେ ଯେ ସେ ଅପାର କରୁଣାମୟ ଅଟନ୍ତି। ଆରେ ବା, ତାହା କେତେ ଶ୍ରେଷ୍ଠତମ ବଚନ ଅଟେ। ତାହା କିପରି ଏକ ବିଷୟ ଯେ ଏକଦା ଆମମାନେ ମୃତ ଥିଲୁ, ସେଦିନ ରାତିରେ ଆମମାନେ ଚିନ୍ତା କରୁଥିଲୁ ଯେ ଏକ ବୀଜକୁ ନିହାତି ପକ୍ଷେ ମୃତ ହେବାକୁ ହିଁ ଅଛି। ପୁଣି ଜୀବନର ସେଇ ଅଣୁର ଚତୁଃପାର୍ଶ୍ୱକୁ ଘେରି ରହିଥିବା ସକଳ ବସ୍ତୁକୁ ଯେ କେବଳ ମୃତ ହେବାକୁ ଅଛି ସେପରି ନୁହେଁ, କିନ୍ତୁ ଏହାର ଉତ୍ପତ୍ତି ସ୍ଥଳକୁ ସୁଦ୍ଧା ମୃତ ହେବାକୁ ହିଁ ଅଛି। କାରଣ ଉତ୍ପତ୍ତିର ସ୍ଥଳ ଯଦି ନ ମରେ ତେବେ ଏହା ଆଦୌ ଜୀବିତ ହେବ ନାହିଁ। ପୁଣି ମୂଳ ବସ୍ତୁ ଯଦି ରହିଯାଇଛି ତେବେ ଏହାର ବାକି ସବୁ ସ୍ଥିତି ଲୋପ ପାଇଯାଇଛି, ଏହା ସମ୍ପୂର୍ଣ୍ଣ ରୂପେ ନାଶ ହୋଇଯାଇଛି। ପୁଣି ସେପରି ଏକ ସ୍ଥାନକୁ ଯେଉଁଠାରେ ଆମର ସମସ୍ତ ବିଚାର ବୁଦ୍ଧି ଆମ ନିଜସ୍ୱ ଜ୍ଞାନ ବୁଦ୍ଧି ନାଶନ ହୋଇଯାଇଛି, ପୁଣି ଏହା ଆମ ମଧ୍ୟରୁ ପୁରାପୁରି ଭାବରେ ଲୋପ ନ ପାଇଛି, ସେହି ସ୍ଥାନ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ଜୀବନ ସେ ଅଣୁଟି କଦାପି ସଜୀବ ହେବ ନାହିଁ। ବର୍ତ୍ତମାନ ଆମମାନେ ସେପରି କରିପାରୁ। ଏହି ସ୍ଥାନରେ ଏକ ଛୋଟ କାଟ ଧର୍ମ ସିଦ୍ଧାନ୍ତକୁ ମୁଁ କେବଳ ପ୍ରୟୋଗ କରିପାରେ, ସେପରି ମୁଁ କରିନଥାଏ। ଆପଣମାନେ ଯଦି ଏହାକୁ ବିଶ୍ୱାସ ନ କରନ୍ତି ତେବେ ଭଲ କଥା, ତାହା ତ ଯଥାର୍ଥ ବିଷୟ ଅଟେ। ମାତ୍ର ମୁଁ ଏହାକୁ ବିଶ୍ୱାସ କରେ, ମୁଁ ଏହାକୁ ସେପରି ବିଶ୍ୱାସ କରେ। ଅର୍ଥାତ୍ କେହି ଜଣେ ବ୍ୟକ୍ତି ସେ ଏହି ଜଗତରେ ଯେତେବେଳେ ଜନ୍ମଗ୍ରହଣ କରନ୍ତି, ଅର୍ଥାତ୍ ଆମମାନେ ଯେତେବେଳେ ଏକ ଛୋଟ ବାଳକ ଥିଲୁ ପୁଣି ଏହି ଜଗତରେ ଜନ୍ମଗ୍ରହଣ କରିଥିଲୁ, ସେତେବେଳେ ଈଶ୍ୱରଙ୍କ ବିନା ଜ୍ଞାତସାରରେ ଆମେ ଠାକୁ ଆସିନଥିଲୁ, କାରଣ ସେ ତ ସର୍ବଜ୍ଞତା ଅସୀମ, ପୁଣି ସେ ସବୁକିଛି ବିଷୟ ଜାଣନ୍ତି। ଆଉ ଶିଶୁଟିଏ ଏଇ ଜଗତରେ ଯେତେବେଳେ ଜନ୍ମ ନେଇଥାଏ, ସେ ଶିଶୁ ମଧ୍ୟରେ କୌଣସି ବିଶେଷ ପ୍ରକାର ଶକ୍ତି ବାସ କରି ରହିଥାଏ। ଯେଣୁ ସେ ଯଦି ଜୀବନର ଅଣୁ ପରିମାଣର ସତ୍ତାକୁ ସୁଦ୍ଧା ଲାଭ କରିବାକୁ ଯାଉଥାଏ, ତେବେ ସେ ଶିଶୁ ମଧ୍ୟରେ ସେତେବେଳେ ଏକ କ୍ଷୁଦ୍ରତମ ପରିମାଣର ଶକ୍ତିକୁ ଅବଶ୍ୟ ବାସ କରି ରହିବାକୁ ହିଁ ଅଛି, ଯାହାକୁ ସେ ତୁରନ୍ତ କିମ୍ବା ବିଳମ୍ବ ହେଲେ ସୁଦ୍ଧା ଅବଶ୍ୟ ପାଇଥାଏ। ସେ କ୍ଷୁଦ୍ରତମ ବୀଜଟି ତା ମଧ୍ୟରେ ରହିଛି। ପୁଣି ଆପଣମାନେ ଏହାକୁ ଯଦି ଗ୍ରହଣ କରିବେ, ଧର୍ମଶାସ୍ତ୍ର ଏ ବିଷୟକୁ ଅତି ପରିଷ୍କାର ଭାବେ ପ୍ରକଟ କରିଥାଏ। ତେଣୁ ଆଜି ରାତିରେ ଯଦି ଆପଣମାନେ ଅନନ୍ତ ଜୀବନର ଅଧିକାରୀ ହୋଇଥିଲେ, ଯଦି ଆମମାନେ ଅନନ୍ତ ଜୀବନର ଅଧିକାରୀ ହୋଇଥିଲୁ, ତେବେ ତ ଆମମାନେ ସଦା ସର୍ବଦା ସେପରି ଅଧିକାରୀ ହୋଇସାରିଥିଲୁ, କାରଣ ଅନନ୍ତ ଜୀବନର ଆକୃତି କେବଳ ଏକମାତ୍ର ଅଟେ। ଆମମାନେ ସର୍ବଦାରୁ ସେପରି ହିଁ ଥିଲୁ, ପୁଣି ଆମମାନେ ସେପରି ଥିଲୁ। ଏହାର କାରଣ ଏହିକି ଯେହେତୁ ଆମମାନେ ଈଶ୍ୱରଙ୍କ ଏକ ଅଂଶ, ପୁଣି ଯାହା ଚିରନ୍ତନ ତାହା ତ କେବଳ ଈଶ୍ୱର ହିଁ ଅଟନ୍ତି। ଯେପରିକି ଅବ୍ରାହମଙ୍କ ଠାରୁ ମଲ୍କିସିଦକ ଦଶମାଂଶ ଲାଭ କରିଥିଲେ, ଏହା ଠିକ ସେହିପରି ଧରଣ କଥା। ପୁଣି ଏହା ତାଙ୍କର ପୁରନାତି ଲେବିଙ୍କ ନିମନ୍ତେ ଆଶିଷ ରୂପେ ଗଣ୍ୟ ହୋଇଥିଲା। ପୁଣି ଯିଏକି ତାବତ୍ ଅବ୍ରାହମଙ୍କ କଟିରେ ଥିଲେ, ସେ ଦଶମାଂଶ ପ୍ରଦାନ କରିଥିଲେ। ଯେହେତୁ ସେ ମଲ୍କିସିଦକଙ୍କୁ ଯେତେବେଳେ ସାକ୍ଷାତ କରିଥିଲେ, ସେଥିରେ ସେ ଅବ୍ରାହମଙ୍କର କଟିରେ ହିଁ ଥିଲେ। ପୁଣି ଅନ୍ୟ ଏକ ପ୍ରାତକାଳରେ ମୁଁ ତାହାରି ଉପରେ କୌଣସି ଏକ ଅନ୍ୟ ସ୍ଥାନରେ ପ୍ରଚାର କରିବି, ଯାହାକି ସେହି ମଲ୍କିସିଦକ କିଏ ଅଟନ୍ତି ତାହା ହିଁ ହେବ। ସୁତରାଂ ଏହାକୁ ଧ୍ୟାନ ଦିଅନ୍ତୁ, ଏହି ବାଳକଟି ଯେ ଉପସ୍ଥିତ ହେବାକୁ ଯାଉଅଛି, ସେ ବିଷୟକୁ ଈଶ୍ୱର ଅନେକ ଦିନ ପୂର୍ବରୁ ଜାଣିଥିଲେ। ସେ ତ ସବୁକିଛି ବିଷୟକୁ ଜାଣନ୍ତି। ସୁତରାଂ ଆମମାନେ ଈଶ୍ୱରଙ୍କ ଏକ ଅଂଶ, ଆପଣମାନେ ତ ସର୍ବଦା ସେପରି ଥିଲେ। ଆପଣମାନେ ସେ ବିଷୟକୁ ଆଉ ମନେ ରଖିନାହାନ୍ତି, ଈଶ୍ୱରଙ୍କ ମଧ୍ୟରେ ଆପଣମାନେ ତାଙ୍କ ଏକ ଗୁଣ ହୋଇଥିବା କାରଣରୁ ସେପରି ହୋଇଛି। ଆପଣମାନେ ତାଙ୍କର ବିଚାରପତି ମଧ୍ୟରେ ହିଁ କେବଳ ବାସ କରି ରହିଥିଲେ। ଆପଣମାନଙ୍କର ପ୍ରତିଟି ନାମ ସେଗୁଡିକ ଜୀବନ ପୁସ୍ତକରେ ଯଦି କେବେ ଥିଲା, ତେବେ ସେଗୁଡ଼ିକ ତନ୍ମଧ୍ୟରେ ଜଗତର ଉତ୍ପତ୍ତି ପୂର୍ବେ ଥିଲା। ଆପଣମାନେ ଯେ କିଏ ଥିଲେ ତାକୁ ସେ ଜାଣିଥିଲେ। ମୁଁ ଏହାକୁ କେବଳ କହୁଛି, ଧର୍ମ ଶିକ୍ଷାକୁ ମିଳାମିଶା କରିବା ନିମନ୍ତେ ନୁହେଁ, ମାତ୍ର ଏହାକୁ ବଳିଷ୍ଠ କରିବା ନିମନ୍ତେ ସେପରି କହୁଛି, ଯେପରିକି ଏହି ପ୍ରକାର ଭୟ ଓ ଶଙ୍କାରୁ ଆମମାନେ ଦୂରେଇ ରହିବା। ଆପଣମାନେ ଯେ କିଏ ତାକୁ ନିଜେ ଯେପରି ଜାଣନ୍ତି, ଆପଣମାନେ ଯେ ସେପରି ହେବାକୁ ଯାଉଛନ୍ତି ଏହା ନୁହେଁ, ମାତ୍ର ଯେତେବେଳେ ଆପଣମାନେ ନିହାତି ପକ୍ଷେ ଈଶ୍ୱରଙ୍କ ପୁତ୍ରଗଣ ଅଟନ୍ତି, ବୁଝନ୍ତି, ଆପଣମାନେ ସମସ୍ତେ ଈଶ୍ୱରଙ୍କ ସନ୍ତାନଗଣ ପୂର୍ବରୁ ଥିଲେ, ଜାଣନ୍ତି ତ, କାରଣ ଆରମ୍ଭ ସମୟରେ ଆପଣମାନଙ୍କୁ ନିଜର ବିଚାରବୁଦ୍ଧି ମଧ୍ୟରେ ଧାରଣ କରି ଯେତେବେଳେ ଈଶ୍ୱର ରହିଥିଲେ, ତେଣୁ ଆପଣଙ୍କୁ ସେପରି ଧାରଣ ହେବାକୁ ହିଁ ଅଛି, ଆପଣମାନଙ୍କର କିଛିଟା ଅଂଶକୁ ସେପରି ହେବାକୁ ହିଁ ଅଛି। ଆପଣମାନଙ୍କର ଜୀବନ ଯାହା କେତେବେଳେ ଆପଣଙ୍କ ମଧ୍ୟ ଅଛି, ତାହା ତନ୍ମଧ୍ୟରେ ବାସ କରି ରହିବା ପୂର୍ବେ ତାହାକୁ ଈଶ୍ୱର ସହିତ ନିହାତି ପକ୍ଷେ ରହିବାକୁ ହିଁ ଥିଲା, କାରଣ ଏଥିପୂର୍ବେ କି ଅନ୍ୟ କିଛି ବିଷୟ ଥିଲା, ଆପଣ ତା ପୂର୍ବରୁ ଥିଲେ, ଯେହେତୁ ଆପଣ ଈଶ୍ୱରଙ୍କର ଏକ ଅଂଶ ନିହାତି ପକ୍ଷେ ଅଟନ୍ତି। ଆପଣଙ୍କ ନାମ ଯେ କଣ ହେବ ତାହା ସେ ଜାଣିଥିଲେ, ଆପଣଙ୍କ କେଶ ରଙ୍ଗରେ କିପରି ଧରଣ ହେବ ତାହାକୁ ସେ ଜାଣିଥିଲେ, ସେ ଆପଣଙ୍କ ସମ୍ବନ୍ଧରେ ସବୁ କଥା ଜାଣିଥିଲେ। କେବଳ ଗୋଟିଏ ମାତ୍ର ବିଷୟ ଆପଣଙ୍କ ପ୍ରତି ଘଟିଥିଲା, ଯେତେବେଳେ ଆପଣ ଜଣେ ପାପି ହୋଇଯାଇଥିଲେ। ଆପଣମାନଙ୍କ ମଧ୍ୟରୁ ଅନେକ କରିପାରନ୍ତି ଏହି ବିଚାରବୁଦ୍ଧି ସହ ମୋ ସହ ସହମତ ହୋଇପାରନ୍ତି। ଆପଣ ଏକ ଛୋଟ ବାଳକ ଅଥବା ଏକ ଛୋଟ ବାଳିକା ଥିଲେ, ସେତେବେଳେ ଆପଣ ଚାରିଆଡ଼େ ଘୁରାଫେରା କରୁଥିଲେ, ପୁଣି ଏପରି କୌଣସି ବିଷୟ ପ୍ରକୃତରେ ଅବସ୍ଥିତ ଥିଲା ଯାହାକି ନିର୍ଦ୍ଦିଷ୍ଟ ଥିଲା, ତାହା ଅନ୍ୟାନ୍ୟ ଶିଶୁମାନଙ୍କୁ ଭାରଗ୍ରସ୍ତ କରୁଥିଲା, ତାହା ତ ଅନ୍ୟାନ୍ୟ ଶିଶୁଗଣଙ୍କୁ ଭାରଗ୍ରସ୍ତ କରୁଥିଲା କି ନାହିଁ ସେଥିପାଇଁ ଦୃଷ୍ଟି ନ ଦେଇ ଏପରି ବୋଧ ହେଉଥିଲା ଯେପରିକି ଆପଣଙ୍କ ମଧ୍ୟରେ ସେପରି କିଛି ବିଷୟ ରହିଥିଲା ଯାହାକି ଚିନ୍ତିତ ଏବଂ ବ୍ୟଗ୍ର ହେଉଥିଲା। କୌଣସି ନା କୌଣସି ସ୍ଥାନରେ ଈଶ୍ୱର ବୋଲି କେହି ଜଣେ ସତ୍ତା ଥିଲେ, ତଥାପି ଆପଣ ଜଣେ ପାପି ଥିଲେ, ଆପଣ ସେ କଥା ମନେ ପକାନ୍ତି କି? ନିଶ୍ଚିତ ରୂପେ ସେପରି କରନ୍ତି। ପୁଣି ତାହା କିପରି ଏକ ବିଷୟ ଥିଲା, ତାହା ତ ଜୀବନ ଏକ କ୍ଷୁଦ୍ର ସତ୍ତା ସେତେବେଳେ ଆପଣଙ୍କ ମଧ୍ୟରେ ହେଇଥିଲା। ତତ୍ପରେ କିଛି ଦିନ ଉତ୍ତରେ ଆପଣ ସୁସମାଚାର ବଚନକୁ ଶ୍ରବଣ କରିଥିଲେ, ହୋଇପାରେ ଆପଣ ଉପାସନାକୁ ଯାଇଥିଲେ, ପୁଣି ଏହାକୁ ଆଉ ତାହାକୁ ଗ୍ରହଣ କରିଥିଲେ, ଗୋଟିଏ ସଂସ୍ଥାରୁ ଅନ୍ୟ ଏକ ସଂସ୍ଥାକୁ ଯାଇଥିଲେ। ଏକଦା ଆପଣ ଈଶ୍ୱରଙ୍କ ଏକ ଅଂଶ ହୋଇଥିବା ଯୋଗୁଁ ଆପଣଙ୍କୁ ବଚନର ଏକ ଅଂଶ ହେବାକୁ ହିଁ ପଡିଥିଲା। ଆଉ ଆପଣ ଯେତେବେଳେ ବଚନକୁ ଶ୍ରବଣ କରିଥିଲେ, ସେଥିରେ ଆପଣ ଯେ କେଉଁଠାରୁ ଆସିଥିଲେ ତାହା ବୁଝିଥିଲେ, ପୁଣି ସତ୍ୟ ଯେ କିଏ ଥିଲେ ତାହାଙ୍କୁ ମଧ୍ୟ ଜାଣିଥିଲେ। ଆପଣ ତ ସବୁବେଳେ ଥିଲେ, ବୀଜଟି ସର୍ବଦା ଆପଣଙ୍କ ମଧ୍ୟରେ ବାସ କରି ରହିଥିଲା, ଆପଣଙ୍କ ମଧ୍ୟରେ ଯେଉଁ ବଚନ ଥିଲେ ତାହାକୁ ବଚନ ଦେଖିଥିଲେ, ତାହା ତ ଜଗତର ଉତ୍ପତ୍ତି ପୂର୍ବେ ଆପଣଙ୍କ ମଧ୍ୟରେ ବାସ କରିଯାଇଥିଲେ, ବଚନଙ୍କୁ ଦେଖିଥିଲେ, ପୁଣି ତାଙ୍କ ନିକଟକୁ ଆପଣ ଆସିଥିଲେ। ମୋ ଦ୍ୱାରା କଥିତ ଇଗଲର କାହାଣୀ ପରି ଏକ କୁକୁଡ଼ାର ଆବରା ସ୍ଥାନରେ ଇଗଲ ଶବକଟିଏ କି ପ୍ରକାର ଫୁଟି ବାହାରି ଆସିଥିଲା ତାହା ଉପରେ ଆଧାରିତ କାହାଣୀ। ସେ ଶିଶୁ ଶବକଟି କୁକୁଡ଼ା ଛୁଆମାନଙ୍କ ସହିତ ଚଳାବୁଲା କରୁଥିଲା, ସେ କୁକୁଡ଼ାର କୁକୁଟି ରବ ଶୁଣୁଥିଲା ସତ, ମାତ୍ର ତାହାକୁ ସେ ଆଦୌ ବୁଝିପାରୁନଥିଲା। ପୁଣି ସେ ଶିଶୁ କୁକୁଡ଼ା ଶବକ ଗୁଡାକ ସେମାନେ ନିଜର ଭୋଜନ ସାମଗ୍ରୀକୁ ସେ ଖଳା ମଧ୍ୟରୁ ପାଉଥିଲେ, ମାତ୍ର ସେମାନେ ତାହା କିପରି ଭାବରେ ଯେ ପାଉଥିଲେ ସେ ବିଷୟ ସେ ଆଦୌ ବୁଝିପାରୁନଥିଲା। ତଥାପି ତା ମଧ୍ୟରେ କିଛିଟା ବିଶେଷଣର ଗୁଣ ନିହିତ ଥିଲା। ପୁଣି କୁକୁଡ଼ା ଶବ ଗୁଡାକର ସ୍ୱଭାବ ଯାହା ଥିଲା ସେଗୁଡ଼ାକରୁ କିଛିଟା ଭିନ୍ନ ଧରଣର ସ୍ୱଭାବ ତା ମଧ୍ୟରେ ରହିଥିଲା। ଯେହେତୁ ଜନ୍ମରୁ ସେ ଏକ ଇଗଲ ଥିଲା, ତାହା ହିଁ ସତ୍ୟ କଥା ଅଟେ। ଖୋଜୁ ଖୋଜୁ ସେହି ସ୍ଥାନ ଆସି ପହଞ୍ଚିଥିଲା। ପୁଣି ଇଗଲର ସେ ଚିତ୍କାର ଶବ୍ଦକୁ ସେ ଯେତେବେଳେ ଶୁଣିଥିଲା, ସେ କୁକୁଡ଼ାର କୁକୁଟି ଶବ୍ଦରୁ ସମ୍ପୂର୍ଣ୍ଣ ରୂପେ ତାହା ଯେ ଭିନ୍ନ ଧରଣ ଥିଲା ଏହା ବୁଝିଥିଲା। ପୁଣି ପ୍ରତ୍ୟେକ ନୂତନ ଜନ୍ମପ୍ରାପ୍ତ ବିଶ୍ୱାସୀ କ୍ଷେତ୍ରରେ ତାହା ହିଁ ଉପଯୁକ୍ତ ଉପାୟ ଅଟେ। ଆପଣ ଚାହିଁବା ଅନୁସାରେ ଈଶ୍ୱର ତତ୍ତ୍ୱ ଜ୍ଞାନର ସବୁକିଛି ଶିକ୍ଷାକୁ ଶୁଣିପାରନ୍ତି। ପୁଣି ମନୁଷ୍ୟର ସମସ୍ତ ଅସାର ବିଷୟ ଗୁଡାକ ଶୁଣିପାରନ୍ତି। ତଥାପି ବଚନର ଜ୍ୟୋତିଟି ସେହି ସ୍ଥାନ ଯେତେବେଳେ ପ୍ରଜ୍ୱଳିତ ହୋଇଥାନ୍ତି, ତଥାପି କୌଣସି ଏକ ବିଷୟ ସେହି ସ୍ଥାନରେ ଦୃଢ଼ତା ବିଷୟକୁ ଧାରଣ କରିଥାନ୍ତି, ଆପଣ ତା ନିକଟକୁ ଆସିଥାନ୍ତି। ଏକଦା ତୁମମାନେ ପାପ କରି ମୃତ୍ୟୁବରଣ କରିଥିଲ, ସେହି ଜୀବନକୁ ସେ ସଜୀବ କରିଛନ୍ତି। ତଥାପି ସଜୀବ କରିବାକୁ ସେହି ସ୍ଥାନରେ ଜୀବନର ସତ୍ତାକୁ ସର୍ବପ୍ରଥମେ ରହିବାକୁ ହିଁ ଅଛି। ପରମେଶ୍ୱର ନିଜର ପୂର୍ବ ଜ୍ଞାନର ଶକ୍ତି ଯୋଗୁଁ ସମସ୍ତ ପ୍ରକାର ବିଷୟକୁ ଜାଣିଥିଲେ, ଆଉ ତାଙ୍କର ପୁତ୍ରଗଣ ଆଉ କନ୍ୟାଗଣ ହେବା ନିମନ୍ତେ ଆପଣମାନେ ପୂର୍ବରୁ ନିରୂପିତ ହୋଇସାରିଥିଲେ। ତୁମମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ, ମାତ୍ର ସେ ତୁମମାନଙ୍କୁ ସଜୀବ କରିଅଛନ୍ତି। ପାଉଲଙ୍କ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, ସେ ମଧ୍ୟ ଜଣେ ସୁଶିକ୍ଷିତ ଶାସ୍ତ୍ରଜ୍ଞ ଥିଲେ, ତଥାପି ମୁଖାମୁଖି ହୋଇ ସେ ବଚନଙ୍କ ସହିତ ଯୀଶୁଙ୍କ ସହିତ ସାକ୍ଷାତ କରିଥିଲେ, ଏହା ତାଙ୍କୁ ସଜୀବ କରିଥିଲା। ସେ ତ ଯଥାଶୀଘ୍ର ଜୀବନଙ୍କ ନିକଟବର୍ତ୍ତୀ ହୋଇଥିଲେ, ଯେହେତୁ ସେପରି ହେବା ନିମନ୍ତେ ସେ ଅଭିଷିକ୍ତ ହୋଇଥିଲେ, ସେ ବଚନର ଏକ ଅଂଶ ଥିଲେ। ଆଉ ବଚନ ଯେତେବେଳେ ବଚନଙ୍କୁ ଦର୍ଶନ କରିଥିଲେ, ତାହା ତାଙ୍କ ଆଚରଣର ଅନୁରୂପ ଥିଲା। ପ୍ରାଚୀନ ମତାବଲମ୍ବୀ ସକଳ ମଣ୍ଡଳୀର ସକଳ ମତାବଲମ୍ବୀ ମାନଙ୍କର ଚିତ୍କାର ତାହା ତାଙ୍କ ଉପରେ କୌଣସି ପ୍ରକାର ପ୍ରଭାବକୁ ଆଉ ପକାଇ ପାରିନଥିଲା। ସେ ତ ବଚନଙ୍କୁ ଦର୍ଶନ କରିଥିଲେ, ଏହା ତ ତାଙ୍କର ଏକ ଅଂଶ ଥିଲା। ସେ ତ ଇଗଲ ଥିଲେ, ସେ ତ କୁକୁଡ଼ା ଶବଟିଏ ନଥିଲେ, ସେ ଖଳାରେ ସେମାନଙ୍କ ସହିତ ଥିଲେ ନିଶ୍ଚୟ, ତଥାପି ଜନ୍ମରୁ ସେ ଏକ ଇଗଲ ଥିଲେ। ସେପରି ଧରଣର ଅନ୍ୟ ଏକ କାହାଣୀକୁ ମୁଁ ଶୁଣିଥିଲି, ଏହା ଯେ ଆଦୌ ଅପମାନଜନକ ବୋଲି ବୋଧ ହେବ ନାହିଁ ଏପରି ମୁଁ ଆଶା କରେ। ଏକ ବତକ ଶବକ ବିଷୟରେ ଯିଏ ଏକ କୁକୁଡ଼ା ପେଟ ତଳେ କଥା ଫୁଟିଥିଲା, ସେ ଆଦୌ କିଛି ବୁଝିପାରି ନଥିଲା। ବିଚିତ୍ର ଦେଖାଯାଉଥିବା ଶବକଟିଏ, ଅତି ଅସୁନ୍ଦର ଛୁଆଟିଏ, ଆଉ ସେ ସବୁ ପ୍ରକାରର ଅପ୍ରୀତିକର ବିଷୟକୁ ଆଦୌ ବୁଝିପାରି ନଥିଲା। ଅନ୍ୟମାନେ ସେହି ଖଳା ମଧ୍ୟରେ ଖେଳାଖେଳି କରୁଥିଲେ, ମାତ୍ର ଏକଦା ମା କୁକୁଡ଼ାଟି ସମବଂଶଜାତ ଏକ ଶାବକକୁ ଖେଳାଇ ଖଳାର ପଛ ପାଖରେ ରଖିଥିଲା। ପୁଣି ସେ ପାଣି ଥିବାର ଆବାସକୁ ପାଇଥିଲା। ପୁଣି ସେ ଯିବାର ସକ୍ଷମ ଅନୁସାରେ ସେ ଜଳାଶୟ ଆଡ଼କୁ ଯିବା ପାଇଁ ଅଗ୍ରସର କରିଥିଲା। କାହିଁକି ସେ ତ ଜଳାଶୟ ମଧ୍ୟକୁ ପୂର୍ବ କଦାପି ଯାଇନଥିଲା, ସେ ଜଳ ମଧ୍ୟକୁ ପୂର୍ବ କଦାପି ଓହ୍ଲାଇ ନଥିଲା। ତଥାପି ଜନ୍ମରୁ ସେ ଏକ ବତକ ଛୁଆ ଥିଲା, କେବଳ ଗୋଟିଏ ମାତ୍ର କାର୍ଯ୍ୟ ତାହାକୁ କରିବାକୁ ଥିଲା, ଅର୍ଥାତ୍ ନିଜର ସ୍ୱ ଆତ୍ମ ବିଷୟକୁ ତାହାକୁ ବୁଝିବାକୁ ଥିଲା। ଜଣେ ବିଶ୍ୱାସୀ ଠିକ ସେପରି ଧରଣର ଅଟେ, ତା ମଧ୍ୟରେ ଏପରି ଏକ ବିଷୟ ନିହିତ ହୋଇ ରହିଥାଏ, ଅର୍ଥାତ୍ ସେ ଈଶ୍ୱରଙ୍କ ସହିତ ଯେତେବେଳେ ମୁଖାମୁଖି ଭାବେ ସାକ୍ଷାତ କରିଥାଏ, ସେ ତାଙ୍କର ହୋଇଯାଇଥାଏ, ଆପଣଙ୍କୁ ସେ ଚିହ୍ନିଥାଏ। ତା ମଧ୍ୟରେ ସେ ବୀଜଟି ବାସ କରି ରହିଛି, ପୁଣି ଏହା ସଜୀବ ହୋଇଛି। ଆଶ୍ଚର୍ଯ୍ୟଜନକ, ତାହା ଉପଯୁକ୍ତ ବିଷୟ। ପୁଣି ଜଗତର ସକଳ ବିଷୟରୁ ସେ ଦୂରକୁ ପଳାୟନ କରିଥାଏ, ସେଗୁଡ଼ିକ ତା ନିମନ୍ତେ ମୃତ ହୋଇ ପଡ଼ିଥାନ୍ତି। ଓହୋ, ମୁଁ ମନେ ପକାଏ ଆମମାନେ ସମସ୍ତେ ନିଜ ନିଜର ଜୀବନରେ ତାହାକୁ ଏକଦା ଲାଭ କରିଥିଲୁ, ପୂର୍ବେ ଜଗତର ସେହି ସବୁ ବିଷୟ ପ୍ରତି ଆସକ୍ତ ଥିଲୁ, ମାତ୍ର ଏକଦା ସେ ପ୍ରକୃତ ଶକ୍ତିଙ୍କୁ ଆମମାନେ ଧରି ପକାଇଥିଲୁ। କୌଣସି ଏକ ବିଷୟ ତାହା ଥିଲା ଯାହାକି ଆମମାନଙ୍କୁ ସଜୀବ କରିଥିଲେ, ଛୋଟ ବୀଜଟିଏ ଯାହାକି ଜୀବନ ଲାଭ କରିଥିଲା। ପୁଣି ଜଗତର ସମସ୍ତ ବିଷୟ ସେହି ସ୍ଥାନରେ ମୂଳପୋଷ ହୋଇଯାଇଥିଲା, ସେ ବିଷୟ ପ୍ରତି ଆମର ଆଉ ରୁଚି ନଥିଲା। ଯେ କେହି ଈଶ୍ୱରଙ୍କ ବୀଜର ଜାତ ସେ ଆଦୌ ପାପ କରେ ନାହିଁ। ଉପାସକ ଥରେ ଧୌତ ଲାଉତାରେ ପାପର କୌଣସି ଅଭିଳାଷା ଆଉ ଅବଶିଷ୍ଟ ନଥାଏ। ପାପ କରିବା ରୁଚି ଆଉ ନଥାଏ। ପାପର ପାପର ସମସ୍ତ ଅଭିଳାଷା ଶେଷ ହୋଇଯାଇଛି। ଖ୍ରୀଷ୍ଟଠାରେ ବାସ କରି ଆପଣ ଈଶ୍ୱରଙ୍କ ଏକ ଅଂଶ ହୋଇଯାଇଛନ୍ତି। ଆପଣଙ୍କୁ ମୁକ୍ତ କରିବା ପାଇଁ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ। ଏତେବେଳେ କେବଳ ଚିନ୍ତା କରନ୍ତୁ, ଏହା ଯଦି ଈଶ୍ୱରଙ୍କର ହୋଇନଥାନ୍ତା ତେବେ ଆମମାନେ ସେସବୁ ଅଧିକାରୀ କିପରି ହୋଇଥାନ୍ତୁ। ମାତ୍ର ଈଶ୍ୱର ଆପଣା ଅପାର କରୁଣା ଦ୍ୱାରା ସେ ଆମମାନଙ୍କୁ କିପରି ଉଦ୍ଧାର କଲେ, ଆଜି ରାତିରେ ସେପରି କରିଅଛନ୍ତି। ପୁଣି ଆମମାନଙ୍କ ପରେ ତାହା ଯଦି ଈଶ୍ୱରଙ୍କ ଅପାର କରୁଣା ହୋଇନଥାନ୍ତା ତେବେ ଆଜି ରାତିରେ ଆମର ସ୍ଥିତି କିପରି ଧରଣ ଥାନ୍ତା। ଏକଦା ଜଗତ ଏପରି ଅଧମ ହୋଇପଡିଥିଲା ଯେ ଜଗତସ୍ଥ ଲୋକ ଗୁଡାକ ଅଧିକ ଦୁରାଚାରୀ ହୋଇପଡିଥିଲେ। ପୁଣି ମନୁଷ୍ୟକୁ ସୃଷ୍ଟି କରିଥିବା ଯୋଗୁଁ ଈଶ୍ୱର ଅନୁତାପ କରିଥିଲେ। ମସ୍ତକର ପ୍ରତ୍ୟେକ ସ୍ଥାନ ଘାରେ ଭରପୁର ଥିଲା, ସର୍ବାଙ୍ଗ ଶରୀର ଘାସକ୍ତ ଥିଲା। ପୁଣି ସେ ଯେ କଦାପି ଏକ ମନୁଷ୍ୟକୁ ସୃଷ୍ଟି କରିଥିଲେ ତାହା ଈଶ୍ୱରଙ୍କୁ ଖୁବ୍ ଦୁଃଖିତ କରିଥିଲା। ତେଣୁ ସେପରି କହିଥିଲେ, ଯେଉଁ ମନୁଷ୍ୟକୁ ମୁଁ ସୃଷ୍ଟି କଲି ତାହାକୁ ମୁଁ ନାଶ କରିବି। ସେ ସେମାନଙ୍କୁ ନାଶ କରିବେ କାରଣ ସେମାନେ ଅଧିକା କିଛି ନ ହୋଇ ଦୂରାଚାରୀରେ ଏକ ଦଳ ଅଟନ୍ତି। ପୁଣି ସେହି ସମୟରେ ସକଳ ମନୁଷ୍ୟ ଜାତି ପୃଥିବୀ ପୃଷ୍ଠରୁ ଲୋପ ପାଇଯାଇଥାନ୍ତେ। ମାତ୍ର ଅପାର କରୁଣାରେ ଭରା ପରମେଶ୍ୱର ଦୋଷୀ ସହିତ ନିର୍ଦ୍ଦୋଷୀକୁ ଆଦୌ ନାଶ କରିପାରିନଥାନ୍ତି। ତେଣୁ ସେ ଯୋଜନା କରିବାରେ ଲାଗି ପଡିଲେ। ପୁଣି ଯେଉଁମାନେ ରକ୍ଷାର ସ୍ଥଳୀକୁ ଆସିବାକୁ ଚାହିଁଥିଲେ, ପୁଣି ଯାହା କିଛି ଉତ୍ତମ କର୍ମ ସେସବୁ କରିବାକୁ ଚାହିଁଥିଲେ, ସେମାନଙ୍କ ପାଇଁ ସେ ଏକ ପନ୍ଥାର ନିରୂପଣ କଲେ। ଆଉ ଯେଉଁମାନେ କରୁଣା ଲାଭ କରିବାକୁ ଇଚ୍ଛା କଲେ ସେମାନଙ୍କ ନିମନ୍ତେ ଏକ ପନ୍ଥା ନିରୂପଣ କଲେ। ଆଉ ସେ ଏକ ଜାହାଜକୁ ପ୍ରସ୍ତୁତ କଲେ। ଅନ୍ୟ ଅର୍ଥରେ କହିଲେ, ସେ ଆପଣ ଇଗଲ ଶାବକ ଗୁଡାକର ଶରୀରରେ ଡେଣା ସୃଷ୍ଟି କଲେ ଯେପରିକି ସେମାନେ ବିତାଳକୁ ଲଙ୍ଘି ପାରନ୍ତି, ପୁଣି କୁକୁଡ଼ା ଶାବକ ଗୁଡାକ ସହିତ ଯେପରି ଜଳରେ ମଗ୍ନ ନ ହୁଅନ୍ତି। ତଥାପି ସେ ତ ଉଦ୍ଧାର ଏକ ପଥକୁ ପ୍ରସ୍ତୁତ କଲେ, ନୋହଙ୍କ ସମୟ ତାହାକୁ ପ୍ରସ୍ତୁତ କଲେ। ଏହାକୁ ପ୍ରମାଣ ସିଦ୍ଧ କରିବା ନିମନ୍ତେ ତାଙ୍କୁ ସେପରି କରିବାକୁ ବାଧ୍ୟ କରିଥିଲା କାରଣ ସେ କରୁଣାରେ ଭରପୁର ଥିଲେ। ତଥାପି ଲୋକମାନଙ୍କ ନିମନ୍ତେ ପନ୍ଥାଟିଏ ନିରୂପଣ କଲା ପରେ ସୁଦ୍ଧା ସେମାନେ ଏହାକୁ ଅସ୍ୱୀକାର କରିଥିଲେ। ପୁଣି ଏହାକୁ ଅସ୍ୱୀକାର କରିବାର କାରଣ ଏପରି ଅଟେ, ଯେହେତୁ ଏହାକୁ ସ୍ୱୀକାର କରିବା ନିମନ୍ତେ ସେତେବେଳେ କୌଣସି ସାଧନ ଆଉ ନଥିଲା, ଏହାକୁ ସ୍ୱୀକାର କରିବାକୁ କିଛି ନଥିଲା। ମୋ ମା ମତେ ଏପରି କହୁଥିଲେ, ତୁମେ ସାଲଗମରୁ ଥୋପାଏ ରକ୍ତ ପାଇନ ପାର କାରଣ ସାଲଗମରେ ରକ୍ତର କୌଣସି ସନ୍ଧାନ ନାହିଁ। ତେଣୁ ଏହାକୁ ଗ୍ରହଣ କରିବା ନିମନ୍ତେ ତନ୍ମଧ୍ୟରେ ଜୀବନର କୌଣସି ସତ୍ତା ଯଦି ନଥାଏ ତେବେ ଏହା ଆଦୌ ସ୍ୱୀକାର ଯୋଗ୍ୟ ହେବ ନାହିଁ। ସେହି କାରଣରୁ ଫାରୁସିଗଣ ଯୀଶୁଙ୍କର ଶକ୍ତିକୁ ତାଙ୍କର ନିକଟରେ ଥାଇ ଦେଖିଥିଲେ ସତ, ତଥାପି ସେମାନେ ତାଙ୍କୁ ବାଲ ଜିବୁଲ ବୋଲି କହିଥିଲେ, ଯେହେତୁ ତାଙ୍କୁ ଗ୍ରହଣ କରିବା ପାଇଁ ସେମାନଙ୍କ ମଧ୍ୟରେ କିଛି ବିଶେଷତ୍ୱ ନଥିଲା। ତଥାପି ସେପରି କହିଥିଲେ, ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ ମୋ ପାଖକୁ ଆସିବେ। କୌଣସି ଏକ ପନ୍ଥା ରହିଛି, ପୁଣି ଏହା ତଦ୍ୱାରା ଉପସ୍ଥାପିତ ହେବାକୁ ଯାଉଛି। କେତେବେଳେ କେମିତି ସଡକ ଉପରେ ଆପଣମାନେ ଲୋକମାନଙ୍କ ସହିତ ଆଳାପ କରିପାରନ୍ତି, ପ୍ରଭୁଙ୍କ ବିଷୟରେ ସେମାନଙ୍କ ସହିତ ଆପଣମାନେ କଥାବାର୍ତ୍ତା କରିପାରନ୍ତି, ପୁଣି ଆପଣଙ୍କ ମୁଖ ଉପରେ ସେମାନେ ଆପଣଙ୍କୁ ଥଟ୍ଟା ପରିହାସ କରିପାରନ୍ତି। ଭଲ କଥା, ଯେପରି ଭାବରେ ହେଉ ପଛେ ଆମମାନେ ତାହା କରିବା ବାଞ୍ଛନୀୟ। ତଥାପି ଶ୍ରବଣ କରନ୍ତୁ, ପିତା ଯେ ସମସ୍ତଙ୍କୁ ମୋତେ ଦାନ କରନ୍ତି ସେମାନେ ମୋ ନିକଟକୁ ଆସିବେ। ପରମେଶ୍ୱରଙ୍କୁ ଘେନି ଆସିବାର କାର୍ଯ୍ୟଟିକୁ ଅବଶ୍ୟ କରିବାକୁ ହିଁ ଅଛି। ପ୍ରଥମେ ଜୀବନର ସତ୍ତାଟିଏ ସ୍ଥିତାବସ୍ଥାରେ ଥିବାର ଅଛି। ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ। ଯେଉଁମାନେ ପରିତ୍ରାଣ ପାଇବାକୁ ଇଚ୍ଛା କରନ୍ତି ସେମାନେ ନିମନ୍ତେ ଏକ ପ୍ରକାର ବ୍ୟବସ୍ଥାକୁ ସେ ପ୍ରସ୍ତୁତ କରିଛନ୍ତି। ଯେଉଁମାନେ ସୁସ୍ଥତା ଲାଭ କରିବାକୁ ଚାହାନ୍ତି ସେମାନଙ୍କ ନିମନ୍ତେ ସେ ଏକ ପ୍ରକାର ବ୍ୟବସ୍ଥାକୁ ସାଧନ କରିଅଛନ୍ତି। ଆଉ ସେପରି ଧରଣର ଏକ ବ୍ୟବସ୍ଥାକୁ ଯେହେତୁ ସେ ନିର୍ଣ୍ଣୟ କରିଥିଲେ ତାହା ହିଁ ତାଙ୍କୁ କରୁଣାର ଅପାର ସାଗର ରୂପେ ପରିଚିତ କରିଥିଲା, ଯେପରିକି ସେ ଆବାହନ କାଳରୁ କରୁଣାରେ ଭରପୁର ଅଟନ୍ତି। ଏହାକୁ ସେପରି ହେବାଟା ନିଶ୍ଚିତ। ପୁଣି ଆପଣ ଏହାକୁ ଯଦି ଅସ୍ୱୀକାର କରନ୍ତି ତେବେ ବିଚାର ବିନୁ ଅନ୍ୟ କୌଣସି ବିଷୟ ଆଉ ବାକି ରହି ନାହିଁ, କାରଣ ପାପକୁ ନିହାତି ପକ୍ଷେ ବିଚାରିତ ହେବାକୁ ହିଁ ଅଛି। ଫାରୋ ସେ ସାଗର ମଧ୍ୟରେ ଯେତେବେଳେ ପଶି ଯାଇଥିଲେ ଜଣେ ନକଲକାରୀ ବ୍ୟକ୍ତି ପରି ତାହା କରିଥିଲେ, ପୁଣି ମୂଷା ଯେପରି ପାରି ହୋଇ ଯାଇଥିଲେ ସେ ମଧ୍ୟ ତଦ୍ରୂପ ପାର ହୋଇ ଯାଇପାରନ୍ତି, ଏହାକୁ ସେ ଲକ୍ଷ୍ୟ କରୁଥିଲେ। ମୂଷା ନିଜର ଲୋକମାନଙ୍କ ସହିତ ଥିଲେ, ପୁଣି ଫାରୋ ନିଜର ସୈନ୍ୟ ସାମନ୍ତଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ। ଆଉ ଏପରି ଅନୁମାନ ହେଉଥିଲା ଯେପରିକି ଉଭୟ ପକ୍ଷ ବିନାଶ ହେବାକୁ ଯାଉଛନ୍ତି। ତଥାପି ପରମେଶ୍ୱର ଅପାର କରୁଣାରେ ଭରା ଈଶ୍ୱର ସେ ଏବ୍ରିୟ ସନ୍ତାନ ମାନଙ୍କ ଉଦ୍ଧାର ନିମନ୍ତେ ପଥଟିଏ ପ୍ରସ୍ତୁତ କରିଥିଲେ। ସେପରି କାହିଁକି ହୋଇଥିଲା? ଯେହେତୁ କର୍ମମୟ ଜୀବନର ଏକ ଯୋଗ୍ୟ ପନ୍ଥାକୁ ସେମାନେ ଅନୁସରଣ କରୁଥିଲେ, ସେମାନେ ବଚନର ସହିତ ଥାଇ ତାହାକୁ ଅନୁସରଣ କରୁଥିଲେ। ପୁଣି କରୁଣାର ଅଧିକାରୀ ହେବାର ତାହା ଏକମାତ୍ର ପନ୍ଥା, ଅର୍ଥାତ୍ ଯେଉଁ ନିର୍ଦ୍ଦେଶକୁ ଅନୁସରଣ କରି ତହିଁରେ ସୁସ୍ଥ ହୋଇ ରହିବାକୁ ଈଶ୍ୱର ଆମମାନଙ୍କୁ ସୂଚନା ଦେଇଛନ୍ତି, ତହିଁରେ ବିଶ୍ୱସ୍ତ ହୋଇ ରହିବା ଆମମାନଙ୍କ କର୍ତ୍ତବ୍ୟ। ପୁଣି ସେ ଯାହା କିଛି ଆଦେଶ ଦେଇଥିଲେ ତାହାକୁ ସଫଳ କରିବାଟା ତାହା ହିଁ ଏକମାତ୍ର ପନ୍ଥା, ଯଦ୍ୱାରା ସେ ଆମମାନଙ୍କୁ କରୁଣା ଦେଖାଇ ପାରନ୍ତି। ଯେପରିକି କିଛି ଦିନ ପରେ ଜନୈକ ପାଳଙ୍କ ସହିତ ଏକ ଛୋଟ କାଟ ଆଲୋଚନା ହୋଇଥିଲା, ଯିଏ କିପରି କହିଥିଲେ, ଏହି ଦିନ ମାନଙ୍କରେ ମୁଁ ପ୍ରେରିତ ମାନଙ୍କ ଉପଦେଶକୁ ଶିକ୍ଷା ଦେବାରେ ଯତ୍ନ କରୁଅଛି। ପୁଣି ସେ ଯେ କଣ କହିଥିଲେ ସେ ବିଷୟରେ ମୁଁ କେତେକ ରାତ୍ରି ପୂର୍ବେ କହିଥିଲି, ଏପରି ମୁଁ ବିଶ୍ୱାସ କରେ। ସେ କହିଥିଲେ, ବର୍ତ୍ତମାନ ଯୁଗରେ ଆପଣ ତ ପ୍ରେରିତ ମାନଙ୍କ ଧର୍ମପଦେଶକୁ ପ୍ରଚଳନ କରିବାକୁ ଯାଉଅଛନ୍ତି। ସେ ଏପରି ମଧ୍ୟ କହିଥିଲେ ଯେ ପ୍ରେରିତ ମାନଙ୍କ ସହିତ ସେମାନଙ୍କ ଯୁଗଟି ମଧ୍ୟ ଶେଷ ହୋଇସାରିଛି। ତେଣୁ ମୁଁ ତାକୁ ପଚାରିଥିଲି, ଭଲ କଥା, ଆପଣ ବଚନକୁ ବିଶ୍ୱାସ କରନ୍ତି କି? ସେ କହିଲେ, ହଁ ମୁଁ କରେ। ମୁଁ କହିଥିଲି, ପ୍ରକାଶିତ ବାକ୍ୟ 22:18 ପଦ ଏପରି କହେ ଯେ କେହି ଯଦି ଏହିସବୁ ସଙ୍ଗରେ କେବଳ ଗୋଟିଏ ବାକ୍ୟ ଯୋଗ କରେ କିମ୍ବା ତହିଁରୁ ଗୋଟିଏ ମାତ୍ର ବଚନକୁ ଲୋପ କରେ, ତେବେ ଯେ ଦୁଇଟି ବଚନ ସେପରି ନୁହେଁ, ଗୋଟିଏ ବଚନ, କେବଳ ଗୋଟିଏ ମାତ୍ର ବଚନ ଲୋପ କରେ। କହିଥିଲେ, ମୁଁ ତାହାକୁ ମଧ୍ୟ ବିଶ୍ୱାସ କରେ। ମୁଁ କହିଥିଲି, ତେବେ ପ୍ରେରିତିକ ଯୁଗକୁ ଯେ କେବେ ଦତ୍ତ ହୋଇଥିଲା, ପୁଣି ମଣ୍ଡଳୀକୁ ପ୍ରେରିତିକ ଆଶିଷକୁ ଯେ କେବେ ଦତ୍ତ ହୋଇଥିଲା, ତାହା ମୁଁ ଆପଣଙ୍କୁ ଦର୍ଶାଇ ପାରେ। ମାତ୍ର ଏହି ଆଶିଷକୁ ପରମେଶ୍ୱର ଯେ କେବେ ମଣ୍ଡଳୀରୁ ହରଣ କରି ନେଇଥିଲେ, ତାହାକୁ ବଚନ ଦ୍ୱାରା ମୋତେ ଦେଖାଇ ଦିଅନ୍ତୁ। ଆପଣ ସେପରି କରିପାରନ୍ତି ନାହିଁ, ଯେହେତୁ ତା ତହିଁରେ ଆଦୌ ନାହିଁ। ମୁଁ କହିଥିଲି, ବର୍ତ୍ତମାନ ମନେ ରଖନ୍ତୁ, ଅର୍ଥାତ୍ ପେଣ୍ଟିକସ୍ ଦିବସରେ ପିତର ସେ ତ ପ୍ରେରିତିକ ଯୁଗର ପ୍ରବକ୍ତା ଥିଲେ, ଆଉ ସେ ସମସ୍ତଙ୍କ ପାଇଁ କହିଥିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହେଉନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ। କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନ ସନ୍ତ୍ରୀମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ ସେହି ସମସ୍ତଙ୍କ ନିମନ୍ତେ। ପୁଣି କୌଣସି ଏକ ସଂସ୍ଥାୟୀ କୁକୁଡ଼ାର କୁକୁଡ଼ି ପ୍ରଭୁକୁ ଆପଣ ଯଦି ଶୁଣିବାକୁ ଇଚ୍ଛା କରନ୍ତି, ପୁଣି ତନ୍ମଧ୍ୟକୁ ଫେରିଯାଇ ଜଗତର ସକଳ ବିଷୟ ସହିତ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ତେବେ କିଛି ନା କିଛି ବିଭ୍ରାଟ ଯେ ଆପଣ ମଧ୍ୟରେ ଅବସ୍ଥା ରହିଛି, ଏହା ତାହାକୁ ଦର୍ଶାଇଥାଏ। ଯେହେତୁ ତାହା ହିଁ ତ ବଚନ, ଯିଏ କେହି ଇଚ୍ଛା କରେ ସେ ଆସିପାରେ। ପୁଣି ଆପଣଙ୍କର ଯଦି ପ୍ରକୃତରେ ଇଚ୍ଛା ଅଛି, ତେବେ ଆପଣ ନିଶ୍ଚୟ ଚାଲି ଆସିବେ। ମାତ୍ର ଆପଣଙ୍କ ଯଦି ସେପରି ଇଚ୍ଛା ନାହିଁ, ତେବେ ତ ଆପଣ ଏକ ଦୁଃଖଦ ଅବସ୍ଥା ମଧ୍ୟରେ ଅଛନ୍ତି। ତଥାପି ଫେରି ଆସିବାର ସଦିଚ୍ଛା ଆପଣ ଯଦି ଲାଭ କରିଛନ୍ତି, ତେବେ ଈଶ୍ୱରଙ୍କ ନମୁନାକୁ ଅନୁସରଣ କରି ଫେରି ଆସନ୍ତୁ। ପୁଣି ସେ ଯାହା କିଛି ପ୍ରତିଜ୍ଞା କରିଥିଲେ ତାହାକୁ ସଫଳ କରିବାକୁ ସେ ଆଦୌ ଅଯୋଗ୍ୟ ନୁହନ୍ତି। ଏକଦା ମୁଁ ଯୁବକ ଥିଲି, ବର୍ତ୍ତମାନ ମୁଁ ବୃଦ୍ଧ ଅଟେ, ମାତ୍ର ଆପଣଙ୍କ ବଚନରେ ଅସଫଳ ହେବା ବିଷୟକୁ ମୁଁ ତାଙ୍କଠାରେ ଆଦୌ ଦେଖିନାହିଁ। କାରଣ ଅସଫଳ ହେଲା ବିନୁ ସେ ଅନ୍ୟ ଯାହା କିଛି ବିଷୟକୁ ସଫଳ କରିପାରନ୍ତି, ସେ ଆଦୌ ଅସଫଳ ହୋଇପାରନ୍ତି ନାହିଁ। ପରମେଶ୍ୱର ସେପରି ହୋଇ ନ ପାରନ୍ତି, ପରମେଶ୍ୱରଙ୍କୁ ଅସଫଳ ହେବା ଏହା ତ ଅସମ୍ଭବ। ପୁଣି ସେପରି ହୋଇ ତାଙ୍କୁ ଈଶ୍ୱର ହୋଇ ରହିବାଟା ଅସମ୍ଭବ, ତାହାକୁ ସଫଳ କରିବାକୁ ସେ ନିଶ୍ଚିତ ରୂପେ ବାଧ୍ୟ। ପୁଣି ଫାରଙ୍କର ସେନାବାହିନୀ ସେମାନେ ନକଲ କରିବାକୁ ଚେଷ୍ଟା କରିଥିଲେ, ଯେହେତୁ ସେମାନେ ତ ଆହୁତ ହୋଇନଥିଲେ ଆଉ ସେପରି ଧରଣର ଏକ ଜୀବନକୁ ସେମାନେ ଲାଭ କରିନଥିଲେ। ସେହି ଜୀବନରେ ଫାରଙ୍କୁ ପ୍ରତିଜ୍ଞା ଦତ୍ତ ହୋଇନଥିଲା, ଏକ ପ୍ରତିଜ୍ଞା ଦେଶ ପାଇଁ ଦତ୍ତ ହୋଇଥିବା ପ୍ରତିଜ୍ଞାଟି ତାଙ୍କୁ ଦାନ କରାଯାଇନଥିଲା। ପୁଣି କେହି ଜଣେ ନକଲି ଜଣେ ଏକ ପ୍ରକୃତ ବିଶ୍ୱାସୀଙ୍କର ନକଲ କରିବାକୁ ଚାହିଁଥାଏ, ଯିଏକି ସେପରି ହେବାକୁ ଆହୁତ ହୋଇଛନ୍ତି। ନକଲି ଜଣକ ସେତ ଏହାର ସଫଳତା ପ୍ରତି କେବଳ ଥଟ୍ଟା ପ୍ରୟାସ କରିଥାନ୍ତି, ତାହା ହିଁ ଆମମାନଙ୍କ ଆଧୁନିକ ଧାର୍ମିକ ପଦ୍ଧତିର ସହିତ ସଂଶ୍ଲିଷ୍ଟ। ଆଜିକାଲି ଅଧିକାଂଶ ବ୍ୟକ୍ତି ପବିତ୍ର ଆତ୍ମାଙ୍କ ନକଲ କରିବାକୁ ଚାହୁଁଛନ୍ତି, ପୁଣି ଅଧିକାଂଶ ବ୍ୟକ୍ତି ବାପ୍ତିସ୍ମ ଶିକ୍ଷାକୁ ନକଲ କରିବାକୁ ଚେଷ୍ଟା କରୁଛନ୍ତି। ଏପରି ଅନେକ ଅଛନ୍ତି ଯେଉଁମାନେ ପ୍ରେରିତିକ ଯୁଗର ନକଲ କରିବାକୁ ଚେଷ୍ଟା କରୁଛନ୍ତି। ଏହା କେବଳ ବିଶ୍ୱାସୀମାନଙ୍କ ଅଧିକାର, ଆଉ କେବଳ ତାହା ହିଁ ସେପରି ଅଟେ। ପରମେଶ୍ୱର ପନ୍ଥାଟିଏ ପ୍ରସ୍ତୁତ କରିଛନ୍ତି, ଅପାର କରୁଣାରେ ଭରପୁର ଈଶ୍ୱର ତାହା କରିଛନ୍ତି, ଯେପରି ତାଙ୍କ ସନ୍ତାନ ବିନଷ୍ଟ ନ ହୁଅନ୍ତି, ସେ ତ ସେମାନଙ୍କ ପାଇଁ ଏହାକୁ ନିରୂପଣ କରିଛନ୍ତି। ଆଉ ଫାରୋ ସେ ତ ପଛରେ ଗୋଡ଼ାଇବା ପାଇଁ ଚେଷ୍ଟା କରିଥିଲେ, ପୁଣି ଯେଉଁ ଜଳ ମୂଷାଙ୍କୁ ଓ ତାଙ୍କ ଦଳକୁ ଉଦ୍ଧାର କରିଥିଲା ସେଇ ଜଳ ସେ ବୁଡି ଯାଇଥିଲେ। ପୁଣି ମୂଷା ସେ ତ ଆଗ ବୁଡି ନଥିଲେ, କାରଣ ପରମେଶ୍ୱର ସେ ସମସ୍ତ ପ୍ରତି ଅପାର କରୁଣାମୟ ଅଟନ୍ତି, ଯେଉଁମାନେ ତାଙ୍କ ନିରୂପିତ ପନ୍ଥାକୁ ଅନୁସରଣ କରିଥାନ୍ତି। ଆମେନ୍। ମୁଁ ଯେ କଣ ଅର୍ଥ କରି କହିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ଅର୍ଥାତ୍ ଆଜି ରାତିରେ ଯେଉଁ ବ୍ୟକ୍ତିଗଣ ଅଲୌକିକ ସୁସ୍ଥତା ବିଷୟକୁ ବିଶ୍ୱାସ କରନ୍ତି ନାହିଁ, ଲୋକେ ଯେଉଁମାନେ ଧର୍ମାତ୍ମାଙ୍କ ବାପ୍ତିସ୍ମ ବିଷୟକୁ ବିଶ୍ୱାସ କରନ୍ତି ନାହିଁ, ସେମାନେ କୌଣସି ବିଷୟକୁ କିପରି ଭାବରେ ଲାଭ କରିପାରନ୍ତି? କାରଣ ଯେଉଁମାନେ ତାଙ୍କର ଅନୁସରଣ କରିବେ ସେ ସମସ୍ତଙ୍କ ନିମନ୍ତେ ଈଶ୍ୱର ଅପାର କରୁଣାମୟ ଅଟନ୍ତି। କୌଣସି ଧର୍ମମତର ପଥରେ ନୁହେଁ, ମାତ୍ର ଈଶ୍ୱରଙ୍କ ପଥରେ ଚାଲିବା ବିଷୟ ଏହା ହିଁ ଅଟେ। ଈଶ୍ୱର ତ ବଚନ ଅଟନ୍ତି, ପୁଣି ସେହି ବଚନ ଦେହଧାରୀ ହୋଇଥିଲେ ଆଉ ଆମମାନଙ୍କ ମଧ୍ୟରେ ବାସ କରିଥିଲେ। ପୁଣି ଈଶ୍ୱରଙ୍କର ଅନ୍ୟାନ୍ୟ ସକଳ ଗୁଣକୁ ସେ ଯେପରି ପରିଚିତ କରାଇପାରନ୍ତି ସେଥିପାଇଁ ସେ ତଦ୍ରୂପ ହୋଇଥିଲେ। ସେହି ଶରୀରଟି ଅର୍ଥାତ୍ ଯୀଶୁ ଈଶ୍ୱରଙ୍କ ଶରୀର ଥିଲେ, ଏକ ଗୁଣ ଥିଲେ। ମୂଷା ତାଙ୍କୁ ଚାଲି ଯାଉଥିବାର ଦେଖିଥିଲେ, ତାଙ୍କ ପୃଷ୍ଠଭାଗକୁ ଦେଖିଥିଲେ। କେହି ଜଣେ ବ୍ୟକ୍ତି ତାଙ୍କ ମୁଖମଣ୍ଡଳକୁ ଆଦୌ ଦେଖି ନ ପାରନ୍ତି, ମାତ୍ର ଏତେବେଳେ ଆମେ ତାଙ୍କୁ ଦେଖୁଛୁ, ଆମେ ତାଙ୍କୁ ଦର୍ଶନ କରିଛୁ, ଏକ ବଳିଦାନ ରୂପେ ତାଙ୍କୁ ଚିହ୍ନିଛୁ। ପୁଣି ବୁଝନ୍ତୁ, ସେ ଈଶ୍ୱରଙ୍କ ଏକ ଗୁଣ ଥିଲେ, ବଚନକୁ ପ୍ରକାଶ କରି ସେ ଯେ କିଏ ଥିଲେ ତାହାକୁ ପରିଚିତ କରିଥିଲେ। ପୁଣି କେହି ଜଣେ ବିଶ୍ୱାସୀ ଈଶ୍ୱରଙ୍କ ସନ୍ନିକଟକୁ ଯେତେବେଳେ ଆସିଥାନ୍ତି ସେତେବେଳେ ସେ ଈଶ୍ୱରଙ୍କ ଗୁଣ ହୋଇଯାଇଥାନ୍ତି, ତାଙ୍କ ବଚନର ନମୁନା ହୋଇଯାଇଥାନ୍ତି। ସେହି ଯୁଗ ପାଇଁ ପ୍ରତିଜ୍ଞା କରାଯାଇଥିବା ସେହି ବଚନର ପ୍ରଗଟୀକରଣ ସେ ହୋଇଥାନ୍ତି। ବୁଝନ୍ତି ତ, ତାହା ହିଁ ସତ୍ୟ କଥା। ଅପାର କରୁଣାମୟ ଈଶ୍ୱର ସାକ୍ଷୀବିହୀନ କରି ଆମମାନଙ୍କୁ ଛାଡି ନାହାନ୍ତି। ସେ ତ କରୁଣାରେ ଅତି ମହାନ ଅଟନ୍ତି, ଅପାର କରୁଣାମୟ ଈଶ୍ୱର ଅଟନ୍ତି। ଆମମାନେ ଧ୍ୟାନ କଲୁ ଯେ ସେଠାରେ ସୁଖ ସମୟ ନିକଟରେ ଈଶ୍ୱର ମୂଷାଙ୍କ ପ୍ରତି ଅତି କରୁଣାମୟ ରୂପେ ପରିଚିତ ହୋଇଥିଲେ, ପ୍ରକୃତରେ ସୁଫ ସମୁଦ୍ର ନିକଟରେ ସେପରି ପରିଚିତ ହୋଇଥିଲେ। ପୁଣି ସେ ଏଠାରେ ଯାତ୍ରା ପୁସ୍ତକ 19:4 ସେ ଯେତେବେଳେ ଏପରି କହିଥିଲେ, ସେ ପ୍ରକାଶ କରି କହିଥିଲେ ଯେ ଆମ୍ଭେ ତୁମମାନଙ୍କୁ କି ରୂପେ ଉତ୍କର୍ଷ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ ତାହା ତୁମମାନେ ଦେଖିଅଛ। ସେମାନଙ୍କୁ ଇଗଲ ପକ୍ଷୀର ପକ୍ଷରେ ବହି ଆଣିଥିଲେ, ପୁଣି ଆପଣ ସେମାନଙ୍କୁ କାଢି ଆଣିଥିଲେ। ପୁଣି ସେତେବେଳେ ସମୁଦ୍ର ମଧ୍ୟସ୍ଥଳରେ ଅନ୍ୟ କେତେକ ପ୍ରଜାଗଣ ସୁଦ୍ଧା ଥିଲେ, ନକଲ କରିବାକୁ ଚେଷ୍ଟା କରୁଥିଲେ, ମାତ୍ର କଣ ହୋଇଥିଲା ଯେ ଉତ୍କର୍ଷ ପକ୍ଷୀର ପକ୍ଷରେ ସେମାନଙ୍କୁ ବହି ନେଇଥିଲେ। ଆଉ ଆପଣ ଭାବାଦୀମାନଙ୍କୁ ଈଶ୍ୱର ତ ସବୁବେଳେ ଏକ ଇଗଲ ପକ୍ଷୀର ନମୁନାରେ ପ୍ରଦର୍ଶନ କରନ୍ତି, ପୁଣି ଏହା କିପରି ଏକ ବିଷୟ ଥିଲା? ମୂଷା ସେ ତ ତାଙ୍କର ବାର୍ତ୍ତାବହ ଥିଲେ, ଆଉ ସେମାନେ ମୂଷାଙ୍କୁ ଅନୁସରଣ କରୁଥିଲେ, ଆଉ ତାହା ତ ଇଗଲର ପକ୍ଷ ଥିଲା ଯଦ୍ୱାରା ସେମାନେ ଗୁହା ଯାଇଥିଲେ, ଯେହେତୁ ସେ ଈଶ୍ୱରଙ୍କ ସମାଚାରକୁ ବହନ କରୁଥିଲେ। ପୁଣି ସମସ୍ତ ପ୍ରଜା ତାହାର ଅନୁସରଣ କରୁଥିଲେ, ପୁଣି ତାଙ୍କର ପରିତ୍ରାଜନିତ ବଚନର ସହିତ ସେମାନେ ମୂଷାଙ୍କୁ ଯେପରି ଅନୁସରଣ କରିଥିଲେ ସେହିପରି ଭାବରେ ସେମାନେ ଈଶ୍ୱରଙ୍କର ଅନୁସରଣ କରିଥିଲେ। ପୁଣି ବାଇବଲ ଏପରି କହିଥିଲା ଯେ ସେ ଯେଉଁମାନେ ଆଦୌ ବିଶ୍ୱାସ କରେ ନାହିଁ ସେମାନଙ୍କ ସହିତ ଅନ୍ୟମାନଙ୍କୁ ଆଦୌ ନାଶ କରେ ନାହିଁ, ଯେହେତୁ ଈଶ୍ୱର ସେମାନଙ୍କ ପ୍ରତି ଅପାର କରୁଣାମୟ ଥିଲେ, କାରଣ ସେମାନେ ତାଙ୍କର ସକଳ ଆଦେଶକୁ ପାଳନ କରୁଥିଲେ। ତାଙ୍କର ସକଳ ଆଦେଶକୁ ଯେ ଆମମାନେ ପାଳନ କରୁ ତାହା ହିଁ ଈଶ୍ୱର ଆମମାନଙ୍କଠାରୁ ଚାହାନ୍ତି। ଆମେମାନେ ଏହି ସମାନ କଥାକୁ କୋରହଙ୍କ ବିଷୟରେ, ଦାଥନଙ୍କ ବିଷୟରେ, ପୁଣି ତାଙ୍କ ଦଳର ଅନ୍ୟାନ୍ୟ ଅବିଶ୍ୱାସୀ ବ୍ୟକ୍ତିଙ୍କ ବିଷୟରେ କହିପାରିବା, ଯେହେତୁ ସେମାନେ ମଧ୍ୟ ନକଲ କରିବାକୁ ଚେଷ୍ଟା କରିଥିଲେ। ଈଶ୍ୱରଙ୍କ ଯୋଜନା ମଧ୍ୟରେ ସେମାନେ କିଛିଟା ଅବସ୍ଥାକୁ ଯୋଗ କରିବାକୁ ଚାହିଁଥିଲେ। ସେମାନେ ଜନୈକ ବ୍ୟକ୍ତିଙ୍କ ଯୋଜନାକୁ ଆଦୌ ପସନ୍ଦ କରିନଥିଲେ, ସେମାନେ ତାହାକୁ ଆଦୌ ପସନ୍ଦ କରିନଥିଲେ। ସେମାନଙ୍କୁ କିଛି କିଛି ବିଷୟକୁ ନିହାତି ପକ୍ଷେ ସଫଳ କରିବାକୁ ହିଁ ଥିଲା। କୋହର ଏପରି କହିଥିଲେ, ହେ ମୂଷା, ତୁମଠାରୁ ଅଧିକ ପବିତ୍ର ବ୍ୟକ୍ତିଗଣ ଅଛନ୍ତି, ତୁମେ ତ ଏପରି ବ୍ୟବହାର କରୁଅଛ ଯେପରିକି ତୁମେ କେବଳ ଏକମାତ୍ର ପବିତ୍ର ବ୍ୟକ୍ତି ଅଟ, ସମୁଦ୍ର ତଟବର୍ତ୍ତୀ ସ୍ଥାନର ଏକମାତ୍ର ବାଲିର ଗଡ଼ା ଅଟ। ପୁଣି ସେ କହିଥିଲେ, ତୁମକୁ ସେପରି ବିଚାର କରିବା ଆଦୌ ଉଚିତ ନୁହେଁ। ପୁଣି ଏଠାରେ ସେପରି ଏକାଧିକ ଧାର୍ମିକ ବ୍ୟକ୍ତି ମଧ୍ୟ ରହିଅଛନ୍ତି, ତଥାପି ମୂଷା ଏ କଥାକୁ ଜାଣିଥିଲେ ଯେ ସେହି ସକଳ ପ୍ରଜାବର୍ଗଙ୍କୁ ତାଙ୍କୁ ପ୍ରତିଜ୍ଞା ଦେଶକୁ କାଢି ନେବାକୁ ହୋଇଥିଲା, କାରଣ ପ୍ରତିଜ୍ଞାଟି କେବଳ ତାଙ୍କୁ ହିଁ ଦତ୍ତ ହୋଇଥିଲା। ପୁଣି ତାଙ୍କୁ ସେ ସମସ୍ତଙ୍କୁ ନିହାତି ପକ୍ଷେ ପ୍ରତିଜ୍ଞା ଦେଶକୁ କାଢି ନେବାକୁ ହିଁ ଥିଲା। ପୁଣି ଆଜି ଈଶ୍ୱରଙ୍କ ବଚନକୁ ପ୍ରଗଟ କରିବା ନିମନ୍ତେ ପବିତ୍ରାତ୍ମା ଏହି ସ୍ଥଳରେ ଉପସ୍ଥିତ, ପୁଣି ତାହା ହିଁ ଇଗଲ ସେ ପକ୍ଷ ଅଟେ ଯାହା ଉପରେ ଆମକୁ ଆରୋହଣ କରିବା ନିମନ୍ତେ ଉଦ୍ଦେଶ୍ୟ ପ୍ରଣୀତ ଅଟେ। କୌଣସି ମନୁଷ୍ୟକୃତ ଏକ ଈଶ୍ୱର ତତ୍ତ୍ୱର ଜ୍ଞାନ ଏପରି ନୁହେଁ, ତଥାପି ପ୍ରତିଜ୍ଞିତ ଦେଶକୁ ଯିବା ପାଇଁ ଆମମାନଙ୍କୁ ଇଗଲ ପକ୍ଷ ଦ୍ୱୟ ଉପରେ ଆରୋହଣ କରିଯିବାକୁ ହିଁ ଅଛି। ତଥାପି କୋରହ ଏପରି ବିଚାର କଲେ ଯେ ସେମାନେ ଏଠାରେ ଏକ ଦଳ କୁକୁଡ଼ା ଶାବକଙ୍କୁ ଉତ୍ପନ୍ନ କରିବାକୁ ଯାଉଛନ୍ତି। ଆପଣମାନେ ତ ବୁଝନ୍ତି, ଇଗଲକୁ ପୁଣି ଏହିସବୁ ବିଷୟକୁ ନକଲ କରିବା ନିମନ୍ତେ ସେମାନେ ଏହାର ଚତୁର୍ଦ୍ଦିଗକୁ ଘେରି ରହିବାକୁ ଚାହାନ୍ତି। ପୁଣି ସେମାନେ ସେ ପ୍ରକାର କ୍ରମ ଯେତେବେଳେ କଲେ, ଈଶ୍ୱର କହିଲେ ସେମାନଙ୍କ ମଧ୍ୟରେ ଆପଣମାନଙ୍କୁ ପୃଥକ କର, ଆଉ ସେମାନଙ୍କୁ ଜୀବନ୍ତ ସମାଜ ଦେଇଥିଲେ। ସେ ତ ସମସ୍ତ ମଣ୍ଡଳୀକୁ ଗ୍ରାସ କରି ପକାଇଥାନ୍ତେ, ସମସ୍ତ ସୃଷ୍ଟିକୁ ସଂହାର କରି ପକାଇଥାନ୍ତେ। ତଥାପି ଯେଉଁମାନେ ତାଙ୍କର ବଚନକୁ ପାଳନ କରିବାକୁ ଯତ୍ନ କରୁଥିଲେ ସେମାନଙ୍କ ପ୍ରତି ପରମେଶ୍ୱର ଅପାର କରୁଣାମୟ ହୋଇ ରହିଥିଲେ। ଈଶ୍ୱର ତ ସର୍ବଦା ଅପାର କରୁଣାରେ ମହାନ ଅଟନ୍ତି। ସେମାନଙ୍କ ମଧ୍ୟରୁ ଅନେକ ମୂଷାଙ୍କ ପକ୍ଷଧର ହୋଇ ସାରିଥିଲେ। ତତ୍ପରେ ପରମେଶ୍ୱର ପୃଥିବୀ ପୃଷ୍ଠକୁ ଚିରି ଫଟାଇଥିଲେ ଆଉ ଅବିଶ୍ୱାସୀ ବର୍ଗଙ୍କୁ ତହିଁରେ ନାସିଥିଲେ। ସେ ତ ସେପରି ଅଟନ୍ତି, ଅବିଶ୍ୱାସୀଗଣ ସର୍ବଦା ବିନାଶମୁଖୀ ହେବେ। ଯେଉଁମାନେ ବିଶ୍ୱାସ କରିନଥିଲେ ଯଦ୍ୟପି ସେମାନେ ବାହାରି ଆସିଥିଲେ, ପୁଣି କିଛି ସମୟ ପାଇଁ ଅନୁସରଣ ମଧ୍ୟ କରିଥିଲେ, ତତ୍ପରେ ଯୀଶୁ ସେମାନଙ୍କ ବିଷୟ ପରି କହିଥିଲେ ଯେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମୃତ୍ୟୁବରଣ କଲେ। ପୁଣି ମୃତ୍ୟୁ ତାହା ତ ସର୍ବନାଶ ଅଟେ, ସେମାନେ ସମସ୍ତେ ମୃତ ଅଟନ୍ତି। ସେମାନଙ୍କ ବିଷୟରେ କେବଳ ଚିନ୍ତା କରନ୍ତୁ, ସେମାନେ ବାହାରି ଆସିଥିଲେ, ଈଶ୍ୱରଙ୍କ ଅଦ୍ଭୁତ କର୍ମଗୁଡାକ ଦେଖିଥିଲେ, ପରମେଶ୍ୱର ପରାକ୍ରମୀ ହସ୍ତ ଶକ୍ତିକୁ ଦେଖିଥିଲେ, ମାନ୍ୟଭୋଜନ କରିଥିଲେ। ପୁଣି ସେଠାକୁ ଆସି ସେମାନେ ଯେତେବେଳେ ଉପସ୍ଥିତ ହୋଇଥିଲେ, ସେତେବେଳେ ବାଲା ନାମକ ଏକ ବ୍ୟକ୍ତି ବଚନ ଶୁଣିଥିଲେ, ଯାହାକି ଈଶ୍ୱରଙ୍କ ବଚନକୁ ଭ୍ରାନ୍ତିଜନକ କରି ପକାଇଥିଲା। ପୁଣି ତାଙ୍କର ଯେ ବଚନ ଶିକ୍ଷା ବଚନ ବିରୋଧୀ ଥିଲା, ତଦ୍ୱାରା ତାହା ଈଶ୍ୱର ମାର୍ଗକୁ ବିପଦକାମୀ କରିଥିଲା। ସେ କହିଥିଲେ ଆମେ ସମସ୍ତେ ଭ୍ରାତା, ତେଣୁ ଆସୁ ଆମେ ସମସ୍ତେ ଏକତ୍ରିତ ରୂପେ ସମ୍ବେତ ହେଉ। ପୁଣି ଆଜିକାଲି ମଧ୍ୟ ସେପରି ଧରଣର ଏକ ବାଲାମର ଶିକ୍ଷା ଉତ୍ଥାପିତ ହେଉଅଛି, ଆସୁ ଆମେ ସମସ୍ତେ ଏକତ୍ରିତ ହେବା। ତଥାପି ଏହା କଦାପି ସଫଳ ହେବ ନାହିଁ। ଆସନ୍ତୁ ଆମେ ସମସ୍ତେ ଇଗଲଙ୍କ ସହିତ ଗମନାଗମନ କରିବା, ଜିହୋବା ଇଗଲଙ୍କ ସହିତ ଗମନାଗମନ କରିବା। ଆମମାନେ ଇଗଲ ସବକଗଣ ଅଟୁ। ଏହି ସକଳ ଦଳ ମଧ୍ୟରୁ କେବଳ ତିନି ଜଣ ବ୍ୟକ୍ତି ଉଦ୍ଧାର ପାଇଥିଲେ, ସେମାନେ ମୂଷା, କାଲିବ ଓ ଯେହୋଶୁଆ ଥିଲେ। ଅନ୍ୟମାନେ ଅରଣ୍ୟ ମଧ୍ୟରେ ନାଶ ହୋଇଥିଲେ। ଆଉ ଯୋହନ ଷଷ୍ଠ ଅଧ୍ୟାୟରେ ଯୀଶୁ ତାହା ହିଁ କହିଥିଲେ, ଅପାର କରୁଣାମୟ ଈଶ୍ୱର ସେମାନଙ୍କୁ ନାଶ ହେବାକୁ ଆଦୌ ଦେଇନଥିଲେ। ଏହା ହିଁ ତାହାଙ୍କର କାରଣ, ଅନ୍ୟ ଅବିଶ୍ୱାସୀମାନଙ୍କ ସହିତ ସେମାନଙ୍କୁ ନାଶ ହେବାକୁ ଆଦୌ ଦେଇନଥିଲେ। ସେମାନେ ଠିକ୍ ସେହି ଅରଣ୍ୟ ମଧ୍ୟରେ ମୃତ୍ୟୁବରଣ କରିଥିଲେ ଆଉ ସେମାନେ ମୃତ ଅଟନ୍ତି। ପରମେଶ୍ୱର ମୂଷାଙ୍କୁ ଉଦ୍ଧାର କରିଥିଲେ ଆଉ ଇଗଲଙ୍କ ବିଶ୍ୱାସୀ ବର୍ଗଙ୍କୁ ସୁଦ୍ଧା ଉଦ୍ଧାର କରିଥିଲେ, ଆଉ ତାହା ଏଥିପାଇଁ ଯଦି ସେମାନେ ତାଙ୍କର ବଚନକୁ ସମ୍ମାନ ପ୍ରଦାନ କରିଥିଲେ। ପୁଣି ହେ ବନ୍ଧୁଗଣ, ଆଜିକାଲି ପରମେଶ୍ୱରଙ୍କ ଦୟା ଦୃଷ୍ଟିକୁ ପାଇବା ନିମନ୍ତେ କେବଳ ଏକମାତ୍ର ପନ୍ଥାକୁ ଆମମାନେ ପାଇପାରୁ, କାରଣ ଈଶ୍ୱର ଆଜି ମଧ୍ୟ ଅତି କରୁଣାମୟ ଅଟନ୍ତି। ତଥାପି ଏ ବିଷୟରେ ସେ ଯାହା କିଛି କହିଥିଲେ ତାହାକୁ ଆମମାନଙ୍କୁ ନିହାତି ପକ୍ଷେ ସମ୍ମାନ ଦେବାକୁ ଅଛି। ତେଣୁ କେହି ଜଣେ ବ୍ୟକ୍ତି ପୂର୍ବରୁ ଯାହା କିଛି କହିଥିଲେ ତାହାକୁ ଅତି ସହଜ ଉପାୟରେ ଆପଣମାନେ ଆଦୌ ଗ୍ରହଣ କରିପାରନ୍ତି ନାହିଁ। ତେଣୁ ଈଶ୍ୱର ଯାହା କିଛି ବଚନକୁ କହିଛନ୍ତି ଆପଣମାନଙ୍କୁ ଯଥାର୍ଥ ରୂପେ ତାହାକୁ ଗ୍ରହଣ କରିନେବାକୁ ହିଁ ଅଛି। ସେପରି କହିଥିଲେ, ପ୍ରତ୍ୟେକ ବ୍ୟକ୍ତିର ବଚନ ମିଥ୍ୟାବାଦୀରେ ହେଉ, ମାତ୍ର ଆମ୍ଭର ବଚନ ସତ୍ୟ ବୋଲି ବିବେଚିତ ହେଉ। ଆଜିକାଲି ଆମେ ଏପରି କଥିତ ହୋଇଅଛୁ ଯେ ଆପଣମାନଙ୍କୁ ଯାହା କିଛି କରିବାକୁ ଅଛି, ଅଧିକାଂଶ ସ୍ଥାନରେ ମଣ୍ଡଳୀକୁ ଏକତ୍ରିତ କରିବାକୁ ଅଛି, ପୁଣି ଏକ ପ୍ରକାର ରୀତିନୀତିକୁ ତଥା ସେପରି ଧରଣ କିଛି ବ୍ୟବସ୍ଥାକୁ ସ୍ଥାପନ କରିବାକୁ ହିଁ ଅଛି, କିମ୍ବା ପ୍ରାର୍ଥନାଟେ କରିବାକୁ ଅଛି, କିମ୍ବା ଆପଣଙ୍କ ନାମକୁ ଏକ ପୁସ୍ତକରେ ଲେଖି ପକାଇବାକୁ ଅଛି, କିମ୍ବା ଚିଠା ନେବାକୁ ଅଛି, ଅଥବା କୌଣସି ଏକ ନିଶ୍ଚିତ ପନ୍ଥ ଅନୁସାରେ ବାପ୍ତି ଦେବାକୁ ଅଛି, କିମ୍ବା ସେପରି ଧରଣ ଅନ୍ୟ କିଛି ବିଷୟ କରିବାକୁ ଅଛି। ତାହିଁ ସବୁକିଛି କର୍ମ ଯାହାକି ଆପଣମାନଙ୍କୁ କରିବାକୁ ଅଛି, ମାତ୍ର ତାହା ତ ସମ୍ପୂର୍ଣ୍ଣ ରୂପେ ଏକ ଭୁଲ ଧାରଣା ବିଷୟ। ପରମେଶ୍ୱରଙ୍କର ଇଗଲଟି ହେବା ପାଇଁ ଆପଣଙ୍କୁ ଈଶ୍ୱରଙ୍କ ବଚନକୁ ଅବଶ୍ୟ ଅନୁସରଣ କରିବାକୁ ହିଁ ଅଛି, ପ୍ରତିଦିନ ସେପରି କରିବାକୁ ଅଛି। ଆପଣଙ୍କୁ ଲଗାତାର ଭାବେ ପରମେଶ୍ୱର ବଚନକୁ ପାଠ କରି ତାହାକୁ ଭୋଜନ କରିବାକୁ ଅଛି। ପୁଣି ଏହି ଘଟଣା ଉତ୍ତାରେ ପରମେଶ୍ୱର ସେମାନଙ୍କୁ କରଣଦାନ କଲା ଉତ୍ତାରେ ସେମାନେ ଯେ ଈଶ୍ୱରଙ୍କ ବିରୁଦ୍ଧରେ ବଚସା କରିଥିଲେ ତାହାକୁ ଆମମାନେ ଲକ୍ଷ୍ୟ କରୁଥିଲୁ। ପୁଣି ପରମେଶ୍ୱରଙ୍କ ବିରୁଦ୍ଧରେ ବଚସା କରୁଥିବା ସମୟରେ ଆମେ ଏକଥାକୁ ମଧ୍ୟ ଲକ୍ଷ୍ୟ କଲୁ ଯେ ସେମାନେ ସର୍ପଦର୍ଶନ ଦ୍ୱାରା ମୃତ୍ୟୁବରଣ କଲେ। ହଁ, ସେମାନେ ପ୍ରକୃତରେ ତାହା ପାଇବାକୁ ଯୋଗ୍ୟ ବୋଲି ବିବେଚିତ ହୋଇଥିଲେ, ସେମାନେ ନିଶ୍ଚିତ ରୂପେ ସେପରି କରିଥିଲେ। ଯେ କେହି ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ ପ୍ରତି ପ୍ରତାରଣାର ବ୍ୟବହାର କରନ୍ତି, ପୁଣି ସେମାନେ ଯାହା କିଛି କରିଥିଲେ ସେହି ସବୁ ବିଷୟକୁ କରିଥାନ୍ତି, ସେମାନେ ମୃତ୍ୟୁବରଣ କରିବାର ଯୋଗ୍ୟ। ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ସେପରି ଯୋଗ୍ୟ ବିବେଚିତ ହୋଇଥିଲେ, ସେହି ଅରଣ୍ୟ ମଧ୍ୟରେ ମୃତ୍ୟୁବରଣ କରିବା ପାଇଁ ପ୍ରକୃତରେ ଯୋଗ୍ୟ ବିବେଚିତ ହୋଇଥିଲେ। ତଥାପି ସେମାନେ ଯେତେବେଳେ ଏପରି ପୀଡିତ ହୋଇପଡିଥିଲେ ଯେ ଏପରିକି ଚିକିତ୍ସକ ମୂଷା ପୁଣି ସେମାନଙ୍କ ମଧ୍ୟସ୍ଥିତ ଅନ୍ୟ କେହି ଜଣେ ହେଲେ ସୁଦ୍ଧା ଏ ବିଷୟରେ କିଛି ପ୍ରତିକାର ବ୍ୟବସ୍ଥାକୁ କରିପାରିନଥିଲେ, ପୁଣି ଏକାଧିକ ସହସ୍ର ପ୍ରଜା ମୃତ୍ୟୁବରଣ କରିଥିଲେ, ତଥାପି ଅପାର କରୁଣାମୟ ଈଶ୍ୱର ସେ ସମସ୍ତ ନିମନ୍ତେ ଉଦ୍ଧାର ପଥ ପ୍ରସ୍ତୁତ କରିଥିଲେ ଯେଉଁମାନେ ତାଙ୍କୁ ବିଶ୍ୱାସ କରିଥିଲେ। ପିତ୍ତଳ ସର୍ପକୁ ପ୍ରସ୍ତୁତ କରିବା ଦ୍ୱାରା ସେ ସେଥିଯୋଗୁଁ ଏକ ପ୍ରତିଷେଧକ ବ୍ୟବସ୍ଥାର ପ୍ରସ୍ତୁତ କରିଥିଲେ। ପରମେଶ୍ୱର ନିଜର ଅପାର କରୁଣ ଅନୁସାରେ ତାଙ୍କର ବିଶ୍ୱାସ ସନ୍ତାନ ଯେପରି ସୁସ୍ଥ ହୋଇଯାଇପାରନ୍ତି ତେଣୁ ସେମାନଙ୍କର ଉଦ୍ଧାର ନିମନ୍ତେ ଏକ ପନ୍ଥାର ବିଷୟକୁ ପ୍ରସ୍ତୁତ କରିଥିଲେ। ଯାହା କିଛି ବିଷୟ ଅବ୍ୟବସ୍ଥାପିତ ପୁଣି ଭ୍ରାନ୍ତିଜନକ ପୁଣି ଯେକୌଣସି ବିଷୟ ପୂର୍ବରୁ ଆଶାନୁରୂପ ସେସବୁରେ ଈଶ୍ୱର ଆଗ୍ରହୀ ଅଟନ୍ତି। ଜୀବନର ପ୍ରତିଟି କର୍ମମୟ କ୍ଷେତ୍ରରେ ଈଶ୍ୱର ଆପଣଙ୍କ ବିଷୟରେ ଆଗ୍ରହୀ। ଆପଣ ତ ତାଙ୍କର ସନ୍ତାନ ପୁଣି ସେ ତ ଅପାର କରୁଣାମୟ ଅଟନ୍ତି। ସେ ଆପଣ ନିମନ୍ତେ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହାନ୍ତି। ପରେ ପ୍ରଜାଗଣ ପାପ କଲେ ପୁଣି ଯେଉଁ ବସ୍ତୁଟା ପରମେଶ୍ୱର ସେମାନଙ୍କ ନିମନ୍ତେ ପ୍ରୟାସ ସାଧନ କରିଥିଲେ ସେହି ସମାନ ବିଷୟକୁ ଆଦରି ନେବା ପାଇଁ ପାପ କଲେ ପିତ୍ତଳ ଶବକୁ ଗ୍ରହଣ କରି ନେଇ ସେପରି କରିଥିଲେ ଯାହା ପ୍ରତିନିଧିତ୍ୱ କରିଥିଲା ଯେ ପାପ ବିଚାରିତ ହୋଇସାରିଥିଲା। ପୁଣି ସେହି ବରଦାନକୁ ସେମାନେ ପ୍ରତିଭାରେ ପରିଣତ କରି ପକାଇଥିଲେ ଆଉ ତାହା ପୁନଃ ପାପ କରାଇଥିଲା। ଆପଣ ଗୌରବକୁ ଈଶ୍ୱର ଅନ୍ୟ କୌଣସି ବସ୍ତୁ ସହିତ ଆଦୌ ବଣ୍ଟନ କରନ୍ତି ନାହିଁ। ସେହି ହେତୁ ଆମେ 2, 3, 4 ଦେବଗଣଙ୍କୁ ଆଦୌ ପାଇ ନ ପାରୁ। କେବଳ ଏକମାତ୍ର ଈଶ୍ୱର ଅଟନ୍ତି। ସେ ଆପଣଙ୍କ ଗୌରବକୁ ଅନ୍ୟ କୌଣସି ବସ୍ତୁ ସହିତ ଆଦୌ ବଣ୍ଟନ କରିବେ ନାହିଁ। ସେ ତ ଈଶ୍ୱର ଅଟନ୍ତି, ଅଦ୍ୱିତୀୟ ଅଟନ୍ତି, ବୁଝନ୍ତୁ। ତେଣୁ ଦେବପୂଜକମାନଙ୍କ ଯେପରି ଅନେକ ଦେବତା ଅଛନ୍ତି ଆମମାନେ ସେପରି ନୁହେଁ। କାରଣ ଆମମାନଙ୍କ କେବଳ ଏକମାତ୍ର ଈଶ୍ୱର ଅଛନ୍ତି। ପୁଣି ସେ ନିଜର ମହିମାକୁ ଅନ୍ୟ କାହାରି ସହିତ ବଣ୍ଟନ କରନ୍ତି ନାହିଁ। ପୁଣି ତାଙ୍କର ସମ୍ମୁଖରେ ଅନ୍ୟ କାହାରିକୁ ପ୍ରତିଭା କରି ପ୍ରସ୍ତୁତ କରିବା କର୍ମକୁ ସେ ସହନ କରିବେ ନାହିଁ। ଯଦ୍ୟପି ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତରେ ଏକ ପନ୍ଥାକୁ ସେ ନିରୂପଣ କରିଥିଲେ ପୁଣି ଏହା ପରମେଶ୍ୱର ବସନ ଥିଲା ତାହା ଉଚିତ ବିଷୟ ଥିଲା। ତଥାପି ସେମାନେ ତାହାକୁ ପ୍ରତିଭାରେ ଯେତେବେଳେ ପରିଣତ କରିଥିଲେ ତାପରେ ସେମାନେ ସମସ୍ୟା ମଧ୍ୟରେ ଘେରି ଯାଇଥିଲେ। ପୁଣି ତାହା ହିଁ ପ୍ରକୃତରେ ସେହି ସମାନର ବିଷୟ। ପୁଣି ତାହା ଯେ ଆମର ସକଳ ମଣ୍ଡଳୀ ଯୁଗରେ ଘଟିଛି ଏପରି ମୁଁ ବିଶ୍ୱାସ କରେ। ପରମେଶ୍ୱର ମାର୍ଟିନ ଲୁଥର ସହିତ ଥାଇ ଜନ୍ ୱେଲ୍ସଙ୍କ ସହିତ ଥାଇ ଆପଣ ସନ୍ଦେଶକୁ ସେ ସେମାନଙ୍କ ଦ୍ୱାରା ପ୍ରେରଣ କରିଥିଲେ, ପେଣ୍ଟିକୋଷ୍ଟ ଭାଷାକୁ ମଧ୍ୟ ପଠାଇଥିଲେ। ମାତ୍ର ସେଗୁଡିକ ସହିତ ଆମେ କିପରି ବ୍ୟବହାର କରିଥିଲୁ, ସେ ପିତଳ ସଭାପତି ସମାଜ ଯେପରି ବ୍ୟବହାର କରିଥିଲେ ଠିକ ସେହି ପ୍ରକାର ବ୍ୟବହାରକୁ ଆମମାନେ ଏହି ସମାଚାର ସହିତ କରିଥିଲୁ। ଆମମାନେ ଏହାକୁ ପ୍ରତିମାରେ ବଦଳାଇ ଦେଇଥିଲୁ। ଆମମାନେ ଏହାର ସଦସ୍ୟ, ଆମମାନେ ତାହାର ସଦସ୍ୟ ଏପରି କହୁଥିଲୁ। ଆପଣମାନେ ବୁଝନ୍ତୁ, ଯାହା କିଛି ବଚନର ଉପାସନା ସହିତ ଈଶ୍ୱରଙ୍କ ପ୍ରକୃତ ଉପାସନା ଭିତ୍ତିକ ତାହାର ବିପରୀତ ବିଷୟ ସହିତ ବିନା କୌଣସି ବିଶ୍ୱାସ ଭଜନ ସହିତ ସଂଯୁକ୍ତ ଅଟେ। ଆଉ କଣ ହୋଇଥିଲା? ବାଇବଲ ବାଇବଲ ଆମେ କଥିତ ହୋଇଅଛୁ ଯେ ଭାବବାଦୀ ସେ ପ୍ରତିଭାକୁ ନେଇଥିଲେ ପୁଣି ତାହାକୁ ନାଶ କରିଦେଇଥିଲେ। ହାଲେଲୁୟା! ଏହି ଦୃଶ୍ୟପଟ ମଧ୍ୟରେ ଆମେ କଣ ଆବଶ୍ୟକ କରୁ ତାହା ଜଣେ ଭାବବାଦୀଙ୍କ ଉପସ୍ଥିତି ଅଟେ, ଯିଏକି ସଂସ୍ଥାର ପ୍ରତିଭାକୁ ଭାଙ୍ଗି ପକାଇବେ। ଯେଉଁମାନେ ଏପରି ବିଶ୍ୱାସ କରନ୍ତି ଯେ କୌଣସି ରୀତିନୀତିକୁ ପାଳନ କରି କିମ୍ବା ଏକ ସଂସ୍ଥା ସହିତ ସଂଶ୍ଳିଷ୍ଟ ଥାଇ ସେମାନେ ସ୍ୱର୍ଗକୁ ଯିବେ, ସେଗୁଡାକୁ ନାଶ ହେବାକୁ ପୁଣି ପଡ଼ିଯିବାର ବିଷୟକୁ ଆବଶ୍ୟକ କରନ୍ତି, ଦୂରକୁ ଫିଙ୍ଗା ଯିବାର କାର୍ଯ୍ୟକୁ ଆବଶ୍ୟକ କରନ୍ତି। ପରମେଶ୍ୱର କରୁଣାରେ ଭରପୁର ଅଟନ୍ତି, ସେ ତ ଅପାର କରୁଣାମୟ ଅଟନ୍ତି। ସେପରି ଏକ ସମୟରେ ଯେତେବେଳେ ସମସ୍ୟାର ଘୋର ଅନ୍ଧକାର ମଧ୍ୟରେ ଆମେ ଘେରା ହୋଇ ରହିଛୁ, ତଥାପି ଅପାର କରୁଣାରେ ଭରା ଈଶ୍ୱର ଆମ ନିକଟକୁ ଅସଲି ପବିତ୍ରତା ପ୍ରେରଣ କରିଅଛନ୍ତି। ପୁଣି ଏହି ଭବନ ମଧ୍ୟରେ ପ୍ରତ୍ୟେକ ସନ୍ଧ୍ୟା କାଳରେ ଆପଣ ବଚନର ଅସଲି ବ୍ୟାଖ୍ୟା ସହ ତାଙ୍କୁ ଆମମାନଙ୍କ ମଧ୍ୟକୁ ପ୍ରେରଣ କରିଅଛନ୍ତି। ପରମେଶ୍ୱର ଆପଣ ଅନୁଗ୍ରହ ଅତି ମହାନ ଅଟନ୍ତି। ପୁଣି ତାଙ୍କୁ ସେପରି ଭାବରେ ଆମମାନଙ୍କୁ ଜାଣିବା ବିଷୟଟି କେତେ ଚମତ୍କାର କଥା ଅଟେ। ଆଜ୍ଞା, ତାହା ହିଁ ଅଟେ। ପୁଣି ସବୁକିଛି ବିଷୟ ଯାହାକି ସେମାନେ କରିପାରନ୍ତି ତାହା ଯେ କେବଳ ସର୍ପର ସମତାକୁ ଯିବା ବିଷୟ ଏପରି ସେମାନେ ଚିନ୍ତା କରିଥିଲେ, କିମ୍ବା ସେହି ଅତି ସାଧାରଣ ବ୍ୟବସ୍ଥା ଯାହାକୁ ପରମେଶ୍ୱର ସ୍ୱୟଂ ସେଠାରେ ପ୍ରସ୍ତୁତ କରିଥିଲେ ତାହା ମୂଷାଙ୍କୁ ଦତ୍ତ ହୋଇଥିଲା। ପୁଣି ସେ ତାହାକୁ ଏକ ପତାକା ଦଣ୍ଡରେ ଟଙ୍ଗାଇଥିଲେ। ପୁଣି ବିନା କୌଣସି ବିଶ୍ୱାସ ଭାଜନରେ ସେମାନେ ଉଦ୍ଧାର ପାଇପାରିଥିଲେ। ସେମାନେ କେବଳ ଠିଆ ହୋଇଥିଲେ, ପୁଣି ତାହାରି ଆଡ଼କୁ ଚାହିଁ ଦେଖିଥିଲେ, ପୁଣି ସେମାନେ ତାହାକୁ ପ୍ରତିଭାରେ ପରିଣତ କରିଦେଇଥିଲେ। ମାତ୍ର ଈଶ୍ୱରରେ ଭାବବାଦୀଙ୍କୁ ସେତେବେଳେ ପ୍ରେରଣ କରିଥିଲେ, ପୁଣି ସେ ତାହାକୁ ନାଶ କରିଥିଲେ। ସେ ସମସ୍ତେ ଯେଉଁମାନେ ଅରଣ୍ୟ ସ୍ଥିତ ସେହି ସର୍ପକୁ ଉର୍ଦ୍ଧ୍ୱ ଦୃଷ୍ଟି କରି ଦେଖିବାକୁ ଆଗ୍ରହ ପ୍ରକାଶ କରି ନଥିଲେ ସେମାନେ ନାଶ ହୋଇଥିଲେ। ତେଣୁ ଈଶ୍ୱର ତ ଏକ ପନ୍ଥାଙ୍କୁ ନିରୂପଣ କରିଥାନ୍ତି, ମାତ୍ର ତାହା ପ୍ରତି ଦୃଷ୍ଟିପାତ କରିବାକୁ ଆପଣ ଯଦି ଅସ୍ୱୀକାର କରନ୍ତି, ପୁଣି ରାସ୍ତା ଉପରେ ଆପଣ ଯଦି ବସି ରହିବେ ଆଉ କୌଣସି ଏକ ରୀତିନୀତିକୁ ଆପଣ ଯଦି ଧରି ରଖିବେ, ପୁଣି ଈଶ୍ୱରଙ୍କ ବଚନ ତାହା ଠିକ ଅଥବା ଭୁଲ ଅଟେ ଏହା ଲକ୍ଷ୍ୟ କରିବା ନିମନ୍ତେ ଆପଣ ଈଶ୍ୱରଙ୍କ ବଚନ ପ୍ରତି ସିଧାସଳଖ ଦୃଷ୍ଟିପାତ କରିବାକୁ ଯଦି ଅସ୍ୱୀକାର କରିବେ, ତେବେ ତ ସେ ସମସ୍ତେ ଯେଉଁମାନେ ଦୃଷ୍ଟିପାତ କରିବାକୁ ଅସ୍ୱୀକାର କଲେ ସେମାନେ ନାଶ ହେଲେ। ପୁଣି ପରମେଶ୍ୱର ସେ ତ ସର୍ବଦା ଅପରିବର୍ତ୍ତନୀୟ ଈଶ୍ୱର ଅଟନ୍ତି। ଆଉ ସେ ସମସ୍ତେ ଯେଉଁମାନେ ଦୃଷ୍ଟିପାତ କରିବାକୁ ଅନାଗ୍ରହ ପ୍ରକାଶ କଲେ ସେମାନେ ନାଶ ହେଲେ। ତେଣୁ ଆଜିକାଲି ଅବସ୍ଥା ତଦ୍ରୂପ ସମାନ ଧରଣ ବିଷୟ ଅଟେ। ପରେ ପ୍ରଜାଗଣ ପାପ କଲେ, ପୁଣି ସେପରି ସର୍ବଦା କରି ଆସିଥିଲେ ତାହା ହିଁ କଲେ, ପୁଣି ତହିଁରୁ ପ୍ରତିଭାଟିଏ ନିର୍ମାଣ କଲେ, ଏହାକୁ ପ୍ରସ୍ତୁତ କରିବା ଲାଗିଲେ, ବିନା କୌଣସି ବିଶ୍ୱାସଘାତ ନଥାଇ ଆରୋଗ୍ୟତାର କର୍ମକୁ କରିବାକୁ ଯତ୍ନ କଲେ। ପୁଣି ସେମାନେ କୌଣସି ବିଶେଷ ବିଶ୍ୱାସ ସହିତ ସମ୍ବନ୍ଧିତ ହେଲେ, ଠିକ ଯେପରି ଧରଣର ବ୍ୟବସ୍ଥାକୁ ଆଜି ଆମମାନେ କରିଥାଉ। ପୁଣି ଆମମାନେ ତତ୍ପରେ ଧ୍ୟାନ ଦେଇଥାଉ, ଏହାର ଭିନ୍ନତା ଯେ କିପରି ଧରଣ ଥିଲା ତାହାକୁ ଧ୍ୟାନ ଦେଇଥାଉ। ଅର୍ଥାତ୍ ଈଶ୍ୱର ସେହି ସମୟ ନିମନ୍ତେ ଏହା ସବୁଠାରୁ ଉତ୍ତମ ପ୍ରୟାସର ପୁଣି ଏକ ସର୍ବୋତ୍ତମ ଚିହ୍ନର ବ୍ୟବସ୍ଥା ଥିଲା। ସେହି ସମୟ ପାଇଁ ଏହା ଉପଯୁକ୍ତ ସାଧନ ଥିଲା, ତଥାପି ଏହା ତ କେବଳ ସେହି ସମୟ ନିମନ୍ତେ ପ୍ରଯୁଜ୍ୟ ଥିଲା, ସେହି ଯାତ୍ରା ସମୟ ପାଇଁ ତାହା ଆବଶ୍ୟକ ଥିଲା। କାର୍ଯ୍ୟକାରୀ ହେବା ପାଇଁ ତାହିଁ ସବୁକିଛି ବିଷୟ, ସେହି ଯାତ୍ରା ନିମିତ୍ତ ତାହା ହିଁ ସବୁକିଛି ବ୍ୟବସ୍ଥା ଥିଲା। ପୁଣି ଯେଉଁ ସମାଚାରଙ୍କ ସହିତ ଲୁଥର ଆସିଥିଲେ, ଯାହାକି ଧାର୍ମିକତାବାଦର ସମାଚାର ଥିଲା, ତାହା ତ ଲୁଥରଙ୍କ ଯୁଗ ପାଇଁ ଉପଯୁକ୍ତ ସନ୍ଦେଶ ଥିଲା, ତାହା ତ ଅଗ୍ରସର କଲା ଭଳି ସେ ପ୍ରକାର ଏକ ସମାଚାର ଥିଲା। ୱେଷ୍ଟଲିଙ୍କ ଯୁଗରେ ପବିତ୍ରୀକରଣବାଦର ସମାଚାରଟି ତାହା ତ ଯଥାର୍ଥ ଧରଣର ଶିକ୍ଷା ଥିଲା, ତାହା କେତେକାଂଶରେ ସଫଳ ମଧ୍ୟ ହୋଇଥିଲା। ତତ୍ପରେ ପେଣ୍ଟିକୋଷ୍ଟାଲ ଯୁଗକୁ ଆମେ ପଦାର୍ପଣ କରିଥିଲୁ। ପୁଣି ସକଳ ବରଦାନର ପୁନଃସ୍ଥାପନର କଥା, ତାହା ତ ଅତି ଉତ୍ତମ ବିଷୟ ଥିଲା, ସେହି ଯୁଗରେ ଏହା ଅତି ଉତ୍ତମ ବିଷୟ ଥିଲା। ମାତ୍ର ଆମମାନେ ତାହାର ଅଧିକ ଦୂରକୁ ଆଜି ଚାଲି ଯାଇଛୁ, ଆମମାନେ ତହିଁରୁ ଅଧିକ ଦୂରକୁ ଚାଲି ଯାଇଛୁ। ଜଗତର ସ୍ଥିତିଟି ଯେତିକି ନିଶ୍ଚିତ ଅଟେ, ଠିକ ସେତିକି ନିଶ୍ଚୟତାର ବିଷୟ, ଏ ବିଷୟରୁ ଆହୁରି ଅଧିକ ଦୂରକୁ ଆମମାନେ ଚାଲି ଯାଇଛୁ। ଯେହେତୁ ପୂର୍ବେ ସେମାନେ ଯାହା କିଛି ବ୍ୟବହାରକୁ ସମ୍ପନ୍ନ କରିଥିଲେ, ଆମେ ମଧ୍ୟ ଠିକ ସେହିପରି ବ୍ୟବହାରକୁ କାର୍ଯ୍ୟକାରୀ କରିଅଛୁ, ସେଥିରୁ ଏକ ପ୍ରତିଭାକୁ ପ୍ରସ୍ତୁତ କରିଅଛୁ। ମୁଁ ସେପରି ଧରଣର ଏକ ମତ ସହିତ ସମ୍ବନ୍ଧିତ ଅଟେ, ମୁଁ ସେପରି ଏକ ମତ ସହିତ ସମ୍ବନ୍ଧିତ ଅଟେ, ଏହିପରି ଧରଣର ମତବାଦକୁ ଆମେ ନିର୍ମାଣ କରିଅଛୁ। ପରମେଶ୍ୱର ଏପରି ଜଣେ ବ୍ୟକ୍ତିଙ୍କୁ ପ୍ରେରଣ କରିବେ, ଯିଏକି ଏହି ସବୁ ଅପ୍ରୀତିକର ବିଷୟକୁ ଭାଙ୍ଗି ପକାଇ ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି ପକାଇବେ, ପୁଣି ତାଙ୍କର ବଚନକୁ, ହଁ ତାଙ୍କର ସମ୍ପୂର୍ଣ୍ଣ ବଚନକୁ ଅନୁମୋଦିତ କରିବେ। ଧ୍ୟାନ ଦିଅନ୍ତୁ, ପରମେଶ୍ୱରଙ୍କ ନିମିତ୍ତ ଗୌରବ ଦାନ କରନ୍ତୁ, ପୁଣି ତାହା ଯେ ସତ କଥା ଏହାକୁ ଆମେ ଧ୍ୟାନ ଦେଇଥାଉ। ଆପଣଙ୍କ ଅନୁଗ୍ରହରେ ଈଶ୍ୱର ଅପାର କରୁଣାମୟ ଅଟନ୍ତି। ତତ୍ପରେ ଯେତେବେଳେ ଭାବବାଦୀ ଏହାକୁ ନାଶ କରିଥିଲେ, ଏହା ଆରୋଗ୍ୟତାର ବିନା କୌଣସି ଚିହ୍ନରେ ତାହାକୁ ତ୍ୟାଗି ଯାଇଥିଲା, ଏକ ପ୍ରାୟଶ୍ଚିତ କାର୍ଯ୍ୟ ବିନୁ ତ୍ୟାଗି ଯାଇଥିଲା, କାରଣ ସେମାନଙ୍କ ପ୍ରତିଭାଟି ବିନଷ୍ଟ ହୋଇଥିଲା। ମାତ୍ର ଈଶ୍ୱର ମହାନ କରୁଣାମୟ ପରମେଶ୍ୱର ସେମାନଙ୍କ ପାଇଁ ଅନ୍ୟ ଏକ ବିଷୟକୁ ପ୍ରସ୍ତୁତ କରିଥିଲେ। ପୁଣି ତା ପାଇଁ ସେ କଣ କରିଥିଲେ, ସେ ମନ୍ଦିର ସ୍ଥିତ ପୋଖରୀର ଜଳକୁ କମ୍ପାଇଥିଲେ। ପୁଣି ଅନେକ ଆସିଥିଲେ, ଆଉ ଆପଣଙ୍କ ରୋଗରୁ ଆରୋଗ୍ୟ ଲାଭ କରିଥିଲେ, ଜଳ ମଧ୍ୟକୁ ପ୍ରବେଶ କରି ସେମାନେ ସୁସ୍ଥତା ଲାଭ କରିଥିଲେ। ଯୀଶୁ ସେହି ସମାନ ପୁଷ୍କରିଣୀ ନିକଟକୁ ଆସିଥିଲେ, ପୁଣି ଏପରି ଜଣେ ବ୍ୟକ୍ତିଙ୍କୁ ସେଠାରେ ଦେଖିଥିଲେ, ଯିଏକି ଏକାଧିକ ବର୍ଷରେ ସେଠାରେ ପଡି ରହିଥିଲେ, ଆଉ ସେ ଜଳ କମ୍ପିବାର ଅପେକ୍ଷାରେ ସେଠାରେ ପଡି ରହିଥିଲେ। ଆପଣଙ୍କ ଅପାର କରୁଣାରେ ଭରା ଈଶ୍ୱରଙ୍କୁ ଲକ୍ଷ୍ୟ କରନ୍ତୁ। ଯଦ୍ୟପି ସେହି ସବୁ ବିଷୟକୁ ସେମାନେ ପ୍ରତିଭାରେ ପରିଣତ କରିଦେଇଥିଲେ, ଯଦ୍ୟପି ଭାବବାଦୀଙ୍କୁ ତାହା ଚୁର୍ବାର କରିବାକୁ ହିଁ ପଡିଥିଲା, ତଥାପି ଅନ୍ୟ ଏକ ଉପାୟକୁ ଈଶ୍ୱର ପ୍ରସ୍ତୁତ କରିଥିଲେ। ଯେହେତୁ କରୁଣାରେ ସେ ଅପାର ଥିଲେ, ସେମାନଙ୍କୁ ସୁସ୍ଥ ହେବାର ବିଷୟକୁ ସେ ଚାହାନ୍ତି, ଆଉ ସେମାନଙ୍କ ଆରୋଗ୍ୟତା ନିମନ୍ତେ ସେ ଏକ ପଥକୁ ପ୍ରସ୍ତୁତ କରିଥିଲେ। ପୁଣି ତାହା ପରବର୍ତ୍ତୀ କାଳରେ ଅଗ୍ରସର କରିଥିଲା, ଆଉ ଜଗତଟି ଦିନକୁ ଦିନ ପାପୀ ହୋଇ ଅଧିକ ପାପିଷ୍ଟ ହେଲା, ସବୁ କାଳରେ ସେପରି ପାପାଧର୍ମ ହେବାରେ ଲାଗିଲା, ପରିଶେଷରେ ଜଗତଟି ଏପରି ପାପିଷ୍ଠ ହେଲା ଯେ ଈଶ୍ୱର ଏହାକୁ ବିନଷ୍ଟ କରିପାରିଥାନ୍ତେ। ମରାଠୀ ଚତୁର୍ଥ ଅଧ୍ୟାୟରେ ସେପରି କହିଥିଲେ, ପୁଣି ଆମ୍ଭେ ଆସି ଜୀବନ୍ତ ପୃଥିବୀକୁ ଅଭିଶାପରେ ଆଘାତ ନ କରୁ, ସେ ଏହାକୁ ସଫଳ କରିପାରିଥାନ୍ତେ। ଏହା ହିଁ ତ ଏକ ବଡ ପ୍ରଶ୍ନବାଚୀ ଚିହ୍ନ ଅଟେ। ତଥାପି ସେତେବେଳେ ଅପାର କରୁଣାମୟ ଈଶ୍ୱର ସେ ଜଣେ ମୁକ୍ତିଦାତାଙ୍କୁ ପ୍ରେରଣ କଲେ, ଯିଏକି ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ତ ଯୀଶୁଙ୍କୁ ଉଭୟ ମୁକ୍ତିଦାତା ଆଉ ଆରୋଗ୍ୟକର୍ତ୍ତା ରୂପେ ପ୍ରେରଣ କରିଥିଲେ, କାରଣ ସେପରି କହିଥିଲେ, ପୁଣି ମୂଷା ଯେ ପ୍ରକାର ପ୍ରାନ୍ତରରେ ସର୍ପକୁ ଉର୍ଦ୍ଧକୁ ଉଠାଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଉର୍ଦ୍ଧକୁ ଉଠାଯିବେ, ସେହି ସମାନ ଉଦ୍ଦେଶ୍ୟ ନିମିତ୍ତ ଉର୍ଦ୍ଧକୁ ଉଠାଯିବେ। ସେ ତ ଉକ୍ତ ପ୍ରାୟଶ୍ଚିତ ଅଟନ୍ତି, ଅର୍ଥାତ୍ ସେହିପରି ଭାବରେ ତାଙ୍କରି ରକ୍ତ ଦ୍ୱାରା ଆମେ ଅଧିକାର ସାବ୍ୟସ୍ତ କରାଯାଇଅଛୁ, ଅନ୍ୟ କିଛି ନ ହୋଇ କେବଳ ପ୍ରାୟଶ୍ଚିତ କର୍ମ ଅଟେ। ଯାହା କିଛି ବିଷୟକୁ ଯୀଶୁ ନିଜ ରକ୍ତ ଦ୍ୱାରା କ୍ରୟ କଲେ, ତଦ୍ୱାରା ହିଁ ଆମେ अधिकार रूपे सब्यस्त करइबल से आम अपराध निम्ते क्षत विक्षत पाप निम्ते चूर्णीकृत हेले आम शांतिजनक शास्ति बर्तला करोना प्रहार द्वारा आम सुस्थ हेलु से आम अधिकारी सब्यस्त हो पार कारण ताशित अर्थ जहाँ आम सुस्थिर आम निम्ते आदेश रूपे दत्त परमेश्वर अपार करुणामय अटंती ଏହାକୁ ଏକ ପ୍ରକାର ଚିରସ୍ଥାୟୀ ପ୍ରାୟ କାରଣ ହେବାକୁ ଥିଲା କାରଣ ସେ ସ୍ୱୟଂ ଆସିଥିଲେ ପାପୀର ଶରୀର ରୂପ ହୋଇ ସ୍ୱୟଂ ପରମେଶ୍ୱର ଆସିଥିଲେ ଅନନ୍ତ ପ୍ରାୟ କର୍ମ ସାଧନ କରିବାକୁ ସ୍ୱୟଂ ପରମେଶ୍ୱର ଆସିଥିଲେ ଆଉ ଶରୀରରେ ଥାଇ କଷ୍ଟକର କରିଥିଲେ ପୁଣି ପ୍ରାୟଶ୍ଚିତ ସାଧନ କରିଥିଲେ ପୁଣି ସେହି ପ୍ରାୟଶ୍ଚିତକୁ ଯଥାର୍ଥ ବୋଲି ସମର୍ଥନ କରିବା ନିମନ୍ତେ ସେ ପବିତ୍ର ଆତ୍ମାଙ୍କ ରୂପେ ଫେରି ଆସିଥିଲେ ଯେଉଁ କ୍ଷେତ୍ରରେ ପିତ୍ତଳ ସର୍ପଟି କିମ୍ବା କମ୍ପିତ ହେଉଥିବା ପାଣି କିଛି ଉପକାର କରିପାରିନଥିଲା ଏହିସବୁ ତ ସେହି ସିଦ୍ଧ ପ୍ରାୟଶ୍ଚିତ ଆଡ଼କୁ ନିର୍ଦ୍ଦେଶିତ କରୁଥିଲା ଆଉ ଅପାର କରୁଣା ଭଳିଆ ପରମେଶ୍ୱର ନିଜର କୃପା ଦ୍ୱାରା ଏହାକୁ ସମ୍ପନ୍ନ କରିଥିଲେ ପୁଣି ଆଜ ଦିନ ଆମେ ଜୀବିତ ହୋଇ ବାସ କରୁଥିବା ଦିନଟି ହୋଇଥିବାରୁ ଆମେ ସେହିସବୁ ମଣ୍ଡଳୀ ଯୁଗର ମଧ୍ୟ ଦେଇ ଅତିକ୍ରମ କରି ଆସିଅଛୁ ପୁଣି ତହିଁରୁ ଗୁପ୍ତ ହୋଇ ରହିଥିବା ପ୍ରତିଟି ବିଷୟକୁ ଆମେ ବ୍ୟାଖ୍ୟା କରିଅଛୁ ଆମମାନଙ୍କର ଈଶ୍ୱରତତ୍ତ୍ୱବିତ୍ଗଣ ଏ ସମୟର ବିଦ୍ୱାନ ବ୍ୟକ୍ତିଗଣ ସେଥିରୁ ବହୁ ଦୂରକୁ ଚାଲିଯାଇ ହଜିଯାଇଛନ୍ତି ସେମାନେ ସମ୍ପୂର୍ଣ୍ଣ ରୂପେ ଏଥିରୁ ଦୂରେଇ ଯାଇ ଏହାକୁ ଅନ୍ୟ ପକ୍ଷରେ ବ୍ୟାଖ୍ୟା କରିଅଛନ୍ତି ପୁଣି କୌଣସି ଏକ ଅନ୍ୟ ସମୟ ପାଇଁ ଅନ୍ୟ ଯୁଗ ପାଇଁ କୌଣସି ଏକ ଅନ୍ୟ ବିଷୟ ପାଇଁ ପୁଣି ସୁଦୂର ଭବିଷ୍ୟତର କୌଣସି ଏକ ଅନ୍ୟ କାମ ପାଇଁ ନିର୍ଦ୍ଦେଶିତ କରି ସେପରି ଭାବରେ ଏହାକୁ ବ୍ୟାଖ୍ୟା କରିଅଛନ୍ତି ଆଉ ଆଲୋକିତ ଧରଣର ଆରୋଗ୍ୟତାର କର୍ମ ତାହା ତ ଏକ ପ୍ରକାର ପରିହାସ ବିଷୟ ହୋଇପଡିଛି ବିଶ୍ୱାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଅତି କଷ୍ଟରେ ପାଇବା ଭଳି ଅନୁମାନ ହେଉଛି ସେମାନେ ଏହାର ପରିହାସ କରିଥିଲେ ଆଉ ଅଧିକ କିଛି ବର୍ଷ ବିତି ନାହିଁ ତଥାପି ପ୍ରାୟ 20 ବର୍ଷ ପୂର୍ବରୁ ସେମାନେ ଏହାକୁ ପରିହାସରେ ପରିଣତ କରିଛନ୍ତି ପ୍ରକୃତରେ ପେଣ୍ଟିକଷ୍ଟାଲ ଗଣ ପ୍ରକାରାନ୍ତରେ ଏଥିରୁ ଅନେକ ଦୂରକୁ ଚାଲି ଯାଇଛନ୍ତି ସେମାନେ ପ୍ରାରମ୍ଭିକ ଦିନମାନଙ୍କରେ ଆରମ୍ଭ କରିଥିଲେ ତଥାପି ସେମାନେ ଏଥିରୁ ଏତେବେଳେ ଦୂରେଇ ଯାଇଛନ୍ତି ସେମାନେ ଯେ କିପ୍ରକାର କର୍ମକୁ କରିଥିଲେ ତାହାକୁ ଧ୍ୟାନ ଦିଅନ୍ତୁ ବର୍ତ୍ତମାନ ସେମାନେ ସଂସ୍ଥାୟୀ ଅରଣ୍ୟବାସୀ ହୋଇସାରିଅଛନ୍ତି ପୁଣି ପ୍ରତ୍ୟେକ ଆପଣ ପାଇଁ ରୀତିନୀତି ପ୍ରସ୍ତୁତ କରିବାକୁ ପଇସା ପାଇଁ ଅନ୍ୟ କିଛି ବିଷୟକୁ ସମ୍ପନ୍ନ କରିବାକୁ ଅତି ଆଗ୍ରହୀ ହେଉଛନ୍ତି ପୁଣି ଆଲୋକ ଯେତେବେଳେ ପ୍ରସ୍ତୁତ ହେଉଛି ସେହି ଆଲୋକକୁ ଗ୍ରହଣ କରିବା ପରିବର୍ତ୍ତେ ସେମାନେ ତହିଁରୁ ଦୂରେଇ ଯାଉଛନ୍ତି ସେମାନେ ସଂସ୍ଥାପିତ କରି ପକାଇଅଛନ୍ତି ପୁଣି ଆପଣମାନଙ୍କ ନିମନ୍ତେ ରୀତିନୀତି ଗୁଡ଼ିଏ ପ୍ରସ୍ତୁତ କରିଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏହା ସହିତ ସମ୍ପର୍କ ସ୍ଥାପନ କରିଅଛନ୍ତି ନିଜ ପାଇଁ ଧର୍ମ ସିଦ୍ଧାନ୍ତକୁ ସୃଷ୍ଟି କରିଅଛନ୍ତି ପୁଣି ଧର୍ମ ସିଦ୍ଧାନ୍ତ ସହିତ ବାନ୍ଧି ହୋଇ ରହିଅଛନ୍ତି ପୁଣି ସେମାନେ ଏଥିରୁ ଏପରି ଦୂରେଇ ଯାଇଛନ୍ତି ଯେ ପରିଶେଷରେ ପବିତ୍ର ଆତ୍ମା ମଣ୍ଡଳୀ ମଧ୍ୟରେ ପ୍ରବେଶ କରିପାରୁନାହାନ୍ତି ସେଗୁଡ଼ାକ ଅନେକ ପ୍ରତିମା ହୋଇସାରିଛନ୍ତି ଏକ ପିତ୍ତଳର ସର୍ପ ରୂପକୁ ଧାରଣ କରି ନେଇଛନ୍ତି ଏହା ଏକ ମୂର୍ତ୍ତି ପୂଜା ରୂପକୁ ଧାରଣ କରି ନେଇଛି ପ୍ରତ୍ୟେକ ଏପରି କହୁଛନ୍ତି ମୁଁ ଏହା ସହିତ ସମ୍ବନ୍ଧିତ ପୁଣି ମୁଁ ତାହା ସହିତ ସମ୍ବନ୍ଧିତ ଅଟେ ଏହା ମୂର୍ତ୍ତି ପୂଜାର ଏକ ବିଷୟକୁ ସୃଷ୍ଟି କରିଅଛି ପ୍ରକୃତରେ ଏ ଯୁଗାନ୍ତ ସମୟରେ ଆମେ କିପରି ଏକ ବିଭ୍ରାନ୍ତିକର ପରିସ୍ଥିତି ମଧ୍ୟରେ ବାସ କରୁଅଛୁ ତଥାପି ଅପାର କରୁଣାମୟ ଈଶ୍ୱର ଆମମାନଙ୍କ ଉପରକୁ ପବିତ୍ର ଆତ୍ମାଙ୍କ ପୁରସ୍କୃତ ପ୍ରେରଣ କରିଛନ୍ତି ପୁଣି ସେ ଯେପରି କରିବେ ବୋଲି ପ୍ରତିଜ୍ଞା କରିଥିଲେ ତଦନୁସାରେ ଆଜି ରାତିରେ ସେ ନିଜର ବଚନକୁ ପ୍ରଘଟ କରୁଅଛନ୍ତି ଏହିସବୁ ବିଷୟକୁ ସେ ଯେ ଅବଶ୍ୟ ସଫଳ କରିବେ ସେପରି ପ୍ରତିଜ୍ଞାକୁ ଈଶ୍ୱର କରିଥିଲେ ଆଉ ସେ ଯେ କଣ କରିଥିଲେ ତାହାକୁ ଧ୍ୟାନ ଦିଅନ୍ତୁ ସେ ଯେ ପ୍ରକୃତରେ କଣ କରିଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ ପ୍ରତ୍ୟେକ ଯୁଗରେ ଯେ ଏକ ପ୍ରକାର ନିଶ୍ଚିତ ଘଟଣା ଘଟିବ ତାହାକୁ ସେ ଯେ କିପରି ପ୍ରତିଜ୍ଞା କରିଥିଲେ ସେ ବିଷୟଟିକୁ ବର୍ତ୍ତମାନ ଆମେ ଲକ୍ଷ୍ୟ କରିପାରିବା ପୁଣି ସେହିପରି ଭାବରେ ଏହା ଯେ ପ୍ରକୃତରେ ଘଟିଛି ସେ ବିଷୟକୁ ଆମେ ଲାଭ କରିଥାଉ ଅର୍ଥାତ୍ ସେ ଯେପରି ଭାବରେ ସଫଳ କରିବେ ବୋଲି ପ୍ରତିଜ୍ଞା କରି କହିଥିଲେ ଠିକ ସେହିପରି ଭାବରେ ଘଟିଛି କାରଣ ସେ କରୁଣାରେ ମହାନ ଅଟନ୍ତି ପୁଣି ଯେତେ ଗୁଡ଼ିଏ ପ୍ରତିଜ୍ଞାକୁ ସେ କରିଛନ୍ତି ସେ ସବୁକୁ ସବୁବେଳେ ସଫଳ କରିବାକୁ ସେ କରୁଣାରେ ଭରପୁର ମହାନ ଅଟନ୍ତି ପୁଣି ପରମେଶ୍ୱର ହୋଇ ପରିଚିତ ହେବା ଉଦ୍ଦେଶ୍ୟରେ ସେ ଏହାକୁ ନିଶ୍ଚିତ ରୂପେ ସଫଳ କରନ୍ତି ପୁଣି ସର୍ବଦା ସଫଳ କରିବେ ସେ ଏହାକୁ ସର୍ବଦା ସଫଳ କରିଥାନ୍ତି ତାଙ୍କର ବଚନ ଆପଣ ସୁଯୋଗ୍ୟ ସମୟରେ ସଫଳ ହୋଇଥାଏ ତାଙ୍କର ବୀଜ ଯାହାକୁ ସେ ଭୂମିରେ ବୁଣିଛନ୍ତି ତା ପ୍ରତି ତଦୁପ ସଫଳ ହୋଇଥାଏ ସେ କଣ କରିଥିଲେ ସେ ତ ଏଠାରେ ବଚନ ମଧ୍ୟରେ ତାହାକୁ ସ୍ଥାପନ କରିଥିଲେ ପୁଣି ତାହା ଏକ ବୀଜ ଥିଲା ପୁଣି ପ୍ରତିଟି ଯୁଗ ଯେତେବେଳେ ପରିଚୟକୁ ଆସିଥାଏ ସେ ବୀଜଟି ପାଚିଥାଏ ଆଉ ତତ୍ପରେ ସଂସ୍କାରର ଏକ ସମୟ ଦୃଷ୍ଟିଗୋଚରକୁ ଆସିଥାଏ ଆଉ ସେ ଏହାକୁ ପ୍ରତିଜ୍ଞା କରି କହିଥିଲେ ପୁଣି ଏହା ତାହାକୁ ସଫଳ କରେ। ପୁଣି ଏହି ସବୁ ବିଷୟକୁ ଆମେ ଅଭିଳାଷ କରିନଥିଲୁ। ପୁଣି ଈଶ୍ୱରଙ୍କର ଏହି ସବୁ ଆଶିଷକୁ ଆମେ ଆଦୌ ପ୍ରୟୋଜନ କରିନଥିଲୁ, ଯେହେତୁ ଜଗତର ସକଳ ବସ୍ତୁପଥରେ ପଡି ଆମେ ପଶ୍ଚାତ୍ପଦ ହୋଇଥିଲୁ, କଇନର ଭ୍ରାନ୍ତିରେ ଆମେ ପଡିଯାଇଥିଲୁ। କଇନ ସେତେକ ଉତ୍ତମ ବେଦୀକୁ ପୁଣି ଏକ ସୁନ୍ଦର ଆରାଧନାଳୟକୁ ପ୍ରସ୍ତୁତ କରୁଥିଲେ, ପୁଣି ଏହାରି ଉପରେ ଫଳ ଗୁଡାକୁ ସଜାଇ ରଖୁଥିଲେ। ପୁଣି ଏହା ଯେ ପ୍ରକୃତରେ ସେପରି ଧରଣ ଏକ କର୍ମ ଥିଲା ତାହା ସେ ବିଚାର କରିଥିଲେ। ତାହା ଯେ ଏକ ଗୁଚ୍ଛା ସେଓ ଫଳ କିମ୍ବା ନାସପାତି କିମ୍ବା ଡାଳିମ୍ବ ଫଳ କିମ୍ବା ସେପରି ଧରଣ ଅନ୍ୟ କିଛି ଫଳ ଥିଲା ସେପରି ସେ ଚିନ୍ତା କରିଥିଲେ, ଯାହାକୁ ତାଙ୍କ ପିତା ଓ ମାତା ଏଦିନ ଉଦ୍ୟାନରେ ଭୋଜନ କରିଥିଲେ, ଆଉ ଯାହାକି ସେମାନଙ୍କୁ ବଗିଚାରେ ତଡ଼ି ଯାଇଥିଲା। ପୁଣି ସେହି କାରଣରୁ ସେ ତାହା ଈଶ୍ୱରଙ୍କୁ ଉତ୍ସର୍ଗ କରିଥିଲେ, ପୁଣି ଈଶ୍ୱର ତାହାକୁ ଅସ୍ୱୀକାର କରିଥିଲେ। ତଥାପି ହେବଲ ସେ ତ କୈନଙ୍କ ଅପେକ୍ଷା ଏକ ଉତ୍କୃଷ୍ଟତର ବଳିଦାନକୁ ଅର୍ପଣ କରିଥିଲେ। ପୁଣି ଆଜି ଯୁଦାଙ୍କ ପତ୍ରୀରେ ବାଇବଲ ଏପରି କହିଅଛି ଯେ କାରଣ ସେମାନେ କୈନର ପଥରେ ଚାଲିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି। ଦେଖନ୍ତୁ କୈନର ପଥରେ ଚାଲିଯାଇଛନ୍ତି, ବେଦୀ ଗୁଡାକ ନିର୍ମାଣ କରୁଛନ୍ତି, ଉପାସନାଳୟ ଗୁଡାକୁ ସଂଗଠନ ଗୁଡାକୁ ନିର୍ମାଣ କରୁଛନ୍ତି, ଏହାକୁ ସୁନ୍ଦର ରୂପେ ତୋଳୁଛନ୍ତି, ସର୍ବଶ୍ରେଷ୍ଠ ରୂପେ ପ୍ରସ୍ତୁତ କରୁଛନ୍ତି, ଅନ୍ୟମାନଙ୍କ ତୁଳନାରେ ସର୍ବାଧିକ ସଦସ୍ୟଗଣଙ୍କୁ ଗ୍ରହଣ କରୁଛନ୍ତି, ଯେକୌଣସି ବିଷୟକୁ ଗ୍ରହଣ କରି ନେଉଛନ୍ତି, ଯେକୌଣସି କଥାକୁ ସେମାନେ ପରିଚୟକୁ ଆଣି ସେଗୁଡାକୁ ଗ୍ରହଣ କରି ନେଉଛନ୍ତି, ପୁଣି ତଦ୍ୱାରା ନାଚୁଛନ୍ତି, କୁଦୁଛନ୍ତି, କିମ୍ବା ହସ୍ତମନ୍ତର କରୁଛନ୍ତି, କିମ୍ବା ଅନ୍ୟ କୌଣସି ଏକ ନିଶ୍ଚିତ ପନ୍ଥାରେ ବାପ୍ତିଜ କରୁଛନ୍ତି, ଅଥବା ପରଭାଷାରେ କହୁଛନ୍ତି, କିମ୍ବା ପକ୍କା ଉପରେ ଦୌଡ଼ାଦୌଡ଼ି କରୁଛନ୍ତି, ସେମାନେ ନିଜର ନାମକୁ ପୁସ୍ତକରେ ଲେଖି ପକାଉଛନ୍ତି, ତାହା ହିଁ ସତ୍ୟ କଥା। ତତ୍ପରେ ଯାହା କିଛି ପ୍ରଚାର କରାଯାଇଥିଲା ସେହି ସତ୍ୟ ବାକ୍ୟରୁ ସେମାନେ ଓହରି ଯାଉଅଛନ୍ତି, ପୁଣି ଏହାକୁ ଅସ୍ୱୀକାର କରୁଅଛନ୍ତି। ଏହା କିପରି ସେପ୍ରକାର ହୋଇପାରେ? ଆମେ ଯେ କିପରି ଧରଣର ଅବ୍ୟବସ୍ଥା ମଧ୍ୟରେ ଆସି ପହଞ୍ଚିଛୁ କେବଳ ତାହାକୁ ଲକ୍ଷ୍ୟ କରନ୍ତୁ। ହଁ, ଅତି ଧ୍ୟାନର ସହିତ ଦେଖନ୍ତୁ। ପୁଣି ବାଇବଲ ପରି କହିଅଛି ସେମାନେ ବିଲିୟମର ଭ୍ରାନ୍ତିରେ ପଡିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ନଷ୍ଟ ହୋଇଅଛନ୍ତି। ଆଉ ବିଦ୍ରୋହ କରି ନଷ୍ଟ ହୋଇଛନ୍ତି, କୋରହର ବିଦ୍ରୋହାଚରଣ କର୍ମଟି କଣ ଥିଲା? ତୁମେ ଯେ କେବଳ ଏକମାତ୍ର ଧାର୍ମିକ ବ୍ୟକ୍ତି, ଏପରି କାହିଁକି ବିଚାର କରିଥାଅ? କାହିଁକି ଈଶ୍ୱର ଅଟନ୍ତି, ଆମମାନେ ପ୍ରତ୍ୟେକ ଜଣ ପବିତ୍ର ଅଟନ୍ତି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ସେପରି ଅଟନ୍ତି, ପ୍ରତ୍ୟେକ ଜଣ ଆମମାନେ ପ୍ରତ୍ୟେକ ଜଣ ସମ୍ବେତ ହୋଇଅଛନ୍ତି, ତାହା ହିଁ ସେପରି ଏକ କର୍ମ ଯାହାକି ଆମମାନଙ୍କୁ ନିହାତି ପକ୍ଷେ କରିବାକୁ ଥିଲା, ତାହା ହିଁ ସେପରି ଏକ କର୍ମ ଥିଲା ଯଦ୍ୱାରା ସେମାନେ ବିନଷ୍ଟ ହୋଇଥିଲେ। ପୁଣି ଆମେ ପ୍ରକୃତରେ ତାହାକୁ ପାଇବା ନିମନ୍ତେ କାମନା କରିଥାଉ, ସେପରି ହେବାକୁ ଆମେ ଅଭିଳାଷ କରିଥାଉ, ତଥାପି ଈଶ୍ୱର କରୁଣାରେ ମହାନ ପରମେଶ୍ୱର ସେପରି ଏକ ସଙ୍କଟରୁ ଆମମାନଙ୍କୁ ଉଦ୍ଧାର ଦେଇଅଛନ୍ତି, କାଢି ଆଣିଅଛନ୍ତି। ପୁଣି ସମସ୍ୟା ଗୁଡିକ ଏଠାରେ ଦୃଷ୍ଟିଗୋଚର ହେବା ପୂର୍ବେ ଆସନ୍ତା ମାନେ ତାହାକୁ ଲକ୍ଷ୍ୟ କରିବା, ଅପାର କରୁଣା ଭରା ଅଟନ୍ତି। ପୁଣି ଅଲୌକିକ ସୁସ୍ଥତାର ଉଦ୍ଦୀପନାକୁ ସେ ଆମମାନଙ୍କ ମଧ୍ୟକୁ ପୁନର୍ବାର ପଠାଇଛନ୍ତି, ଆଉ ଈଶ୍ୱରଙ୍କ ଶକ୍ତି ପୁନର୍ବାର ଫେରି ଆସିଅଛି। ଇତିହାସର ବିବରଣୀ ଅନୁସାରେ କୌଣସି ଉଦ୍ଦୀପନା 3 ବର୍ଷରୁ ଅଧିକ ସମୟ ଆଦୌ କାର୍ଯ୍ୟକାରୀ ହୋଇନଥିଲା, ମାତ୍ର ଏହି ଉଦ୍ଦୀପନା 15 ବର୍ଷ ଧରି ଚାଲିଛି। ଏହା ପ୍ରଜ୍ୱଳିତ ଅଗ୍ନି ହୋଇ ପରିଚୟକୁ ଆସିସାରିଛି, ଜଗତର ସର୍ବତ୍ର ବିସ୍ତାର ଲାଭ କରିସାରିଛି। କାହିଁକି? ଯେହେତୁ ଆମମାନେ ଏହାକୁ ଆବଶ୍ୟକ କରିଥିଲୁ, ସେଥିପାଇଁ କି ଈଶ୍ୱର ଆପଣ ଅପାର କରୁଣା ନିମିତ୍ତ ସେପରି କରିଛନ୍ତି। ମାତ୍ର ଆମମାନେ ଯେ ଏହାକୁ ଆବଶ୍ୟକ କରିଥିଲୁ ଏଥିପାଇଁ ନୁହେଁ, କିମ୍ବା ଏଥିପାଇଁ ଆମମାନେ ଇଚ୍ଛା କରିଥିଲୁ ସେପରି ସୁଦ୍ଧା ନୁହେଁ, ତଥାପି ସେ ଯେ କଣ କରିଅଛନ୍ତି କେବଳ ତାହାକୁ ବିଚାର କରି ଦେଖନ୍ତୁ। ଫୋନିକ୍ସ ସ୍ଥିତ ଆପଣମାନଙ୍କ ମଧ୍ୟରେ ଜଣେ ଭଉଣୀଙ୍କ ବିଷୟରେ ମୁଁ ଚିନ୍ତା କରେ, ଯାହାଙ୍କୁ ଅର୍ଥାତ୍ ଭଉଣୀ ଶ୍ରୀମତୀ ହେଟି ୱାର୍ଡ୍ରପ୍ଙ୍କୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଚିହ୍ନନ୍ତି। ତାହାଙ୍କର ହୃତ୍ପିଣ୍ଡର କର୍କଟ ରୋଗ ବ୍ୟାଧିଟି ଆକ୍ରାନ୍ତ କରିଥିଲା। ପ୍ରାୟ 15 କିମ୍ବା 18 ବର୍ଷ ତଳେ ମୁଁ ଆ ଭାଇ ମୋର ଏହି ସ୍ଥାନକୁ ସର୍ବପ୍ରଥମ ଯେତେବେଳେ ଆସିଥିଲୁ ସେ ସମୟରେ ସେ ପ୍ରାର୍ଥନା ପଙ୍କ୍ତିକୁ ଆସିଥିଲେ, ଆଉ ହୃତ୍ପିଣ୍ଡସ୍ଥିତ କର୍କଟ ରୋଗ ବ୍ୟାଧିରେ ସେ ପ୍ରାୟ ମୃତପ୍ରାୟ ଥିଲେ। ପୁଣି ତାଙ୍କୁ ଅନେକ ଦିନ ପୂର୍ବେ ମୃତ୍ୟୁବରଣ କରିବାକୁ ଥିଲା, ତଥାପି କରୁଣାରେ ଭରା ଈଶ୍ୱର ତାଙ୍କ ଉପରେ ନିଜର ଶକ୍ତିକୁ ପ୍ରେରଣ କରିଥିଲେ, ପୁଣି ସେ ତାଙ୍କ ଜୀବନକୁ ବଞ୍ଚାଇ ଦେଇଥିଲେ, ଆଉ ସେ ଅଦ୍ୟାବଧି ଜୀବିତ ଅଛନ୍ତି। ପରମେଶ୍ୱର ଅପାର କରୁଣାରେ ଭରପୁର ଅଟନ୍ତି। କଂଗ୍ରେସର ସଭ୍ୟ ଅପ୍ସୋ ଜଣେ ମହାନ ବ୍ୟକ୍ତି ଅଟନ୍ତି, ପୁଣି ସେ ବ୍ୟାପ୍ଟିଷ୍ଟର ଅଥବା ଦକ୍ଷିଣାଞ୍ଚଳ ବ୍ୟାପ୍ଟିଷ୍ଟର ଅଧ୍ୟକ୍ଷ ଥିଲେ ଏପରି ମୁଁ ବିଚାର କରେ। ଏକଦା ସେ ଯେ ଅଧ୍ୟକ୍ଷ କିମ୍ବା ସହ ଅଧ୍ୟକ୍ଷ ଅଥବା ଅନ୍ୟ କୌଣସି ପଦବୀ ଅଧିକାରୀ ଥିଲେ ଏପରି ମୁଁ ବିଚାର କରେ। ସେ ତ ସବୁକିଛି ପ୍ରଚେଷ୍ଟା କରିଥିଲେ, ସେ ଜଣେ ଉତ୍ତମ ବ୍ୟକ୍ତି ଥିଲେ, ଯେପରି ଧରଣର ପ୍ରଚେଷ୍ଟାକୁ ସମ୍ପର୍ଣ୍ଣ କରିବା କଥା ସେ ଜାଣିଥିଲେ। ସେ ସବୁକୁ ସେ କାର୍ଯ୍ୟକାରୀ କରିଥିଲେ। ସେ ପ୍ରତ୍ୟେକ ଚିକିତ୍ସକଙ୍କ ପାଖକୁ ଯାଇଥିଲେ। କେହି ଜଣେ ହେଲେ ତାଙ୍କୁ କିଛି ସାହାଯ୍ୟ କରିପାରିନଥିଲେ। ସେ ସମ୍ପୂର୍ଣ୍ଣ ରୂପେ ନିରାଶରେ ଭାଙ୍ଗି ପଡ଼ିଥିଲେ। ସେବକଗଣ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ତାଙ୍କ ଉପରେ ଏକ ଗ୍ୟାଲେନ୍ ପରିମାଣର ତେଲ ଧରାଯାଇଥିଲା। ବିଭିନ୍ନ ସେବକଗଣଙ୍କ ଦ୍ୱାରା ପ୍ରତ୍ୟେକ ସ୍ତର ସେବକଗଣଙ୍କ ଦ୍ୱାରା ସେପରି ଧରାଯାଇଥିଲା। କାଲିଫର୍ଣ୍ଣିଆ ସ୍ଥିତ ଲସ୍ ଏଞ୍ଜେଲସ୍ରେ ଏକ ରାତ୍ରିକାଳ ସେ ପ୍ରଚାର ମଞ୍ଚପୁରକୁ ଉଠି ଆସିଥିଲେ। ପୁଣି ପ୍ରାୟ ଦୁଇ ଗୁଣା ତିନି ଗୁଣା ଚକଯୁକ୍ତ ଗାଡ଼ି ଗୁଡ଼ାକ ଯାହାକି ସେ ସ୍ଥାନରେ ଥିଲା ସେଗୁଡ଼ାକୁ ଫେରି ଚାହିଁଥିଲେ, ଯେଉଁଗୁଡ଼ାକ ଖାଲି ସ୍ଥଳର ସର୍ବତଃ ଭରପୁର ଅବସ୍ଥାରେ ଥିଲା। ପୁଣି ଏକ କୃଷ୍ଣକାୟ ବାଳିକା ଖଟ ଉପରେ ସେଠାରେ ଶୋଇ ରହିଥିଲା। ପୁଣି ପାଖରେ ତାର ମା ଝିଅ ସହିତ ଯୋଗେଇ ବସିଥିଲେ। ମୋର ଭାଇ ପ୍ରାର୍ଥନା ପଙ୍କ୍ତିର ଆୟୋଜନ କରୁଥିଲେ। ପୁଣି ମୁଁ ନିରୀକ୍ଷଣ କରୁଥିଲି, ଆଉ କଣ ସବୁ ଯେ ଘଟିବାକୁ ଯାଉଛି ବୁଝିପାରି ନଥିଲି, କେବଳ ଦେଖୁଥିଲି। ପୁଣି ଜଣେ ଏକ ଚିକିତ୍ସକଙ୍କୁ ଗଳା ପରୀକ୍ଷା କରିବାର ଲେନ୍ସ ଯୁକ୍ତ ଯନ୍ତ୍ର ସହିତ ଉପସ୍ଥିତ ଥାଇ ଜଣେ ନିଦ୍ର ବାଳିକାର ଗଳାର ଅବସ୍ଥାକୁ ପରୀକ୍ଷା କରୁଥିବା ବିଷୟକୁ ମୁଁ ଦେଖିଥିଲି। ପୁଣି ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲା। ମୁଁ ଚାରିଆଡ଼କୁ ନିରୀକ୍ଷଣ କରିଥିଲି। ମୁଁ ଚିନ୍ତା କରିଥିଲି ଶିଶୁ ସନ୍ତାନଟି କେଉଁ ସ୍ଥାନରେ ଅଛି, ମୁଁ ତାକୁ ଆଦୌ ଦେଖିପାରି ନଥିଲି। କିଛି କ୍ଷଣ ଉତ୍ତରେ ଦୂରବର୍ତ୍ତୀ ସ୍ଥାନରେ କୌଣସି ଆଶାର କିରଣ ନଥାଇ ଏକ ସୁନ୍ଦରୀ ବାଳିକା ପ୍ରାୟ 17-18 ବର୍ଷର ଏକ କନ୍ୟା ଆପଣା ଜୀବନର ବାକି ସମୟ ପକ୍ଷାତ ବ୍ୟାଧିଯୁକ୍ତ ଥାଇ ସେଠାରେ ପଡି ରହିଥିଲା। ପୁଣି ତାହାର ମାତା ଆଣ୍ଠୁପାତି ତା ନିକଟରେ ପ୍ରାର୍ଥନାରେ ରତ ଥିଲେ। ତତ୍ପରେ ମୁଁ ପଚାରିଥିଲି, ଏହି ଚିକିତ୍ସକ ମହାଶୟ ଆପଣଙ୍କ କନ୍ୟାର ଅସ୍ତ୍ରୋପଚାର କହିଥିଲେ, ପୁଣି ତାହାକୁ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ, ମହାଶୟ ତାହା ହିଁ ସତ୍ୟ କଥା। ତତ୍ପରେ ସେ କନ୍ୟା ସନ୍ତାନକୁ ପ୍ରଚାର ମଞ୍ଚପରକୁ ଘେନି ଯିବାକୁ ଚେଷ୍ଟା କରିଥିଲେ। ସେପରି ନ କରିବାକୁ ସେମାନେ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ତାଙ୍କୁ ସେଠୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ। ମୁଁ ବିଚାର କରିଥିଲି, ଆଚ୍ଛା ତେବେ ତାଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଆମେ ଯତ୍ନ କରିବୁ, କିଛି କ୍ଷଣ ଉତ୍ତରେ ସେପରି କରିବୁ। ସେଦିନ ରାତ୍ରିରେ ଉପସ୍ଥିତ ଥିବା ବ୍ୟକ୍ତିଗଣ ଆଜି ଏଠାରେ ସମସ୍ତ ଉପସ୍ଥିତ ଅଛନ୍ତି। ପୁଣି ମୁଁ ସମବେତ ଜନତାଙ୍କ ଆଡ଼କୁ ଦେଖିଥିଲି, ଆଉ ସଂକୀର୍ଣ୍ଣ ପଥ ପରି ଦେଖାଯାଉଥିବା ଏକ ମାର୍ଗ ଉପରେ ସେ ବାଳିକାକୁ ଚାଲି ଚାଲି ଯାଉଥିବାକୁ ଦର୍ଶନ ଦେଖିଥିଲି। ଆପଣ ହସ୍ତରେ କଣ୍ଢେଇଟିଏ ଧରି ତାକୁ ଖେଳୁଥିବା ଅବସ୍ଥାରେ ଦର୍ଶନ ଦେଖିଥିଲି। ଆପଣଙ୍କ ବାକି ଜୀବନରେ ସେ ଯେ ପକ୍ଷାଘାତ ହୋଇ ରହିଥିବ ସେ କଥାକୁ ଚିକିତ୍ସକ ଯେ କେତେ କହନ୍ତି ସେଥିରେ କିଛି ଯାଇ ଆସେ ନାହିଁ। ଆପଣଙ୍କ କରୁଣାରେ ଭରା ଈଶ୍ୱର ପବିତ୍ର ଆତ୍ମା ପଠାଇଥିଲେ, ଏକ ଦର୍ଶନ ଦାତାକୁ ପଠାଇଥିଲେ, ଆଉ ସେଇ ଛୋଟ ଝିଅଟି ସେଇ ଖଟରେ ଉଠି ପଡିଥିଲା। ପୁଣି ସେ ଆଉ ତାର ମାତା ପରସ୍ପର ହାତକୁ ଧରି ଖାଲି ସ୍ଥାନରେ ନାଚିକୁଦି ଈଶ୍ୱରଙ୍କର ସ୍ତୁତିବାଦ କରୁଥିଲେ। ସେଠାରୁ କିଛି ଦୂରରେ ଜଣେ ବୃଦ୍ଧ ବ୍ୟକ୍ତି କଂଗ୍ରେସ ସଦସ୍ୟ ଅଫସ ସେ ବସିଥିଲେ। ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କ ସାକ୍ଷ୍ୟକୁ ଶୁଣିଛନ୍ତି। ସେ ଜଣେ ଉତ୍ତମ ସ୍ୱଭାବର ବ୍ୟକ୍ତି ଥିଲେ। ଆପଣ ସମ୍ପୂର୍ଣ୍ଣ ଜୀବନ କାଳରେ ସେ ଚେଷ୍ଟା କରୁଥିଲେ ଏକ ଚକଯୁକ୍ତ ଗାଡ଼ିରେ 66 ବର୍ଷ ଧରି ଅକର୍ମଣ୍ୟ ଅବସ୍ଥାରେ ବସି ରହିଥିଲେ, ବିଛଣା ଉପରକୁ ନିର୍ଭର କରି ରହିଥିଲେ। ଆପଣ ଦୁଇ ବାହୁ ତଳେ ସାହାରା ବାଡ଼ିକୁ ରଖୁଥିଲେ, ଯଦ୍ୱାରା ସେ ଚଲାବୁଲା କରୁଥିଲେ, ତଥାପି ପୁଣି କୌଣସି ପ୍ରକାରେ ସାରଳ ଭାବେ ଚାଲିବାକୁ ସକ୍ଷମ ନଥିଲେ। ତଥାପି ସେ ସ୍ଥାନରେ ସେ ଘଟଣା ପ୍ରତି ଅନାଇ ରହି ସୁସ୍ଥିର ଭାବେ ବସିଛନ୍ତି। ପୁଣି ହଠାତ୍ ତାଙ୍କ ଆଡ଼କୁ ଦେଖିଥିଲି, ଆଉ ଦର୍ଶନଟିଏ ଲାଭ କରିଥିଲି। ଏହି ସ୍ଥାନ ଆଡ଼କୁ ସେ ଆସିଥିଲେ। ପୁଣି ନିଜର ମସ୍ତକକୁ ଅବରୋଧ ଭାବେ ରଖି ସମସ୍ତ ଲୋକାରଣ୍ୟକୁ ପାର କରି ସେ ଏ ଆଡ଼କୁ ମାଡ଼ି ଆସୁଥିଲେ। ଆଉ ସେଇ ବ୍ୟକ୍ତି ଜଣକ ଯେ କିଏ ଥିଲେ ସେ ବିଷୟରେ ମୁଁ ଅନଭିଜ୍ଞ ଥିଲି। ମୁଁ କହିଥିଲି ପଛରେ ସେହି ସ୍ଥାନ ଜଣେ ମାନ୍ୟ ଗଣ୍ୟ ବ୍ୟକ୍ତି ବସି ଅଛନ୍ତି। ପୁଣି ସେ ଯେତେବେଳେ ଜଣେ ଛୋଟ ବାଳକ ଥିଲେ, ପାୱାରକୁଟାର ଏକ ଫାର୍ମ ମଧ୍ୟରେ ସେ ଶଗଡ଼ଗାଡ଼ି ତଳକୁ ଖସି ପଡ଼ିଥିଲେ। ପୁଣି ନିଜର ପିଠିରେ ଆଘାତ ପାଇଥିଲେ। ସେମାନେ ତାଙ୍କ ଘରର ପକ୍କାରେ କେତେକ ଗର୍ତ୍ତ ଖୋଳିଥିଲେ, ଯେପରିକି ଲୋକମାନେ ଚଲାବୁଲା କରିବା ସମୟରେ କମ୍ପନ ସୃଷ୍ଟି ହୋଇ ତାଙ୍କ ପୃଷ୍ଠଭାଗକୁ କଷ୍ଟ ନ ଦିଏ, ସେଥିପାଇଁ ତାହାକୁ କମ୍ପନ ରହିତ କରିଥିଲେ। ମୁଁ କହିଥିଲି ସେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ହୋଇପାରିଛନ୍ତି। ପୁଣି ସେ ଦିନକୁ ଦିନ ଅଧିକରୁ ଅଧିକ ମହାନତାକୁ ଲାଭ କରିବାରେ ଲାଗିଛନ୍ତି। ପୁଣି ହ୍ୱାଇଟ୍ ହାଉସ୍ରେ ଲୋକମାନଙ୍କ ପରିଧି ମଧ୍ୟରେ ଘେରା ହୋଇ ରହିଥାନ୍ତି। ପୁଣି ଏ ବ୍ୟକ୍ତି ଜଣକ ମୋ ନିକଟକୁ ଆସିଥିଲେ, ଆଉ ମୋତେ କହିଥିଲେ ସେଇ ଜଣକ କଂଗ୍ରେସର ବ୍ୟକ୍ତି ଅଫସ ଅଟନ୍ତି। ଆପଣ ତାଙ୍କ ବିଷୟ କଥା କିଛି ଶୁଣିଥିଲେ କି? ମୁଁ କହିଥିଲି ତାଙ୍କ ବିଷୟରେ ମୁଁ ଆଦୌ କିଛି ଜାଣିନାହିଁ। ପୁଣି ସେ ଦୂରଭାଷ ଯନ୍ତ୍ରର ସଂକ୍ରିୟତାକୁ କିଛିଟା ବଢାଇ ଆଗକୁ କରି ପକାଇଥିଲେ। ପୁଣି ସେମାନେ ଆଗକୁ ପଛକୁ କରି କଥାବାର୍ତ୍ତା ହେଉଥିଲେ। ତତ୍ପରେ ମୁଁ ଚାରିଆଡ଼କୁ ଦେଖିବାରେ ଲାଗିଥିଲି। ପୁଣି ଜଣେ ବୃଦ୍ଧ କଂଗ୍ରେସ ବ୍ୟକ୍ତିଙ୍କୁ ଆସୁଥିବା ଦେଖିଥିଲି। ଦର୍ଶନରେ ମୁଁ ଆଡ଼କୁ ଚାଲି ଆସୁଥିବାର ଦେଖିଥିଲି। ପୁଣି ଯେପରି ଚାଲି ପାରିବା କଥା ଠିକ ସେହିପରି ଅତି ସାଧାରଣ ଭାବେ ଆସୁଥିବାର ଦେଖିଥିଲି। ଅପାର କରୁଣାମୟ ଈଶ୍ୱର ସେ ତାଙ୍କୁ ସେଇ ଚକଯୁକ୍ତ ଗାଡ଼ିରୁ ଉଠାଇ ଆଣିଥିଲେ। ପୁଣି ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ বিনা সারবাণী ব্যবহার করে চলাফেলা করুলে পরমেশ্বর করুণার অতি মহান অটন্তি চিকিৎসক যেতবে অকৃত কাজ হয়ে পড়ে বিজ্ঞান যেতবে অকৃত কাজ হয়ে পড়ে অন্যান্য সবুকিছি সাধন যেতবে অসফল হয়ে যাই অপার করুণা ভরা ঈশ্বর সে কংগ্রেস ব্যক্তি অফিসর প্রতি দয়াময় হয়েছিল নিজ বিষয়ে চিন্তা করে জন ছোট বালক সময় ঘটনা সেপরি ধরনা বলে মনে পকায়ে আজিকালি লোকে মতে নারী মানুষ ঘৃণাকারী ব্যক্তি এপরি ডাকি থাকে তাহার কারণ এপরি যেহেতু যেতবে বালক হয়েছিল সেতবে নারী মানুষ মধ্যে একাধিক অনৈতিক আচার ব্যবহার কু দেখি সেই কারণে মু নারী মানুষ ঘৃণা করুছিল তথাপি বর্তমান মু সেপরি ব্যবহার আর করে না যেহেতু সেমান মধ্যে কতক উত্তম স্বভাব নারী অছন্তি তাহা মু জানে তথাপি হেলে কেতে অপ্রীতিকর বিষয় ছিলাম তাহা মু মনে পকায়ে অধিক অনৈতিক আচার ব্যবহার অটে তাহা মু জানে আর মু চিন্তা করেছিলি লোকে যে অবস্থা মধ্যে উপনীত হয়ে সারিছন্তি তা মধ্যে কু মু আদৌ প্রবেশ করে পারিবি নাহি মু জনে অপাঠুয়া ব্যক্তি তেনু মু সেপরি আদৌ করে না পারে পুনি কেই জনে কিশোর সেই স্থানে বসেছিল শার্ট টিয়ে পিঁধিবাকে সুদ্ধা নথিল পুনি খন্ডে পিন সেফটি পিন মোর কোট লাগিছিল তাহা প্রকৃতরে খুব গরম পোশাক ছিল আর শিক্ষক পচারে উইলিয়াম কোর্ট পিঁধি তোমাকে গরম লাগু না কি মু কইতি মহাশয়া সেপরি আদৌ নুহে মধ্যে কিছু পরিমাণে ঠান্ডা লাগুছি তেমন সে মধ্যে চুলি পাখকে নিয়ে যাইছিলে পুনি কিছু কাঠ তহিরে মহাই যাইছিলে মু মু তো দড়ি গলা পরি অনুভব করেছিলি পুনি সেই সম্পূর্ণ শিক্ষা বর্ষে মো পাখে পিঁধিবা নিমন্তে খন্ডে হলে কমিজ নথিল পুনি মু এপরি চিন্তা করেছিলি মু যদি কদাপি কমাই পারিবি কৌশি দিন কিছুটা অর্থ যদি উপার্জন করে পারিবি তবে মো পাই 30-30 বোর রাইফল টে কিনিবি মু এই পশ্চিমাঞ্চলকে চালি আসিবি পুনি এখানে বাস করে শিকার করিবি মো জীবনর বাকি দিন তাহি করিবি লোকমান সহিত কোনসি প্রকার সম্পর্ক রাখিবাকে মু আদৌ ইচ্ছা করিনথিলি কেবল দূরে রহিবাকে চাহিছিলি যদি সেমানে মতে পছন্দ করিনথিলে পুনি মু সর্বদা সেমানক গহরিরু দূরে রহিবাকে চাহুছিলি পুনি কোনসি অপরিচিত ব্যক্তিক সহিত কথাবার্তা করিবাকে মু সহরতলি অঞ্চলকু চালি যাউছিলি যে ব্যক্তিকে মু চিহ্নি থাকে সেপরি কোনসি ব্যক্তিক সহিত কথাবার্তা করিবাকে মু যাউছিলি মু কহুছিলি ওহো জন জিম মহাশয় সেটা উপস্থিত অছন্তি আপনার কিপরি অছন্তি ও কিপরি অছন্তি বুঝন্তু সেমানে মো সহিত কথাবার্তা হওয়াকু চাহু নথিলে মো সহিত কিছু ঔপচারিক ব্যবহার করিবাকু চাহু নথিলে পুনি তাহা মোর পিতাঙ্ক পাই পুনি তাহা মোর পিতাঙ্ক পাই আর পরিজন মানক নিমন্তে হয়েছিল যে মানে হুইস্কি প্রস্তুত করুছিলে পুনি মু তো আদৌ করি নথিলি মু কইতা বলে কোনসি ব্যবস্থা মোর নথিল পুনি সেপরি ধরনের হওয়াকে মু চাহি নথিলি পুনি কিছু দিন পূর্বে মু পত্নীকে কইতিলি সবুঠারু বড়িয়া কিসমর বন্ধুক মো কান্থরে ভরপুর হয়ে রহিবাকু যাউছি যাহাকে মু কিনি পারিবি অরে বা সে পুরাতন পুনি মহিলা কোচলা পোশাক গুড়িকার বিষয়ে মু বিচার করিথাএ আজ রাত্রে মোর দুই তিনটি উত্তম সাজ রয়েছে পুনি কেই জনে বন্ধু নাহান্তি লোকমানক ঠারু নিজকে দূরে রাখিবা পাই মু নিজকু বনবজারে লুচাউছিলি এহার কারণটি কোন থিলা এহা তো মোর ব্যক্তিত্ব নিমিত্ত থিলা এহা মোর শিক্ষাগত যোগ্যতা পাই থিলা কি সেপরি আদৌ নুহে অপার করুণাময় ঈশ্বর সেই অবস্থা মতে দেখিছিলে পুনি সে মতে উদ্ধার করেছিলে জনে অন্ধ ব্যক্তি পরি মুদে বাহুযোগত হইতে দ্বারা কথা প্রদর্শন করা যাইছিলি সে বিষয়কে মু মনে পকায়ে মু আদৌ দেখি পারি নথিলি মো সম্মুখস্থ সবকিছু বস্তু অস্পষ্ট ছিলা মো জীবনর বাকি দিন মু অন্ধ অন্ধ হয়ে রইবি এপরি বিচার করেছিলি মাত্র অপার করুণাময় ঈশ্বর মো দৃষ্টিশক্তি ফেরাই দিয়েছিলে মু 55 বর্ষ বয়স্ক তথাপি বর্তমান সুদ্ধা উত্তম দৃষ্টিশক্তি লাভ করিয়াছি পরমেশ্বর যে অপার করুণাময় অটন্তি কেবল সত্যিকার কথাকে মু কহিপারে আরোগ্যতা লাভ করিবার কোনসি উপযুক্ত পন্থা একদা মণ্ডলী মধ্যে আদৌ নথিল সেমানে গোটিয়ে পন্থা ছিল মাত্র সে তাহাকে পাশরি পকাইছিলে তথাপি অপার করুণাময় ঈশ্বর সেমান মধ্যকে আরোগ্যতার বরদান প্রেরণ করেছিল তাহা আমার মধ্যে পবিত্র আত্মাকে বরদান অটে সে চিহ্ন গুলিকে অনুবর্তী করাই বচনকে দৃঢ়তা প্রদান করুছন্তি পরমেশ্বর অপার করুণাময় অটন্তি সেই টিপ্পণী গুলাকর দুই তিনটি পৃষ্ঠা মু এই স্থানে লেখি রাখিছি তথাপি সেগুলিকে প্রত্যেক বিষয়কে মু উদ্ধার করা যাও নাহি কারণ সেই প্রার্থনা ধাড়ি আরম্ভ করিবার নিশ্চিত সময় উপস্থিত সে বিষয়ে মু অবগত তথাপি আপনার অপার করুণারে ঈশ্বর মহান অটন্তি আপনার মধ্যে অনেকে আজ রাত্রে স্থানে উপস্থিত অছন্তি যেমানকু চিকিৎসকগণ ফেরাই দেইছিলে সেখানে এপরি কত জন উপস্থিত অছন্তি যেমানে চকযুক্ত গাড়িতে বসি যাওথিলে পুলিশ সেতু সুস্থতা লাভ করিবার কোনসি উপায় সমন পাই প্রায় সম্ভব নথিলা সেমানকু সেই অবস্থায় ପଡ଼ି ରହିବା କହିଥିଲା। ସେମାନେ ମଧ୍ୟ କେତେକ ଜଣ ବିଭିନ୍ନ ପ୍ରକାର ପକ୍ଷପାତ ଅବସ୍ଥାରେ ଥିଲେ, ସେମାନେ ହୋଇପାରିନଥାନ୍ତେ, ସେଥିରୁ ଆଦୌ ସୁସ୍ଥ ହୋଇପାରିନଥିଲେ, ସେଥିରୁ ଆରୋଗ୍ୟ ଲାଭ କରିବାକୁ ସେମାନଙ୍କ ନିକଟରେ ଅନ୍ୟ କିଛି ଦ୍ୱିତୀୟ ପନ୍ଥା ମଧ୍ୟ ନଥିଲା। ତଥାପି ଅପାର କରୁଣାମୟ ଈଶ୍ୱର ସେମାନଙ୍କୁ ପ୍ରୟାସିତ ଏକ ସୁଯୋଗ ପ୍ରଦାନ କରିଛନ୍ତି। ଏହାକୁ ହାତଛଡ଼ା କରନ୍ତୁ ନାହିଁ, ଗ୍ରହଣ କରନ୍ତୁ। ହୃଦରୋଗ ଆକ୍ରାନ୍ତ କେହି ଜଣେ ବ୍ୟକ୍ତି ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ଥିବା କେତେକ ବ୍ୟକ୍ତି ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ନିମନ୍ତେ ଚିକିତ୍ସକ କୌଣସି ପ୍ରକାର ସାହାଯ୍ୟ ସାଧନ କରିପାରିନାହାନ୍ତି। ଆପଣମାନେ ନିରାଶ ହୋଇ ପଡ଼ିଛନ୍ତି, ଏହି ଜଗତରେ ସାରଭିହୀନ ଅଟନ୍ତି। ତଥାପି ଅପାର କରୁଣାମୟ ଈଶ୍ୱର ପବିତ୍ର ଆତ୍ମା ପ୍ରେରଣ କରିଛନ୍ତି, ପୁଣି ଠିକ ଏହି ସମୟରେ ସେ ଯେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି, ଆପଣ ସେ ବଚନକୁ ଦୃଢ଼ତା ପ୍ରଦାନ କରିବା ନିମନ୍ତେ ଏଠାରେ ଉପସ୍ଥିତ। ଯେହେତୁ ଆମମାନେ ଏହାକୁ ଆବଶ୍ୟକ କରିଥାଉ, ଏଥିପାଇଁ କି ମାତ୍ର ପରମେଶ୍ୱର ଯେ କି ଅପାର କରୁଣାମୟ ଅଟନ୍ତି ସେଥି ନିମନ୍ତେ ଆମେନ। ପୁଣି ସେହି ଜଣକ ଅଦ୍ୱିତୀୟ, ତାହା ଏକ ବ୍ୟକ୍ତିତ୍ୱ, ପୁଣି ତାହା ପ୍ରଭୁ ଶ୍ରେଷ୍ଠ ଅଟନ୍ତି। ସେ ତ ମୃତ ନୁହନ୍ତି, ମାତ୍ର ସେ ମୃତ୍ୟୁରୁ ଜୀବିତ ହୋଇଛନ୍ତି, ଆଉ ସେ ସର୍ବଦା ଜୀବିତ ଅଟନ୍ତି। ସେ କାଲି ଆଜି ଚିରଦିନ ସମାନ ଅଟନ୍ତି, ପୁଣି ସେ ଆଜି ମଧ୍ୟ ଠିକ ସେହିପରି କରୁଣାରତୀ ମହାନ ଅଟନ୍ତି, ଯେପରିକି ସେ ସେତେବେଳେ ଥିଲେ, ଯେଉଁ ସମୟରେ କି ସେ ନାରୀଟି ରକ୍ତ ସ୍ରବଧିରେ ଆକ୍ରାନ୍ତ ଥିଲେ, ଆଉ ସେ ଭିଡ଼କୁ ପାର କରି ଆସିବାକୁ ଯତ୍ନ କରିଥିଲେ। ତାଙ୍କ ପାଇଁ ଆଶାର କିଛି ଆଲୋକ ନଥିଲା, କାରଣ ଚିକିତ୍ସକ ସବୁକିଛି ଉପାୟକୁ ପ୍ରୟୋଗ କରିସାରିଥିଲେ। ତାଙ୍କର ରକ୍ତ ସ୍ରବଧି ଥିଲା, ସେ ମୃତ ପାଇ ଅବସ୍ଥାରେ ଥିଲେ, ପୁଣି ସେ ଗୁରୁଙ୍କ ବସ୍ତ୍ରାଞ୍ଚଳକୁ ଛୁଇଁ ଯାଇଥିଲେ। ଅପାର କରୁଣାରେ ଭରା ଈଶ୍ୱର ତାଙ୍କର ବୁଲି ପଡ଼ିଥିଲେ, ପୁଣି ତାଙ୍କୁ ତାଙ୍କର ଅବସ୍ଥାକୁ କହିଥିଲେ, ପୁଣି ଏହି ରକ୍ତ ସ୍ରବଧିରୁ ସେ ଆରୋଗ୍ୟ ଲାଭ କରିଥିଲେ। ଜଣେ ସାଧାରଣ ପୁଣି ଘୃଣ୍ୟ ବେଶ ନାରୀ ଏକଦା ଏକ ଗୁବରିଗଡ଼କୁ ଯାଇଥିଲେ, ପୁଣି ସେ ପାଣି ଆଣିବାକୁ ଯାଇଥିଲେ। ଆଶା ନଥିଲା, ସମାଜର ଲୋକମାନଙ୍କଠାରୁ ପୁଣି ଅନ୍ୟାନ୍ୟ କୁମାରୀଗଣଙ୍କଠାରୁ ସେ ବିତାଡ଼ିତ ହୋଇଥିଲେ। ତାଙ୍କ ଜୀବନ ଆଦୌ ଉତ୍ତମ ଧରଣ ନଥିଲା, ପୁଣି ସେ ବିଚାର କରିଥିଲେ, ଚେଷ୍ଟା କରି କଣ ବା ଲାଭ, ମୁଁ ତ ସମାଜଚ୍ୟୁତ ହୋଇସାରିଛି, ମୋ ପାଇଁ ଅନ୍ୟ କିଛି ବିଷୟ ବାକି ନାହିଁ। ତଥାପି ଗୋଟିଏ ପାଖକୁ ଠିଆ ହୋଇ ଅଥବା କାନ୍ଥର ଗୋଟିଏ ପାଖକୁ ଲୁଚି ରହି ସେ ନିରୀକ୍ଷକ ଦେଖୁଥିଲେ, ପୁଣି ସେଠାରେ ଏପରି ଜଣେ ବ୍ୟକ୍ତି ଆସି ବସିଥିଲେ ଯିଏକି ତାଙ୍କ ଦ୍ୱାରା କୃତ ସକଳ କର୍ମ ବୃତ୍ତାନ୍ତ ତାକୁ କହିଥିଲେ। ପରମେଶ୍ୱର ଆପଣଙ୍କ କରୁଣାରେ ଅତି ମହାନ ଅଟନ୍ତି, ସେହି ଅପାର ସେହି ସମାନ ଈଶ୍ୱର ଆଜି ରାତିରେ ସେ ସମ୍ଭାବରେ ସେପରି କରୁଣାରେ ଭରା ଅଟନ୍ତି, ପୁଣି ସେହି ଦିନ ମାନଙ୍କ ପରି ସେ ଆଜି ମଧ୍ୟ ସେପରି ସମ୍ଭାବରେ ଅଟନ୍ତି, ଅପାର କରୁଣାମୟ ଅଟନ୍ତି। ଏଠାରେ 200 ପ୍ରାର୍ଥନା କାର୍ଯ୍ୟ ମଣ୍ଟା ସରିଛି ଏପରି ମୁଁ ବିଚାର କରେ, କିମ୍ବା 200 ଜଣଙ୍କୁ ଆମମାନେ ଡାକିବାର ସୁଯୋଗ ପାଇଛୁ, ଆମେ ସେମାନଙ୍କୁ ଡାକିବାକୁ ଯାଉଛୁ, ପୁଣି ଲୋକମାନଙ୍କୁ ଧାଡ଼ି ବାନ୍ଧିବାକୁ ଦିଅନ୍ତୁ, ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଛୁ। ତଥାପି ଏହାକୁ ଆରମ୍ଭ କରିବା ପୂର୍ବେ ନୂତନଙ୍କଠାରେ ଉପସ୍ଥିତ ଥାଇପାରନ୍ତି, କହିଥିଲେ ସେପରି ଧରଣର ସମସ୍ତ ଅନ୍ଧବିଶ୍ୱାସରୁ ଦୂରେଇ ରହିଥାନ୍ତୁ କି। ଏହା ଏକ ଅନ୍ଧବିଶ୍ୱାସ ଆଦୌ ନୁହେଁ, ଏହା ପ୍ରତିଜ୍ଞିତ ଈଶ୍ୱରଙ୍କ ପ୍ରଗତିକରଣ ଅଟେ। ତେଣୁ ଆପଣମାନେ ଯେ କାହା ଆଡ଼କୁ ଦେଖୁଛନ୍ତି ଏହା ତାରି ଉପରେ ନିର୍ଭର କରେ। କୌଣସି ବ୍ୟକ୍ତିଙ୍କ ମଧ୍ୟରେ ଆଦୌ କିଛି ଶକ୍ତି ନାହିଁ, କୌଣସି ବ୍ୟକ୍ତିଙ୍କଠାରେ ସେପରି କିଛି ପ୍ରତାପ ଆଦୌ ନାହିଁ। ତଥାପି ଆମମାନେ ବିଶ୍ୱାସୀଗଣ ହୋଇଥିବାରୁ ଅଧିକାର ପାଇଛୁ, ଶକ୍ତି ନୁହେଁ କିନ୍ତୁ ଅଧିକାର ପାଇଛୁ। କିଛିଦିନ ତଳେ କେହି ଜଣେ ବ୍ୟକ୍ତି ମୋତେ ପଚାରିଥିଲେ ଆଉ କହିଥିଲେ, ଭାଇ ବ୍ରହ୍ମ ଆପଣ ଏହାକୁ କରିବା ନିମନ୍ତେ ସମର୍ଥ ପାଇଛନ୍ତି, ସେ ବି କଥାକୁ ଆପଣ ବିଶ୍ୱାସ କରନ୍ତି କି। ମୁଁ କହିଥିଲି ମୋର କୌଣସି ସମର୍ଥ ଆଦୌ ନାହିଁ, କୌଣସି ପ୍ରକାର ନାହିଁ, କିନ୍ତୁ ମୁଁ ଅଧିକାର ଲାଭ କରିଛି। ପ୍ରତ୍ୟେକ ବିଶ୍ୱାସ ଏହାକୁ ଲାଭ କରିଛନ୍ତି, ପୁଣି ଆପଣ ଏହାକୁ ଯଦି ଅସ୍ୱୀକାର କରନ୍ତି ତେବେ ଆପଣ ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନରେ ସୁସ୍ଥିର ହୋଇ ରହିଯିବେ। ମାତ୍ର ଆପଣ ଏହାକୁ ଯଦି ଗ୍ରହଣ କରିବେ ତେବେ ଏହା ବହୁଳ ରୂପେ ଅନେକ କିଛି କର୍ମକୁ ସାଧନ କରିବ, ଯେହେତୁ ଈଶ୍ୱର ସ୍ୱକରୁଣାରେ ଅପାର ଅଟନ୍ତି। ଏଠାରେ ରାସ୍ତା ପରେ ଜଣେକ ଗୃହରକ୍ଷୀଙ୍କୁ ଠିଆ ହୋଇଥିବାର ନମୁନାକୁ ଧରି ନିଅନ୍ତୁ, ତାଙ୍କ ଶରୀରର ଅଧାଂଶ ପୋଷାକ ଆଚ୍ଛାଦିତ, ପୁଣି ଅତି ଦୁର୍ବଳ ଅଟନ୍ତି, ତାଙ୍କ ଟୋପିଟି କାନ ତଳକୁ ଖସି ଆସିଛି, ପୁଣି ସେ ସେ ଆଡ଼କୁ ଚାଲି ଯାଉଛନ୍ତି ଯେ ରାସ୍ତା ପରେ ଘଣ୍ଟାକେ 50 ମାଇଲ ବେଗରେ ମୋଟରଯାନ ଗୁଡାକ ଯାଞ୍ଚ କରୁଛନ୍ତି। ଏହା ଉପରେ 300 ଅକ୍ଷ ଶକ୍ତିର ଯନ୍ତ୍ରଶକ୍ତି ଗୁଡାକ ଅବସ୍ଥିତ ରହିଛି, ଏକ ସାଇକେଲକୁ ଅଟକାଇବା ନିମନ୍ତେ ତାଙ୍କର କ୍ଷମତା ନାହିଁ, ତାହା ସତ୍ୟ କଥା। ମାତ୍ର ତାଙ୍କୁ ହୁଇସିଲ୍ଟିକୁ ବଜାଇବାକୁ ଦିଅନ୍ତୁ, ପୁଣି ହାତ ଉଠାଇବାକୁ ଦିଅନ୍ତୁ, ପୁଣି ବ୍ରେକ୍ ଗୁଡାକ କିପରି ସଶବ୍ଦ ସହିତ ଲାଗିଥାଏ ତାହାକୁ ଲକ୍ଷ୍ୟ କରନ୍ତୁ। ତାଙ୍କ ପାଖରେ କିଛି ଶକ୍ତି ନାହିଁ, ମାତ୍ର ତାଙ୍କ ନିକଟରେ କ୍ଷମତା ରହିଛି, ସମସ୍ତ ସହର ତାଙ୍କ ପଛରେ ରହିଥାଏ। ପୁଣି କେହି ଜଣେ ପୁରୁଷ ଅଥବା ନାରୀ ଯେତେବେଳେ କରିଥାନ୍ତି ଆପଣ ଯେ କିପରି ଅବସ୍ଥାରେ ଅଛନ୍ତି ତାହାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ତଥାପି ଏକ ପ୍ରତିଜ୍ଞା ଦ୍ୱାରା ଆପଣମାନେ ଈଶ୍ୱରଙ୍କ ଏକ ପ୍ରକାର ଅଧିକାରକୁ ଲାଭ କରିଛନ୍ତି। ଯେହେତୁ ସେ ଅତି ମହାନ ଅଟନ୍ତି ପୁଣି ପଶୁ ଦ୍ୱାରା ପରିପୂର୍ଣ୍ଣତାକୁ ସଫଳ କରିବାକୁ ପ୍ରତିଜ୍ଞା କରିଛନ୍ତି। ଯଦି ଏହି ପର୍ବତକୁ ତୁମମାନେ ସ୍ଥାନାନ୍ତର ହେବାକୁ କୁହ, ପୁଣି ଆପଣ ହୃଦୟରେ କିଛି ସନ୍ଦେହ ନ କର, ପୁଣି ତୁମମାନେ ଯାହା କିଛି କହିଛ ତାହା ଅବଶ୍ୟ ସଫଳ ହେବ। ସେପରି ବିଶ୍ୱାସ କର ଯେ ତୁମମାନେ ଯାହା କିଛି ଭିକ୍ଷା କରିଛ ତାହା ଲାଭ କରିବ। ଆପଣମାନଙ୍କ ନିକଟରେ କିଛି ଶକ୍ତି ନାହିଁ, ମାତ୍ର ଆପଣମାନଙ୍କ ନିକଟରେ ଅଧିକାର ରହିଛି। ସେଠାରେ ସେ ମତେ ଯେତେବେଳେ ନିର୍ଦ୍ଦେଶ କହିଥିଲେ ସେଇ କଥାକୁ ମନେ ପକାନ୍ତୁ, କହିଥିଲେ ତୁମେ ହୃଦୟର ଗୁପ୍ତ ଭାବନା ଗୁଡିକୁ ପ୍ରକଟ କରିବାରେ ସକ୍ଷମ ହେବ। କାରଣ ସେ ତ ସେପରି ଥିଲେ। ଫୋନିକ୍ସର ଅଧିକାଂଶ ବ୍ୟକ୍ତି ଆପଣ ସେ କଥାକୁ ମନେ ପକାଇ ପାରନ୍ତି କି? ସେ ଏହାକୁ ପ୍ରତିଜ୍ଞା କରି କହିଥିଲେ, ସେ ଯାହା କିଛି ବିଷୟକୁ ପ୍ରତିଜ୍ଞା କରନ୍ତି ତାହାକୁ ସେ ସଫଳ ମଧ୍ୟ କରନ୍ତି। ପୁଣି ଆପଣ ମଧ୍ୟରେ ପରି କେତେଜଣ ବ୍ୟକ୍ତି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଯେଉଁମାନେ ପ୍ରାର୍ଥନାର କାଳଖଣ୍ଡରେ ପାଇ ନାହାନ୍ତି, ତେଣୁ କୌଣସି ସନ୍ଦେହର କାରଣ ନାହିଁ। କେତେଜଣ ଅସୁସ୍ଥ ଅଛନ୍ତି ପୁଣି ପ୍ରାର୍ଥନା କାଳଖଣ୍ଡ ପାଇ ନାହାନ୍ତି, ହାତ ଉଠାଇବେ କି? ନିଶ୍ଚିତ ଉତ୍ତମ କଥା। ଆପଣମାନେ ବୁଝିବାକୁ ଯଦି ଚାହାନ୍ତି, ଅଧିକାର ନୁହେଁ, ସାମର୍ଥ୍ୟ ନୁହେଁ, ମାତ୍ର ବଚନର ଶକ୍ତି ଅଧିକାର ସହିତ ଅଟେ। ମୁଁ ଯେଉଁ ଯେଉଁ କର୍ମ କରୁଛି ତୁମମାନେ ମଧ୍ୟ ସେହି ସବୁ କରିବ। ଲୁକ 17:30 ପଦରେ ଯୀଶୁ ପ୍ରତିଜ୍ଞା କରି କହିଥିଲେ ଯେ ତାଙ୍କ ଆଗମନ ପୂର୍ବେ ନୋହଙ୍କର, ମୋସାଙ୍କର ଅଥବା ନୋହଙ୍କ ସମୟ ପରିଦିନ ଉପସ୍ଥିତ ହେବ। ଅର୍ଥାତ୍ ସେମାନେ ଯେତେବେଳେ ଭୋଜନ ପାନ କରୁଥିବେ, ବିବାହ କରୁଥିବେ, ବିବାହ ନେବାରେ ପ୍ରବୃତ୍ତ ଥିବେ, ପୁଣି ନୁହ ଯାହାଜ ପ୍ରବେଶ ନ କରିବା ପର୍ଯ୍ୟନ୍ତ ସେମାନେ କିଛି ବୁଝିନଥିଲେ। ସେପରି ଧରଣ ଏକ ସମୟ ଯେ ପ୍ରସ୍ତୁତ ହେବ, ଏପରି କଥାକୁ ସେ କହିଥିଲେ। ତତ୍ପରେ ସେ ଏପରି ମଧ୍ୟ କହିଥିଲେ ଲୋକଙ୍କ ସମୟ ମଧ୍ୟ ଯେ ପ୍ରକାର ଘଟିଥିଲା। ପୁଣି ସେ କହିଥିଲେ ଯେଉଁଦିନ ମନୁଷ୍ୟ ପୁତ୍ର ପ୍ରକାଶିତ ହେବେ ଏହିସବୁ ଘଟଣା ସେଦିନ ସେ ପ୍ରକାର ଘଟିବ। ଯୁଗାନ୍ତର ଦିନ ମାନଙ୍କରେ ମନୁଷ୍ୟ ପୁତ୍ର ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ସେପରି ଘଟିବ। ପୁଣି ସେ ଯେ କିଏ ତାହାକୁ ଧ୍ୟାନ ଦିଅନ୍ତୁ, ଜଣେ ସ୍ୱର୍ଗଦୂତଙ୍କ ବ୍ୟକ୍ତିତ୍ୱରେ ଥାଇ ଏହି ମନୁଷ୍ୟ ପୁତ୍ର ଯେ ସ୍ୱୟଂ ପରି ପ୍ରକାଶିତ ହୋଇଥିଲେ ତାହାକୁ ଧ୍ୟାନ ଦିଅନ୍ତୁ, ଯିଏକି ସ୍ୱୟଂରୁ ମନୁଷ୍ୟ ପୁତ୍ର ଥିଲେ। ନିଶ୍ଚିତ ରୂପେ ଅବ୍ରାହମ ତାଙ୍କୁ ଇଲୋହିମ ବୋଲି କହିଥିଲେ, ସେ ପୁଣି ମନୁଷ୍ୟ ପୁତ୍ର ଥିଲେ। ପୁଣି ଅନ୍ୟ ଜାତିର ଜଗତଟି ଭସ୍ମୀଭୂତ ହେବା ପୂର୍ବେ ସ୍ୱୟଂକୁ ପ୍ରକଟ କରିଥିଲେ। ସେ ଏହାକୁ କିପରି ଭାବରେ ଏକ ବିଶ୍ୱାସ ପାଇଁ ସମ୍ପନ୍ନ କରିଥିଲେ? ସେ ତ ଏହାକୁ ଏକ ବିଶ୍ୱାସ ପ୍ରତି ସେପରି କରିଥିଲେ। ପ୍ରଚନାତ୍ମକ ବିଶ୍ୱାସୀ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସେ 2 ଜଣ ପ୍ରଚାରକଙ୍କୁ ପଠାଇଥିଲେ। ମାତ୍ର ପ୍ରକୃତ ବିଶ୍ୱାସ ନିକଟକୁ ସେ ତମ୍ବୁ ଆଡ଼କୁ ପିଛି କରି ଛିଡ଼ା ହୋଇଥିଲେ। ପୁଣି ତାଙ୍କୁ ଅବ୍ରାହମ ଏପରି ପଚାରିଥିଲେ। କିଛି ଦିନ ପୂର୍ବେ ସେ ଅବ୍ରାହମ ରୂପେ ଜଣାଶୁଣା ଥିଲେ, ଏହା କିଛି ଦିନ ପୂର୍ବେ ସେ ତଦ୍ରୂପ ପରିଚିତ ଥିଲେ, ମାତ୍ର ବର୍ତ୍ତମାନ ସେ ଅବ୍ରାହମ ଅଟନ୍ତି। ପଚାରିଥିଲେ ତୁମର ପତ୍ନୀ ସାରା କେଉଁଠାରେ ଅଛି? କହିଥିଲେ ଆପଣଙ୍କ ପଛରେ ଥିବା ତମ୍ବୁରେ ସେ ଅଛି। କହିଥିଲେ ତୁମ ପ୍ରତି ଆମର କୃତ ପ୍ରତିଜ୍ଞାକୁ ଆମ୍ଭେ ସଫଳ କରିବାକୁ ଯାଉଅଛୁ, ଆମ୍ଭେ ତୁମକୁ ପରିଦର୍ଶନ କରିବାକୁ ଆସୁଅଛୁ। ଆରେ ବାମ, ଅବ୍ରାହମ 100 ବର୍ଷ ବୟସ୍କ ଥିଲେ ଆଉ ସାରା 90 ବର୍ଷ ବୟସ୍କ ଥିଲେ, ତଥାପି ଅପାର କରୁଣାରେ ଭରା ଈଶ୍ୱର ଆପଣ ପ୍ରତିଜ୍ଞାକୁ ରକ୍ଷା କରିଥିଲେ। ଏହା ତ ଶିଶୁପୁତ୍ରଟିକୁ ଜାତ କରାଇଥିଲା, ଯେହେତୁ ଈଶ୍ୱର ଅନୁଗ୍ରହକାରୀ ଅଟନ୍ତି, ପୁଣି କରୁଣାରେ ସେ ଭରପୁର ଅଟନ୍ତି, ସେ ଅପାର କରୁଣା ଅଟନ୍ତି, ସେ ଆପଣ ପ୍ରତିଜ୍ଞାକୁ ରକ୍ଷା କରନ୍ତି। ଲକ୍ଷ୍ୟ କରନ୍ତୁ, ତମ୍ବୁ ଆଡ଼କୁ ନିଜର ପିଠି ରଖିଥିଲେ, ସାରା ହସିଥିଲେ ଆଉ ଏପରି କହିଥିଲେ, ଏହି ସବୁ ବିଷୟ କିପରି ସମ୍ଭବ ହୋଇପାରେ? ପୁଣି ମୁଁ ଜଣେ ବୃଦ୍ଧା ଆଉ ଏକ ଯୁବତୀ ନାରୀ ନାୟ, ଆପଣ ପତିଙ୍କ ସହିତ ମୁଁ ମୋ ପିତିର ସୌଭାଗ୍ୟକୁ କିପରି ଲାଭ କରିପାରିବି? କିପରି? କାରଣ ସେ ତ 100 ବୟସର ବୃଦ୍ଧ ଅଟନ୍ତି, ଆମର ପାରିବାରିକ ସମ୍ପର୍କ ଛିନ୍ନ ହୋଇସାରିଛି, ଅନେକ ବର୍ଷ ପରେ ସେପରି ହୋଇସାରିଛି, ଏହା କିପରି ସମ୍ଭବ ହୋଇପାରନ୍ତା? ପୁଣି ଏ ବିଷୟକୁ ନେଇ ସେ ହସି ପକାଇଥିଲେ। ପୁଣି ସେହି ଦୂତ ଜଣକ ମନୁଷ୍ୟ ପୁତ୍ର ନିଜ ପିଠିକୁ ତମ୍ବୁ ରଖିଥିଲେ, କହିଥିଲେ ଏହି ସବୁ ବିଷୟ କିପରି ସମ୍ଭବ, ଏପରି କହି ସାରା କାହିଁକି ହସିଥିଲେ? ଏହା କିପରି ଏକ ବିଷୟ ଥିଲା? ଯୀଶୁ ଲୋକ 17:30 ପଦରେ କହିଥିଲେ ଲୋକଙ୍କ ଦିନ ଯେପରି ଘଟିଥିଲା ସେହି ଦିନ ମାନଙ୍କ ସେପରି ଘଟିବ। ଅନ୍ୟ ଜାତିର ଜଗତଟି ଭସ୍ମୀଭୂତ ହେବା ପୂର୍ବେ ସମାନର ଅବସ୍ଥା ପରିଲକ୍ଷିତ ହେବ। ସେ କହିଥିଲେ ସେଦିନ ମନୁଷ୍ୟ ପୁତ୍ର ସ୍ୱୟଂରୁ ପ୍ରକଟିତ ହେବେ। ସେ ପ୍ରତିଜ୍ଞା କରିଥିଲେ ଏହା ଯେ ମାଲାଖି 4:4 ପ୍ରତିଜ୍ଞାଟି ହେବ ସେପରି କହିଥିଲେ। ଏପରି ଏକ ସମାଚାର ପରିଚୟ ଆସିବ ଯାହାକି ପ୍ରଜାବର୍ଗଙ୍କୁ ପ୍ରକୃତ ପେଣ୍ଟିକଷ୍ଟାଲ ସମାଚାର ମଧ୍ୟକୁ ଫେରାଇ ଆଣି ତଳେ ପୁନଃସ୍ଥାପିତ କରିବ। ପୁଣି ସେଇଦିନ ଯେଉଁ ଆଶିଷ ଅଧିକାରୀ ସେମାନେ ହୋଇଥିଲେ ସେହି ସମାନ ଧର ଆଶିଷ ଗୁଡାକୁ ସେମାନେ ପ୍ରାପ୍ତ ହେବେ। ଏହା କଣ? ଏହା ଦ୍ୱିପକ୍ଷ ବିଶିଷ୍ଟ ଏକ ଇଗଲ, ପୁରାତନ ଆଉ ନୂତନ ନିୟମ ପରି ଉଭୟ ପୁସ୍ତକ ଆପଣ ପକ୍ଷକୁ ଉଲାଉଛନ୍ତି। ପୁଣି ବାଇବଲର ଯେତେ ଗୁଡିଏ ପ୍ରତିଜ୍ଞା ଈଶ୍ୱରଙ୍କ ରହିଛି ସେଗୁଡାକୁ ଏହା ଯେ ସଫଳ କରିବ ତାହାକୁ ଦର୍ଶାଉଅଛି। ଆମେନ୍। ପରମେଶ୍ୱର କରୁଣାରେ ଅପାର ଈଶ୍ୱର, ସେଇ ସଂସ୍ଥା ବନ୍ଧ ମଧ୍ୟକୁ ତାଙ୍କର ସନ୍ତାନ ଯେ ଚାଲି ଯାଆନ୍ତୁ, ଏହାକୁ ସେ ଆଦୌ ଇଚ୍ଛା କରିବେ ନାହିଁ। ଏହି ଲାଓଦିକିଆ ମଣ୍ଡଳୀ ଯୁଗଟି ଜଗତର ସମ୍ପଦ ଓ ବିଭବରେ ଅତି ଧନୀ ଅଟେ, ତଥାପି ଉଦ୍ଧାରରେ ଏକ ପଥକୁ ସେ ପ୍ରସ୍ତୁତ କରିବେ। ହେ ପ୍ରଜାଗଣ, ଏହାକୁ ବିଶ୍ୱାସ କରନ୍ତୁ, ଈଶ୍ୱର ପ୍ରଭୁଙ୍କ ଆଶୀର୍ବାଦ କରନ୍ତୁ। ଆମେନ୍। ଅପାର କରୁଣାମୟ ଅଟନ୍ତି ପରମେଶ୍ୱରଙ୍କ ଏକାଧିକ ଅନୁଗ୍ରହ, ତାହା ହିଁ ଏକମାତ୍ର ବିଷୟ ଯାହାକୁ ମୁଁ ଅଭିଳାଷ କରେ। ତାଙ୍କର ଧାର୍ମିକତା ନୁହେଁ, ତାଙ୍କର ବ୍ୟବସ୍ଥା ମଧ୍ୟ ନୁହେଁ, ମାତ୍ର ତାଙ୍କର ମହା ଅନୁଗ୍ରହ ଅଟେ ଯାହା ପାଇଁ ମୁଁ ନିବେଦନ କରେ। ପରମେଶ୍ୱର ମୋ ପ୍ରତି ଅପାର କରୁଣାମୟ ହୋଇ ରହିଥାନ୍ତୁ। ସେପରି ଧରଣର ଅନୁଭବକୁ ଆମେ ସମସ୍ତେ ଲାଭ କରିଅଛୁ। ମୁଁ ଲକ୍ଷ୍ୟ କରୁଥିଲି ସେ ଜାଗାର ସେ ସଭାରେ ଜଣେ ଏକ ସାଧାରଣ ନାରୀ ବସିଅଛନ୍ତି, ସେଠାରେ ବସିଥାଏ। ଆପଣ ପ୍ରାର୍ଥନା କାର୍ଡଟିଏ ପାଇଛନ୍ତି କି ମହାଶୟା? ଆପଣ ପାଇ ନାହାନ୍ତି। ପରମେଶ୍ୱର ଅପାର କରୁଣାମୟ ଅଟନ୍ତି, ତା ମୋତେ ଆପଣଙ୍କୁ ଦେଖାଇ ଦେବାକୁ ଅଛି। କିଛି କାଳ ପୂର୍ବେ ଆପଣ ଅତି ବିଚଳିତ ହୋଇପଡିଥିଲେ, ଆପଣ ସେପରି ହୋଇନାହାନ୍ତି କି? ପ୍ରକୃତରେ ଅତି ଭୟଙ୍କର ରୂପେ ପୁଣି ଆପଣଙ୍କ ଚକ୍ଷୁ ଯୁଗର ଭାରଗ୍ରସ୍ତ ହୋଇସାରିଛି। ତା ସତ୍ୟ କଥା ନୁହେଁ କି? ତା ସତ୍ୟ କଥା। ବର୍ତ୍ତମାନ ସେଗୁଡାକ ପରିବର୍ତ୍ତିତ ହେବାକୁ ଯାଉଛନ୍ତି। ପରମେଶ୍ୱର ଅପାର କରୁଣାରେ ଭରପୁର ଅଛନ୍ତି, ତଥାପି ସେ ଆପଣ ପଚାରୁଛନ୍ତି ଆପଣ ଏହାକୁ ବିଶ୍ୱାସ କରିବେ କି? ପୁଣି ଆପଣ କୌଣସି ପ୍ରକାର ପ୍ରାର୍ଥନା କାର୍ଡ ଖଣ୍ଡେ ପାଇ ନାହାନ୍ତି, ଆପଣ ଆଦୌ କିଛି ପାଇ ନାହାନ୍ତି, ତଥାପି ଆପଣ ଏହାକୁ ଆବଶ୍ୟକ କରିନଥାନ୍ତି। ବୁଝନ୍ତୁ, ଏହା ତ କେବଳ କରୁଣା ଯାହା ଆପଣଙ୍କୁ ଦତ୍ତ ହୋଇଅଛି। ସେହି ସ୍ଥାନରେ ଠିକ ସମୟରେ ଜଣେ ଛୋଟ ବ୍ୟକ୍ତି ବସିଛନ୍ତି, ସେପରି କିଛି ଅସାଧାରଣ ଠିକ ଏହି ସ୍ଥାନରେ ବସିଛନ୍ତି। ଆପଣ ଶରୀର ସ୍ଥିତ ଅଂଶର ବୃଦ୍ଧିକରଣ ବ୍ୟାଧିରେ ସେ ଗ୍ରସ୍ତ। ଏହା ଏଇ କିଛି ଦିନ ତଳେ କିଛି ଦିନ ପୂର୍ବେ ଦେଖାଯାଇଛି ମହାଶୟ, ଏହା ଯଥୋଚିତ ବିଷୟ ନୁହେଁ କି? ତାହା ସତ୍ୟ କଥା। ତାହା ଏକ ଆଘାତ ଲାଗିବା ଯୋଗୁଁ ହୋଇଥିଲା, ସେପରି ହୋଇନଥିଲା କି? ସତ କଥା। ଏହା ଯେ କିପରି ଧରଣର ବ୍ୟାଧି ସେ ବିଷୟ ଆପଣ କିଛି ଜାଣନ୍ତି ନାହିଁ, ଆପଣ ଏଥିପାଇଁ ଅତି ଭୟଭୀତ ଅଟନ୍ତି କି? ଏହା ହିଁ ସତ କଥା। ହଁ, ଆପଣ ପ୍ରାର୍ଥନା କାର୍ଡ ଖଣ୍ଡେ ପାଇଛନ୍ତି କି? ଆପଣ କୌଣସି ପ୍ରାର୍ଥନା କାର୍ଡ ପାଇ ନାହାନ୍ତି, ଆପଣ ଘରେ ଆବଶ୍ୟକ କରନ୍ତି ନାହିଁ। ଈଶ୍ୱର ଅପାର କରୁଣାମୟ ଅଟନ୍ତି, ଈଶ୍ୱର ଆପଣ କରୁଣାରେ ଅତି ମହାନ ଅଟନ୍ତି। ହେ ଭାଇ ଓ ଭଉଣୀ, ଈଶ୍ୱରଙ୍କୁ ବିଶ୍ୱାସ କରନ୍ତୁ, ତାଙ୍କୁ ଆଦୌ ସନ୍ଦେହ କରନ୍ତୁ ନାହିଁ, ତାଙ୍କଠାରେ ବିଶ୍ୱାସ କରନ୍ତୁ, ତାହା ସତ କଥା। ଧୂସର ରଙ୍ଗର ବସ୍ତ୍ର ପିନ୍ଧି ହଳେ ଚଷମା ଲଗାଇ ଏଠାରେ ବ୍ୟକ୍ତି ବସି ଅଛନ୍ତି, ମହାଶୟ ଏଗୁଡା କହନ୍ତୁ, ଆପଣ ବିଶ୍ୱାସ କରନ୍ତି କି? ପରମେଶ୍ୱର ଆପଣ କରୁଣାରେ ଅତି ମହାନ ଅଟନ୍ତି, ଆପଣ ହାରଣିଆ ବ୍ୟାଧିରେ ଗ୍ରସ୍ତ ଅଟନ୍ତି, ଆଉ ଈଶ୍ୱର ଯେ ସେଇ ହାରଣିଆକୁ ସୁସ୍ଥ କରି ଆପଣଙ୍କୁ ଭଲ କରିଦେଇ ପାରନ୍ତି, ଏହାକୁ ଆପଣ ବିଶ୍ୱାସ କରନ୍ତି କି? ଠିକ ଏହି ସ୍ଥାନରେ ଆସନର ଶେଷ ଭାଗରେ ବସିଛନ୍ତି, ମୋ ଆଡ଼କୁ ଦେଖୁଅଛନ୍ତି, ଆଉ ଈଶ୍ୱର ଯେ ସେଇ ହାରଣିଆକୁ ସୁସ୍ଥ କରିଦେଇ ପାରନ୍ତି, ଆପଣ ତାହା ଯଦି ବିଶ୍ୱାସ କରନ୍ତି, ଆପଣ ଏହାକୁ ଯଦି ଗ୍ରହଣ କରନ୍ତି, ଈଶ୍ୱର ତ ଆପଣଙ୍କ ପାଇଁ ସଫଳ କରିବେ। ହଁ, ଆପଣ ଏହା ବିଶ୍ୱାସ କରନ୍ତି କି? ଆପଣ ଏହାକୁ ଗ୍ରହଣ କରିନେବେ କି? ଉତ୍ତମ କଥା। ଆପଣ ଯଦି ଏହାକୁ କେବଳ ବିଶ୍ୱାସ କରନ୍ତି, ତେବେ ଆପଣ ଏହାକୁ ଲାଭ କରିପାରନ୍ତି, କରୁଣା ଲାଭ କରନ୍ତୁ। ଆଜ୍ଞା, ହଁ, ଏହି ସ୍ଥାନରେ ଏପରି ଜଣେ ମହିଳା ଉପସ୍ଥିତ ଅଛନ୍ତି ଯିଏ କି ଆପଣ ଶରୀର ଅତି ଅସ୍ୱାସ୍ଥ୍ୟକର ଅବସ୍ଥାକୁ ସହନ କରି ତଦ୍ୱାରା ପୀଡିତ ଅଟନ୍ତି, ତଥାପି ସେ ଯଦି ବିଶ୍ୱାସ କରିବେ, ପୁଣି ସେ ଏହି ବଚନ ଯଦି ବିଶ୍ୱାସ କରନ୍ତି, ତେବେ ଈଶ୍ୱର ତାହାଙ୍କୁ ଅବଶ୍ୟ ସୁସ୍ଥ ପ୍ରଦାନ କରିବେ। ପୁଣି ଯେକୌଣସି ଅନ୍ୟ ବିଷୟ ପରି ସେ ଏଥିରୁ ମଧ୍ୟ ଯେ ସୁସ୍ଥତା ଲାଭ କରିବାକୁ ଯାଉଛନ୍ତି, ଏପରି ମୁଁ ବିଶ୍ୱାସ କରେ। ମୋର କେବଳ ଏତିକି ପ୍ରାର୍ଥନା ଯେ ସେ ଅନୁଗ୍ରହ ଲାଭ କରନ୍ତୁ, ଯେପରିକି ମୁଁ ଅତି ସୁସ୍ପଷ୍ଟ ସହିତ ନାରୀଗଣଙ୍କ ମଧ୍ୟରୁ ଜଣଙ୍କୁ ଅର୍ଥାତ୍ ସମସ୍ତି ରାଲିଙ୍କୁ ଦେଖେ। ପରମେଶ୍ୱର ଯେ ସେପରି ଧରଣ ଏକ ଅସ୍ୱାସ୍ଥ୍ୟ ଶରୀରକୁ ଶରୀରକୁ ଯେ ସୁସ୍ଥ କରିଦେଇ ପାରନ୍ତି, ସେଥିରେ ଆପଣ ବିଶ୍ୱାସ କରନ୍ତି କି? ଆପଣ ଯଦି ସେପରି କରିବେ, ତେବେ ଏହାକୁ ଗ୍ରହଣ କରନ୍ତୁ। ଆମେନ୍। କେବଳ ବିଶ୍ୱାସ କରନ୍ତୁ। ପରମେଶ୍ୱର ଅତି ଉତ୍ତମ ଅଟନ୍ତି, ଷ୍ଟିଲା ସେ ସେପରି ନୁହନ୍ତି କି? ହଁ, ତାହା ନିରାଟ ସତ୍ୟ କଥା। ମୋର ବିଗତ ଜୀବନରେ ସେହି ନାରୀଙ୍କୁ ମୁଁ କଦାପି ଦେଖିନାହିଁ, ତଥାପି ଈଶ୍ୱର ଆପଣା କରୁଣାରେ ଚିରସ୍ଥାୟୀ ଅଟନ୍ତି। ଏହି ସ୍ଥାନରେ ଠିକ ପଛ ପାଖରେ ଆଉ ଜଣେ ନାରୀ ବସିଅଛନ୍ତି, ଠିକ ପଛ ପାଖରେ ବସିଛନ୍ତି ଆଉ ମୋ ଆଡ଼କୁ ଚାହି ରହିଛନ୍ତି। ସେ ମଧ୍ୟ ସେ ତଦ୍ରୁପ ଅତି ଅସ୍ୱାସ୍ଥ୍ୟକ ଅବସ୍ଥାରେ ପୀଡିତ ଅଟନ୍ତି। ସେ ତା ବିଷୟରେ ଠିକ ସେହି ସମୟରେ ଚିନ୍ତା କରୁଥିଲେ। ମୋର ବିଗତ ଜୀବନ କାଳରେ ମୁଁ ତାଙ୍କୁ କଦାପି ପୂର୍ବେ ଦେଖିନାହିଁ। ପୁଣି ସେହି ପୂର୍ବ ନାରୀ ଜଣକ ଠିକ ଏକ ପ୍ରକାର ବ୍ୟାଧିରେ ଗ୍ରସ୍ତ ଥିବା ବିଷୟକୁ ଜାଣି ସେ ମୋ ଆଡ଼କୁ ଏକ ଲୟରେ ଚାହି ରହିଛନ୍ତି। ମୁଁ ଯେ ପରମେଶ୍ୱର ଭାବବାଦୀ କିମ୍ବା ତାଙ୍କ ଜଣେ ସେବକଟେ, ଆପଣ ସେପରି କଥାକୁ ବିଶ୍ୱାସ କରନ୍ତି କି? ଆପଣଙ୍କର ହୃଦୟର କଷ୍ଟ ସୁଦ୍ଧା ରହିଛି, ଏହା ଯଦି ସତ୍ୟ କଥା ହୋଇଥାଏ ତେବେ ନିଜର ହାତକୁ ଉପରକୁ ଉଠାନ୍ତୁ, ଆପଣ ସେଥିରୁ ମୁକ୍ତ ଅଟନ୍ତି। ପରମେଶ୍ୱର ଅପାର କରୁଣା ଭରପୁର ଥାଇ ସେ ଆଜି ରାତିରେ ଏହି ଭବନ ମଧ୍ୟରେ ଜୀବିତ ଅଟନ୍ତି, ତାହାକୁ ଦର୍ଶାଉଛନ୍ତି। ଆପଣ କରୁଣାରେ ପରମେଶ୍ୱର ମହାନ ଅଟନ୍ତି। ଆମେନ। ସେହିପରି ହୋଇପାରିଥାନ୍ତା କି? କେତେ ଜଣ ପାପୀ ଓ ପଶ୍ଚାତପଦକାରୀ ବ୍ୟକ୍ତିଗଣ ଏପରି ଅଛନ୍ତି ଯେଉଁମାନେ ନିଜର ପାଦରେ ଭରା ଦେଇ ଠିଆ ହୋଇଯିବେ ଆଉ କହିବେ, ଆପଣ କରୁଣାରେ ଭରା ଈଶ୍ୱର ଭଗବତି ଦୟାଳୁ ହେଉନ୍ତୁ, ଠିଆ ହୋଇଯାଆନ୍ତୁ, ଆଉ ମୁଁ ଆପଣମାନେ ମୋତେ ପ୍ରାର୍ଥନା କରିବି। ପୁଣି ସେ ଯେ ଚାହାନ୍ତି ଅର୍ଥାତ ଉପସ୍ଥିତ ସମୟରେ ଆପଣ ଯଦି କରୁଣାବଶ କରନ୍ତି ତେବେ ଠିଆ ହୋଇପାରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଈଶ୍ୱର ସେ ଜଣଙ୍କୁ ଆଶୀର୍ବାଦ କରନ୍ତୁ, ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ହେ ପଶ୍ଚାତକାରୀ ବ୍ୟକ୍ତି, ନିଜ ଗୋଡ଼ରେ ଠିଆ ହୋଇପଡ, ଈଶ୍ୱର ଆପଣଙ୍କ କରୁଣାରେ ମହାନ ଅଟନ୍ତି। ଆପଣ କି ଆପଣ ଅଟନ୍ତି କି? ପ୍ରକୃତରେ ଆପଣମାନେ ସେପରି ଅବସ୍ଥାରେ ଅନୁଭବ ପ୍ରକୃତରେ ଥାଇପାରନ୍ତି, ଅର୍ଥାତ ତାହା ଯେ ଏହି ଯୋଗ୍ୟ ସମୟ ପ୍ରତିଜ୍ଞା ଅଟେ ଏହାକୁ ଆପଣମାନେ ଆଦୌ ଲକ୍ଷ୍ୟ କରିପାରିନଥାନ୍ତି। ପୁଣି ଆପଣମାନେ ଏକ ସଂସ୍ଥା ମଧ୍ୟରେ ପୁଣି ଅନ୍ୟାନ୍ୟ ସକଳ ବିଷୟ ଗୁଡ଼ିକରେ ଆଦୌ ବାନ୍ଧି ହୋଇ ରହିପାରିନଥାନ୍ତି, ଯଦ୍ୱାରା ଏହା ଯେ ସେହି ଯୋଗ୍ୟ ସମୟ ପ୍ରତିଜ୍ଞା ଅଟେ ତାହାକୁ ଲକ୍ଷ୍ୟ ଦେଇପାରନ୍ତି ନାହିଁ। ଈଶ୍ୱର କେବଳ ଅତି ମହାନ। ଯେଉଁମାନେ ଠିଆ ହୋଇଥିଲେ ଆପଣମାନେ ଯେ କେବେ ବ୍ୟକ୍ତି ଥିଲେ ନା କାହିଁକି, ଖୁବ ଅଳ୍ପ କ୍ଷଣ ମଧ୍ୟରେ ମୁଁ ପ୍ରାର୍ଥନା କରିବାକୁ ଯାଉଅଛି। ମୁଁ ଚାହେଁ ଯେ ଆପଣମାନେ ଏପରି ଏକ ଫୁଲ୍ ଗସ୍ପୁଲ୍ ଚର୍ଚ୍ଚକୁ ଚାଲି ଯାଆନ୍ତୁ, ପୁଣି ଏକ ଖ୍ରୀଷ୍ଟିୟ ବାପ୍ତିସ୍ମରେ ବାପ୍ତିତ ହୁଅନ୍ତୁ, ଆଉ ଈଶ୍ୱର ଆପଣମାନଙ୍କୁ ପବିତ୍ର ଆତ୍ମା ଦାନ କରନ୍ତୁ। ଏପରି ଅନ୍ୟ ଜଣେ କେଠାରେ ଉପସ୍ଥିତ ଅଛନ୍ତି କି ଯିଏ ଠିଆ ହୋଇଯିବେ, ପୁଣି କହିବେ ମୋ ପାଇଁ ମଧ୍ୟ ଆପଣ ପ୍ରାର୍ଥନା ସ୍ମରଣ କରନ୍ତୁ। ହେ ଈଶ୍ୱର ଆପଣ କରୁଣାରେ ମୋତେ ସ୍ମରଣ କରନ୍ତୁ, ମୋତେ ଯେପରି ଭାବରେ ଜୀବନଯାପନ କରିବା ଉଚିତ ଥିଲା ସେପରି ଧରଣର ଏକ ଯୋଗ୍ୟ ଜୀବନକୁ ମୋତେ ଯାପନ କରିବାକୁ ଦିଅନ୍ତୁ। ଏହା ହୋଇପାରେ ଭଉଣୀ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆଉ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଈଶ୍ୱର ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ, ଈଶ୍ୱର ସେଇ ଜଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ତାହା ହିଁ ସତ୍ୟ କଥା। ହେ ଈଶ୍ୱର ନିଜ କରୁଣା ଭରପୁର ଥିବା ପ୍ରଭୁ ମୋ ଉପରେ କରୁଣାକାରୀ ହୁଅନ୍ତୁ। ଭଉଣୀ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି କି? ଏଠାରେ ସେପରି ଆଉ କେତେ ଜଣ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେଉଁମାନେ କହନ୍ତି ମୁଁ ଠିଆ ହେବି, ମୁଁ ଯେ ଅନୁଗ୍ରହ ଲାଭ କରିବାକୁ ଚାହେଁ, ଈଶ୍ୱର ତାହା ଜାଣନ୍ତୁ, ଏପରି ମୁଁ ଇଚ୍ଛା କରେ, ମୁଁ ପବିତ୍ର ଜୀବନ ଯାପନ କରିଛି, ମୁଁ ଏହିପରି ଧରଣର ମାର୍ଗରେ ପୁଣି ସେପରି ଧରଣ ମାର୍ଗରେ ଜୀବନଯାପନ କରିଛି, ମୁଁ ଉତ୍ଥାନ ପତନର ମଧ୍ୟ ଦେଇ ଗମନ କରିଛି, ତଥାପି ମୁଁ ତାଙ୍କ କରୁଣାକୁ ଚାହେଁ। ଭାଇ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏପରି ଅନ୍ୟ କେହି ଉପସ୍ଥିତ ଅଛନ୍ତି କି ଯେପରି କହନ୍ତି ଈଶ୍ୱର ଆପଣ କରୁଣା ଅତି ମହାନ ଅଟନ୍ତି? ଭଉଣୀ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହେ ଭଉଣୀ, ଈଶ୍ୱର ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ, ତାହା ତ ସତ କଥା, ଆପଣ କରୁଣାରେ ଈଶ୍ୱର ମହାନ ଅଟନ୍ତି, ଈଶ୍ୱର ଆପଣଙ୍କୁ ସୁଦ୍ଧା ଆଶୀର୍ବାଦ କରନ୍ତୁ। ସେଠାରେ ପଛରେ ଥିବା ସଜ୍ଜନ ବ୍ୟକ୍ତି, ଈଶ୍ୱର ଆପଣଙ୍କୁ ସୁଦ୍ଧା ଆଶୀର୍ବାଦ କରନ୍ତୁ। ଈଶ୍ୱର ତ ଆପଣମାନଙ୍କୁ ରଖନ୍ତି, କେବଳ ନିଜ ପାଦରେ ଭରା ଦେଇ ଠିଆ ହୋଇପଡନ୍ତୁ। କହିଥାନ୍ତି ଭାଇ ବ୍ରହ୍ମ ଏହା କିଛି ଉପକାର କରିପାରେ କି? ନିଶ୍ଚିତ ରୂପେ ଠିଆ ହୋଇପଡନ୍ତୁ। ପୁଣି ଆଜି କେତେ ଭିନ୍ନତର ବିଷୟ ତାହାକୁ ଧ୍ୟାନ କରି ଦେଖନ୍ତୁ। ଆପଣ ହୃଦୟରେ ଆପଣ ଯଦି ପ୍ରକୃତରେ ବିଶ୍ୱସ୍ତ ଅଟନ୍ତି ତେବେ ଯାଇ ଈଶ୍ୱର ଆପଣଙ୍କ କରୁଣାରେ ମହାନ ଅଟନ୍ତି। କେହି ଜଣେ ଯେ ନାଶ ହୁଅନ୍ତୁ ସେପରି ଇଚ୍ଛାକୁ ସେ ଆଦୌ କରନ୍ତି ନାହିଁ, ମାତ୍ର ସମସ୍ତେ ଯେ ମନ ପରିବର୍ତ୍ତନ କରନ୍ତୁ ଏହି ତାଙ୍କର ଇଚ୍ଛା। ଈଶ୍ୱର ଆପଣଙ୍କ କରୁଣାରେ ଅତି ମହାନ ଅଟନ୍ତି। ହେ ଈଶ୍ୱର ଆମର ଉପରେ କରୁଣାମୟ ହୁଅନ୍ତୁ। ବର୍ତ୍ତମାନ ଏଠାରେ କେତେ ଜଣ ସଜ୍ଜନ ଉପସ୍ଥିତ ଅଛନ୍ତି ଯେଉଁମାନେ ପ୍ରାର୍ଥନା ସେ କାର୍ଡ ଗୁଡାକ ଧରିଛନ୍ତି, ସେଗୁଡାକ କେଉଁ କେଉଁ ସଂଖ୍ୟା ଅଟନ୍ତି? ଏ ର ପୁଣି ବି ର ଏପରି ନଥିଲେ କି? ଏ ର ପୁଣି ବି ର ସେପରି ଅଟେ। ସେ ସମସ୍ତେ ଯେଉଁମାନେ ଏ ର କାର୍ଡ ଗୁଡାକ ପାଇଛନ୍ତି ସେମାନେ ଏହି ସ୍ଥାନରେ ଠିଆ ହୋଇପଡନ୍ତୁ। ପୁଣି ବି କାର୍ଡଧାରୀ ବ୍ୟକ୍ତିଗଣ ସେମାନେ ଠିକ ଏମାନଙ୍କ ପଛରେ ଠିଆ ହୋଇପଡନ୍ତୁ। ମୋତେ ସାହାଯ୍ୟ କରିବାକୁ ଇଚ୍ଛୁକ ହେବେ ସେପରି କେତେକ ସେବକଗଣ ଯେ ଏଠାରେ ଉପସ୍ଥିତ ଥାଇପାରନ୍ତି, ଏଥିରେ ମୁଁ ଚିନ୍ତା କରିଥାଏ। ସେମାନେ ଯଦି ଏଠାରେ ଉପସ୍ଥିତ ଅଛନ୍ତି ତେବେ ସେମାନେ ଠିଆ ହୋଇଯିବେ, ମୁଁ ଆପଣମାନଙ୍କର ସାହାଯ୍ୟ ଏଠାରେ ଲାଭ କରିବାକୁ ଆନନ୍ଦିତ ହେବି, କାରଣ ପ୍ରାର୍ଥନା କରିବାକୁ ଆମେ ଆନନ୍ଦିତ ହେବୁ, ପୁଣି ଆପଣମାନଙ୍କ ସହିତ ଥାଇ ପ୍ରାର୍ଥନା କରିବୁ। ଏହା ବାଇବଲ କହେ ବିଶ୍ୱାସୀ ମାନଙ୍କ ସହିତ ଏହି ସବୁ ଚିହ୍ନ ଅନୁବର୍ତ୍ତୀ ହେବ। ଆଜ୍ଞା ହଁ, ସେମାନେ ମୋ ନାମରେ ପ୍ରେତାତ୍ମା ଗୁଡାକୁ କାଢିବେ, ସେମାନେ ନୂତନ ନୂତନ ଭାଷାରେ କଥା କହିବେ। ଏହାକୁ ଆମେ ସଫଳ କରିଛୁ କି? ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଆମମାନଙ୍କର ସେପରି ନୁହେଁ, ମାତ୍ର ଈଶ୍ୱର ଆପଣ ଅପାର କରୁଣାରେ ଭରପୁର ଥାଇ ନିଜର ବଚନକୁ ରକ୍ଷା କରନ୍ତି, ଈଶ୍ୱର ତାହା କରନ୍ତି। ପୁଣି ଚକଯୁକ୍ତ ଚୌକି ଗୁଡାକ ଆପଣମାନେ ଯଦି ଚାହାନ୍ତି ସେଗୁଡାକ ଏହି ସ୍ଥାନରେ ଆଣି ରଖିପାରନ୍ତି, ଆମେ ସେହି ସ୍ଥାନରେ ସେମାନଙ୍କ ପାଇଁ ପ୍ରାର୍ଥନା କରିବୁ। ପୁଣି ସେହି ସବୁ ଚୌକି ଯେଉଁ ସେହି ସ୍ଥାନରେ ଖାଲି ସ୍ଥାନରେ ଗୁଡାକ ଅଛି, ଭଲ କଥା, ସେଗୁଡାକୁ ଠିକ ଏହି ସ୍ଥାନରେ କେବଳ ନେଇ ଆସନ୍ତୁ। ଆମେ ସେଗୁଡାକ ନିମନ୍ତେ ନିଶ୍ଚୟ ପ୍ରାର୍ଥନା କରିବୁ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିମନ୍ତେ ପ୍ରାର୍ଥନା କରିବୁ। ପରମେଶ୍ୱର ଆପଣ କରୁଣାରେ ଅତି ମହାନ ଅଟନ୍ତି। କିଛି କ୍ଷଣ ନିମନ୍ତେ ଆପଣମାନେ ସମସ୍ତେ ଦକ୍ଷିଣ ପାର୍ଶ୍ୱକୁ ଠିଆ ହୋଇଯିବେ କି? ଭାଇ ବ୍ରାଉନ ଆପଣମାନଙ୍କ ସହିତ ଆସିଥିଲେ କି? ଆସନ୍ତାକାଲି ଆସିବେ। ସେ ଯେ ଏହି ସ୍ଥାନରେ ଉପସ୍ଥିତ ଥିବେ ସେପରି ଏକ ବିଶ୍ୱାସକୁ ମୁଁ ରଖିଥିଲି। ଭାଇ ଆଉଟଲୁକ୍ କେଉଁଠାରେ ଅଛନ୍ତି? ଭାଇ ଫୁଲର କେଉଁଠାରେ ଅଛନ୍ତି? ସର୍ବପ୍ରଥମେ ମୁଁ ଏହି ସ୍ଥାନକୁ ଯେବେ ଆସିଥିଲି ସେତେବେଳେ ଏଠାରେ ସ୍ଥିତ କେତେକ ସଜ୍ଜନ ବ୍ୟକ୍ତି ବସରେ ଥିଲେ। ଆସନ୍ତୁ ଫେରି ଆସିବା। ପୁରାତନ ଢଙ୍ଗର ପ୍ରାର୍ଥନା ମଣ୍ଡଳୀକୁ ଆପଣମାନେ ମନେ ପକାଇ ପାରନ୍ତି କି? ଯେତେବେଳେ ପର୍ଯ୍ୟନ୍ତ ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ମୋତେ ଟିକେ ପାଖରେ ପୁଣି ଅନ୍ୟ ଜଣେ ମୋତେ ଅନ୍ୟ ପାଖରେ ଧରି ରଖିଥାନ୍ତି, ପୁଣି ଆମମାନେ ସେହିପରି ଭାବରେ ଠିଆ ହୋଇଥାଉ, କାରଣ ମୁଁ ଅତିଶୟ ଦୁର୍ବଳ ହୋଇପଡିଥାଏ। ବହୁ ବର୍ଷ ପୂର୍ବେ ପାରମ୍ପରିକ ସମୟ ଉପାସନା ଗୁଡିକରେ କେତେ ଜଣ ସଜ୍ଜନ ଉପସ୍ଥିତ ରହୁଥିଲେ, ଏ ଆଳକୁ ଅନାନ୍ତୁ। ସେତେବେଳେ କଥାକୁ ଆପଣମାନେ ମନେ ରଖିଛନ୍ତି କି? ମୁଁ ଆପଣମାନେ ସେତେବେଳେ କହିନଥିଲି ଯେ ପ୍ରଭୁ ଯୀଶୁ ମୋତେ ଏପରି କହିଥିଲେ, ଏହିସବୁ ବିଷୟରେ ଯଦି ମୁଁ ବିଶ୍ୱସ୍ତ ହୋଇ ରହିଥିବି ତେବେ ସେହିସବୁ ଘଟଣା ସଫଳ ହେବ ବୋଲି, ତାହା ସତ୍ୟ କଥା ନା? ସେତେବେଳେ ସେପରି ବିଷୟକୁ ଆମେ ଲାଭ କରିନଥିଲୁ, ତଥାପି ତାହା ଘଟିଥିଲା, କାରଣ ଈଶ୍ୱର ତ ଅପାର କରୁଣାମୟ ଅଟନ୍ତି, ପୁଣି ଆପଣଙ୍କ ପ୍ରତୀକ୍ଷାରେ ଅତି ବିଶ୍ୱାସ ଭାଜନ ଅଟନ୍ତି। ଆମେନ୍, ଆମେନ୍। ଈଶ୍ୱରଙ୍କ ସ୍ତୁତିବାଦ କର, ହାଲେଲୁୟା। ଆରେ ବା, ମୁଁ ସେମାନଙ୍କ ମଧ୍ୟରୁ ଜଣେ, ଏଥିପାଇଁ ମୁଁ ଅତି ଆନନ୍ଦିତ ଅଟେ। ଆମେନ୍। ଆରେ ବା, ବିସ୍ମୟଜନକ ବିଷୟ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ସନ୍ତାନଗଣ ଅଛନ୍ତି ଯେଉଁମାନଙ୍କ ହୃଦୟ ସମ୍ପୂର୍ଣ୍ଣ ଅଗ୍ନି ତେଜରେ ଭରପୁର, ଯେଉଁ ଅଗ୍ନି ପେଣ୍ଟିକଷ୍ଟରେ ପତିତ ହେଲେ ସେହି ଅଗ୍ନିରେ ଭରା, ତାହା ସେମାନଙ୍କୁ ସୂଚୀ ଆଉ ପବିତ୍ର କଲେ। ଆହେ, ତାଙ୍କ ମହତ୍ତମ ଗୌରବ କରନ୍ତୁ, ମୁଁ ଯେ ସେମାନଙ୍କ ମଧ୍ୟରୁ ଜଣେ ତାହା କହିବାକୁ ଅତି ଆନନ୍ଦିତ। ମୁଁ ଆନନ୍ଦିତ ଯେ ମୁଁ ସେମାନଙ୍କ ମଧ୍ୟରୁ ଜଣେ ଅଟେ। ଯେପରି ଅଧମ ମୁଁ ଥିଲି, ଓହୋ, ମୋ ପରି ସେପରି ଧର ଜଣେ ଅଧର୍ମ ଦୁର୍ଭାଗା ଦୀନହୀନ ଅନ୍ଧ, ପୁଣି ନଗଣପତି ଅପାର କରୁଣା, ପୁଣି ତାଙ୍କରି ଅନୁଗ୍ରହ ଦ୍ୱାରା, ପୁଣି ତାଙ୍କରି ଅପାର ଅନୁଗ୍ରହ ଦ୍ୱାରା ଏତେବେଳେ ସ୍ୱଚକ୍ଷୁରେ ଈଶ୍ୱରଙ୍କ ରାଜ୍ୟ ଦର୍ଶନକୁ ମୁଁ କରିପାରେ। ଆମେନ୍। ତାଙ୍କର ସକଳ ପ୍ରକାର ଆଦେଶ କିପରି ଆହ୍ଲାଦଜନକ ଅଟେ। ହେ ମୋର ଭାଇ, ଆପଣ ସହରା ବାଡ଼ିରେ ନିର୍ଭରଶୀଳ ବନ୍ଧୁ, ଏଥିରେ ଠିଆ ହୋଇପାରନ୍ତୁ। ଆପଣ ଯଦି ଠିଆ ହୋଇ ନ ପାରନ୍ତି ତେବେ ଏହି ସ୍ଥାନରେ ଠିଆ ହୋଇ ଥାନ୍ତୁ, ଆମେ ଆପଣଙ୍କ ଯିବୁ, ପୁଣି ଆପଣଙ୍କ ପାଇଁ ପ୍ରାର୍ଥନା କରିବୁ। ତତ୍ପରେ ଏ ସଂଖ୍ୟକ ଆଉ ବି ସଂଖ୍ୟକ କାର୍ଯ୍ୟଧାରୀ ସଜ୍ଜନ ବ୍ୟକ୍ତିଗଣ ସେହି ସ୍ଥାନର ଏକ ଦିଗରେ ଧାଡି ବାନ୍ଧି ଠିଆ ହୋଇପାରନ୍ତୁ, ପୁଣି ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବାକୁ ଯାଉଛୁ। ସେବକ ବନ୍ଧୁଗଣ, ଆପଣମାନେ ନିଶ୍ଚିତ ରୂପେ ଅଟନ୍ତି। ପ୍ରୀତମାନଙ୍କ ଉପରେ ହସ୍ତାର୍ପଣ କରିବା ବିଷୟକୁ ଆପଣ ପ୍ରକୃତରେ ଯଦି ବିଶ୍ୱାସ କରନ୍ତି ତେବେ ଆପଣମାନେ ଏହି ସ୍ଥାନକୁ ନିର୍ବିରୋଧରେ ଚାଲି ଆସନ୍ତୁ, ପୁଣି ମୋ ସହିତ ଏହି ମଞ୍ଚ ଉପରକୁ ଆସି ଠିଆ ହୋଇପଡ଼ନ୍ତୁ। ଆମେ ପ୍ରୀତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଯାଉଛୁ। ପୁଣି ସେହି ସଜ୍ଜନ ବ୍ୟକ୍ତିଗଣ ଯେଉଁମାନେ ଧାଡିରେ ଠିଆ ହୋଇଛନ୍ତି, ପ୍ରଭୁ ଈଶ୍ୱରଙ୍କ ଉପସ୍ଥିତି ଯେ ଏହି ସ୍ଥାନରେ ଅଛି ତାହାକୁ ଆପଣ ଯଦି ବିଶ୍ୱାସ କରିପାରନ୍ତି, ଅର୍ଥାତ୍ ପବିତ୍ର ଆତ୍ମା ଯେ ଆମର ମଧ୍ୟରେ ଉପସ୍ଥିତ ଅଛନ୍ତି, ପୁଣି ସେ ଯାହା କିଛି କର୍ମ ସଫଳ କରିବେ ବୋଲି ପ୍ରତିଜ୍ଞା କରିଥିଲେ ତାହାକୁ ପ୍ରକୃତରେ ଏତେବେଳେ ସଫଳ କରୁଅଛନ୍ତି। ଆପଣମାନଙ୍କୁ ସୁସ୍ଥ କରିବାକୁ ଯଦି ମୋର କୌଣସି ଶକ୍ତି ଥାନ୍ତା ତେବେ ମୁଁ ତାହାକୁ ନିଶ୍ଚିତ ଭାବେ କରିପାରିଥାନ୍ତି। ଆପଣମାନଙ୍କୁ ସୁସ୍ଥ କରିବାକୁ କୌଣସି ପନ୍ଥା ଯଦି ମୁଁ ପାଇଥାନ୍ତି ତେବେ ନିଶ୍ଚିତ ଭାବେ ମୁଁ ତାହାକୁ ସାଧନ କରିପାରିଥାନ୍ତି। ମୁଁ ତ ତାହାକୁ ଆଦୌ ଲାଭ କରିନାହିଁ, ମୋତେ ତ ପରମେଶ୍ୱର ଏକ ଛୋଟ କାଟ ବରଦାନ କବର ଦାନ କରିଛନ୍ତି। ଆଉ ମୁଁ ଜଣେ ଦକ୍ଷତା ସମ୍ପନ୍ନ ପ୍ରଚାରକ ଆଦୌ ନୁହେଁ, ଜଣେ ପ୍ରଚାରକ ରୂପେ ଯୋଗ୍ୟ ବୋଲି ବିବେଚିତ ହେବାକୁ ମୁଁ ଅଧିକ ଶିକ୍ଷିତ ନୁହେଁ। ଆଜିକାଲି ଦିନମାନଙ୍କରେ ଯାହାଦ୍ୱାରା ପ୍ରଚାରକର ଯୋଗ୍ୟତାକୁ ଲାଭ କରାଯାଇଥାଏ ତାହା ମୋ ପାଖରେ ନାହିଁ। ଯେତେବେଳେ ଅନୁଭୂତି ଗୁଡାକ ଜଣେ ଦକ୍ଷ ଈଶ୍ୱରତତ୍ତ୍ୱବିତ୍ ପରିଚୟ, ଜଣେ ଦକ୍ଷତା ସମ୍ପନ୍ନ ଉପାଧ୍ୟକ୍ଷଙ୍କ ପରିଚୟକୁ ଲାଭ କରିବା ନିହାତି ପକ୍ଷେ ଏତେବେଳେ ପ୍ରୟୋଜନ, ପୁଣି ସେପରି ଧରଣର ଅନ୍ୟାନ୍ୟ ଯୋଗ୍ୟତା ଗୁଡିକ ଆବଶ୍ୟକ। ସେତେବେଳେ ଏହି ସବୁରେ ନିଜକୁ ଦକ୍ଷ ବୋଲି ମୁଁ ନିଜକୁ ଆଦୌ ପରିଚୟ ଦେଇ ନ ପାରେ। ଏହା ସତ୍ତ୍ୱେ ଈଶ୍ୱର ସେ ତ ମୋ ହୃଦୟକୁ ଦେଖୁଛନ୍ତି, ପୁଣି ତାଙ୍କ ନିମନ୍ତେ ମୁଁ ଯେ କିଛି ବିଶେଷ କର୍ମକୁ କରିବାକୁ ଚାହେଁ ତାହାକୁ ସେ ବୁଝନ୍ତି, ଏହାକୁ ମୁଁ ପସନ୍ଦ କରିବାକୁ ଚାହେଁ। ସେଦିନ କେହି ଜଣେ ବ୍ୟକ୍ତି ମୋତେ କହିଥିଲେ, ସେପରି କହିଥିଲେ, ବ୍ରହ୍ମା ମହାଶୟ ଆପଣ ଅତି ଉତ୍ତମ ବ୍ୟକ୍ତି ଅଟନ୍ତି, ସେପରି ମୁଁ ବିଚାର କରେ, ତଥାପି ଆପଣ ଯେ ନିହାତି ପକ୍ଷେ ଭ୍ରାନ୍ତ ଅଟନ୍ତି ଏପରି ମୋର ଧାରଣା। ଆପଣ ସମ୍ପୂର୍ଣ୍ଣ ରୂପେ ଇଚ୍ଛାରୁ ବହିର୍ଗତ ଅଟନ୍ତି, ପରିଶେଷରେ ଆପଣ ଯେ ଦୋଷୀ ରୂପେ ବିବେଚିତ ହେବେ ତାହା ଆପଣଙ୍କୁ ଜଣା କି? ପୁଣି ମୁଁ କହିଥିଲି, ଦେଖନ୍ତୁ ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ, ତାହା ମୁଁ ଆପଣଙ୍କୁ କହିବାକୁ ଯାଉଛି, କେବଳ ଯୁକ୍ତି ତର୍କ ପରିପ୍ରେକ୍ଷୀରେ ସେପରି କହିବାକୁ ଆପଣ ଉପଯୁକ୍ତ ବୋଲି ବିବେଚିତ ହୋଇପାରନ୍ତି। যদি মু ভ্রান্ত অটে যা বিষয় মু ভাল ভাবে জানে যে মু সেপরি আদৌ নুহে তথাপি মু যদি ভ্রান্ত থিলি পুরি ঠিক এই অবসরে মু জানিথিলি যে মু 100 বর্ষ পর্যন্ত অধিক জীবিত রহিবি পুরি মো জীবনরে শেষ অবস্থারে সে মতে দোষী বলি বিবেচিত করিয়াকে যাওছন্তি পুরি মতে এপরি কহিয়াকে যাওছন্তি হে উইলিয়াম ব্রানহাম তুমি মোর স্বর্গরাজ্যকে যাওয়া পাই আদৌ উপযুক্ত নুহ তেনু ঘোর অন্ধকার মধ্যকু চালি যাও তাহা কোন আপনার জনা যেপরি ভাবে হোক পছে যেতদিন পর্যন্ত মু অগ্রসর হেউথিলি না কাহিকি মু মো জীবনের প্রতিদিন তাঙ্কর সেবা করিবি যেহেতু তাঙ্কর অপার আশীর্বাদ গুলাক যাহাকে মু লাভ করিছি তদুন সে মো পাই জীবনর শুদ্ধ অধিক অটন্তি সে তো মোর সমস্ত বিষয়ে অগ্রগণ্য অটন্তি মু যাহা কিছু অটে মু যাহা কিছু আশা যাহা পাই মু কদাপি আশা করি আসিয়াছি সেই সব তাঙ্কর অপার করার ও অনুগ্রহ যোগ লাভ করিয়াছি মু তো অধম অযোগ্য দীনহীন দরিদ্র ও অভাগা পুনি অন্ধ থিলি তথাপি মু তাঙ্ক অনুগ্রহ দ্বারা সুস্থ রহিছি আমু সবল পুনি নিরোগী অটে পরমেশ্বরক করুণা দ্বারা সবল ও সুস্থ অটে মোর উত্তম দৃষ্টি শক্তি রহিছি মু ভোজন পান করিছি মু যাহা কিছু বস্তু আবশ্যক করিছিলি সে সবকু পাইছি মোর সকল প্রয়োজনকু সে যে প্রদান করিবে সেথিপাই নুহে মাত্র মোর সকল আবশ্যকু দান করা সে প্রতিজ্ঞা করেছিল সেই সময় যদি মু দূরে যাই থাকে আমি জানিছিলি যে মু যে কেউ পরিবস্ত মধ্যে থাকে তাহলে আদৌ কল্পনা করে পারে না মাত্র মু যে ভ্রান্ত থিলি সে প্রিয় বিষয় কু যদি মু জানি থাকে পুরি ভ্রান্ত হয়ে রহবা নিমন্তে ঈশ্বর মতে মনিত করেছিল তাহলে মু বুঝি থাকে তবে ভুল কথা কহিবাকু মু ইচ্ছা করিবি আর তাহা এথিপাই যেহেতু মু তাঙ্কর ইচ্ছাকু সফল করিয়াকু যত্নশীল হেবি তাহাই অটে তাঙ্কর ইচ্ছাটি সফল করা পর্যন্ত মু তাঙ্কু প্রেম করিয়াকু চাহে পুনি এয়া তো অতি মস্ত বড় বিবৃতি অটে তথাপি যে আত্মাঙ্গ দ্বারা সঞ্চয়িত হয়ে মু ইহাকু প্রকাশ করিছি তাঙ্কর সাহায্য দ্বারা আপনার যে ইহাকু বুঝিবে তা মু ইচ্ছা করে বুঝন্তু মু তাঙ্কর ইচ্ছাকে সফল করিয়াকু চাহে বেড়ে বেড়ে কৌশি এক বিশেষ বিষয় নিমন্তে মু তাঙ্কু নিবেদন করিথায়ে পুনি নাহি এপরি কই সে নিজের মুন্ডকু হলাই দিয়ন্তি পুনি হ কইথা যোগু মু মু যেতিকি খুশি হয়ে পাই থাকে তহরু কেতে অধিকা খুশি মু সেবিধার উত্তর পাই যোগু হইথায়ে যেহেতু আমমানকু অবশ্য নিরন্তর নিবেদন করিয়াকু অছি যে তুম্ভর ইচ্ছা সফল হেউ তাঙ্কর সকল নাকারাৎমক বিষয় কেবল সেপরি ধরনের উক্তি যদি তাহাই তাঙ্কর ইচ্ছা অটে তাহাই সব কিছু মাত্র এহা তো তাঙ্কর সকল নাকারাৎমক বিষয়রু কেতে অধিক উত্তম বিষয় অটে যদি তাঙ্কর ইচ্ছাকে সফল করা অভিপ্রায়ে এহা সেপরি ধরনের উত্তর হইথায়ে সেতবে সম্ভব হয়ে পাইথায়ে আপনার তাহাকু স্নেহ করিথান্তি আমেন মু তো তাঙ্কর নিমন্তে প্রায় আলাপ করিয়াকু আরম্ভ করিয়াছি মু তো এতবেলে আদৌ স্থগিত হই ন পারে আরে বা সে প্রকৃত অতি বাস্তব সে মো পাই অতি বাস্তব অটন্তি বন্ধুগণ সে অটন্তি মু যাহা কিছু অটে তহলে সব কিছু সেই অটন্তি পুনি মু যাহা কিছু উন্নতি করিবি সে সবুর সে কর্ণধার অটন্তি পুনি মু যাহা কিছু হই পারিবি বলি ভরসা রাখিছি সে সবু খ্রিস্টরে পুনি তাঙ্ক বচন মধ্যে বদ্ধমূল অটে ধর্মাত্মাঙ্কর সাক্ষী নিমন্তে আজি রাতিরে মু অত্যন্ত ধন্যবাদ অটে সুসমাচার বিষয় নিমন্তে মু কৃতজ্ঞ অটে এহা যে সেপরি হই পারে এহা সহিত অধিকাংশ লোক অসহমতি যে প্রকাশ করি পারন্তি তাহা মু জানে তথাপি মু আপন মানক যেপরি কহিছি এক সুসমাচার নিমন্তে মু কর্তব্য নিষ্ঠ অটে চিহ্নটিয়ে অনুষ্ঠিত হইতিলা পুনি সে যে ঈশ্বর অটন্তি কেবল এহাকু পরিচিত করাইবা অভিপ্রায়ে ঈশ্বর চিহ্নটিয়ে আদৌ প্রেরণ করন্তি নাহিঁ মাত্র এক সমাচার সর্বদা রবটিয়ে চিহ্নকু অনুসরণ করিথায়ে এহাকু যে কেউ ব্যক্তি জানন্তি সকল প্রকার চিহ্ন পুনি অদ্ভুত শক্তি সহিত ভরপুর থাই যীশু আসিথিলে আউ সকল চিহ্ন গুড়িকু পুনি অদ্ভুত কর্ম গুড়িকু সে যেতে সফল করুথিলে সেতে সে অতি মহান ব্যক্তি হয়ে পারিথিলে মাত্র সে বসি পড়িথিলে সুসমাচার দেওয়াকু যেতে আরম্ভ করিথিলে ও কহিথিলে মু ও মোর পিতা এক এপরি কহুথিলে আরে বা দাদ সেবার পাই ভ্রান্ত জনক শিক্ষা থিলা বুঝন্তি তো তথাপি চিহ্নটি সে রবঙ্কু নিশ্চয় অনুসরণ করা কহিথিলা দুইটি বিভিন্ন ধরনের চিহ্ন পোষাঙ্কু দত্ত হইথিলা পুরি প্রতিটি চিহ্ন এক রবকু লাভ করিথিলা তাহি সত কথা কিছুদিন তলে মু এই প্রসঙ্গ উপরে প্রচার করিথিলি চিহ্নর উদ্দেশ্য এক রব সেই বিষয় উপরে কৌশ স্থানে মু প্রচার করিথিলি তেণু চিহ্নর নিমন্তে এক রব আবশ্যকতা এহা তো পরিবর্তন হেউথিবা এক চিহ্ন এহা সর্বদা সেপরি ধরনের হই অটে এহা যদি সেপরি হই নথায়ে তে তা আদৌ ঈশ্বর কাড়ু ଆଗତ ହୋଇନଥିଲା। କେହି ନା ବ୍ୟକ୍ତି କୌଣସି ଏକ ଅପ୍ରାକୃତିକ ଧରଣର ଅସାଧାରଣ ସେବା କାର୍ଯ୍ୟ ସହିତ ଉପସ୍ଥିତ ହୁଅନ୍ତି, ଯାହାକି ବାଇବଲ ମଧ୍ୟରେ ଏକ ପ୍ରକୃତ ସତ୍ୟ ସେବା କାର୍ଯ୍ୟ ବୋଲି ପ୍ରକାଶିତ ହୋଇଥାଏ। ପୁଣି ସେ ବ୍ୟକ୍ତିଟି ସେ ପୁରାତନ ସାଙ୍ଗଠିକ ଧର୍ମ ଶିକ୍ଷା ବିଷୟକୁ ପ୍ରଚାର କରନ୍ତି, ତେବେ ଏହାକୁ ଭୁଲି ଯାଆନ୍ତୁ। ଏହା ସହିତ ଅନ୍ୟ କିଛି ଶିକ୍ଷା ସାମିଲ ନାହିଁ, ସେପରି ଧରଣର ଏକ କାର୍ଯ୍ୟକୁ ଈଶ୍ୱର ଆଦୌ କରିନଥାନ୍ତି। ସେହି ଶିକ୍ଷାଟି ତାହା ତ ପ୍ରତିଶ୍ରୁତି ସହିଥିବା ମାନ୍ୟ ଅଟେ, ଯାହାକି ଆପଣଙ୍କ ମଧ୍ୟରେ କୀଟାଣୁ ଗୁଡିକୁ କିମ୍ବା ପୋକ ଗୁଡାକୁ ଧାରଣ କରି ରହିଥାଏ, କିମ୍ବା ସେଗୁଡାକୁ ଅନ୍ୟ ଯାହା କିଛି ବସ୍ତୁର ଆଖ୍ୟା ଦେବା ପରେ କହିଥାନ୍ତି ନା କାହିଁକି। ତଥାପି ବିଗତ 40-50 ବର୍ଷ ଧରି ସେହି ସମାନ ମାନ୍ୟକୁ ଭୋଜନ କରିବା ପାଇଁ ଯତ୍ନ କରୁଛନ୍ତି, ଯାହାକି ପୂର୍ବେ ବହୁ ବର୍ଷ ତଳେ ପ୍ରସାରିତ ହେବା ଦ୍ୱାରା ଦତ୍ତ ହୋଇଥିଲା। ଆପଣଙ୍କ ଯାତ୍ରା କାଳରେ ଈଶ୍ୱର ସନ୍ତାଗଣ ପ୍ରତ୍ୟେକ ରାତ୍ରି କାଳରେ ପତିତ ହେଉଥିବା ନୂତନ ମାନ୍ୟକୁ ପ୍ରାପ୍ତ ହେଉଥିଲେ, ତାହା ହିଁ ନିରାଟ ସତ୍ୟ କଥା। ଆପଣମାନେ ତ ଏହାକୁ ବଳକା ରଖିପାରିନଥାନ୍ତି। ଯେଉଁ ଯୁଗଟି ବିତି ସାରିଛି ସେପରି ଧରଣର କୌଣସି ଏକ ଯୁଗର ଆମମାନେ ଆଦ ବାସ କରିନଥାଉ। ଆମେ ତ ନୂତନ ମାନ୍ୟକୁ ତାଜା ମାନ୍ୟକୁ ସ୍ୱର୍ଗଦତ୍ତ ହୋଇଥିବା ମାନ୍ୟକୁ ଭୋଜନ କରୁଅଛୁ, ପୁଣି ଯେତେବେଳେ ଅଗ୍ରସର କରିଥାଉ ଆମମାନେ ସେ ଯାତ୍ରା କାଳରେ ସେପରି ସ୍ୱର୍ଗୀୟ ମାନ୍ୟକୁ ଭୋଜନ କରିଥାଉ। ଆସନ୍ତୁ ନିଜ ବସ୍ତକୁ ଯେତେବେଳେ ଅବରୋଧ କରିବା। ପ୍ରଭୁ ଈଶ୍ୱର ଆପଣ ନିଜର ଉପସ୍ଥିତି ଯୋଗୁଁ କେତେ ବାସ୍ତବ ନ ଅଟନ୍ତି। ହେ ପ୍ରଭୁ, ଅନୁଗ୍ରହ ବିଷୟ ପରେ ମୁଁ ବିଚାର କରିଥାଏ। ଆମମାନେ ଆପଣଙ୍କୁ ଏକାଧିକ କାର୍ଯ୍ୟକୁ କରିବା ବିଷୟକୁ ଲକ୍ଷ୍ୟ କରିଛୁ, ଆପଣଙ୍କୁ ବିଭିନ୍ନ ଭାଷାରେ କଥାବାର୍ତ୍ତା କରୁଥିବା ବିଷୟକୁ ଶୁଣିଅଛୁ, ପୁଣି ଆପଣଙ୍କ ଲୋକମାନଙ୍କ ମଧ୍ୟରେ ସେଗୁଡ଼ାକୁ ବ୍ୟାଖ୍ୟା କରୁଥିବା ବିଷୟକୁ ଆମେ ଦେଖିଅଛୁ। ହେ ପରମେଶ୍ୱର, ପ୍ରୀତମାନଙ୍କୁ ଆପଣଙ୍କ ସୁସ୍ଥତା ପ୍ରଦାନ କରିବାର ଦେଖିବାରୁ, ଅନ୍ଧମାନଙ୍କର ଚକ୍ଷୁ ଖୋଲୁଥିବାର ବିଷୟକୁ ଦେଖିଥିବାରୁ, ଛୋଟାକୁ ଚାଲିବାର ଯୋଗ୍ୟତାକୁ ଦେଖିଥିବାରୁ, କାଲାକୁ ଶୁଣିବାର କ୍ଷମତା ଲାଭ କରିବାକୁ ଦେଖିଥିବାରୁ, ଯୁବକକୁ କଥା କହିବାର ଦେଖିଥିବାରୁ, ତେଣୁ କହିଥାଉ ଆପଣ ପ୍ରକୃତ କେତେ ମହାନ ପୁଣି ଶକ୍ତିଶାଳୀ କ୍ଷମତା ସମ୍ପନ୍ନ ପରମେଶ୍ୱର ଅଟନ୍ତି। ପୁଣି ଯୁଗାନ୍ତର ଦିନମାନଙ୍କରେ ଆପଣ ଯେ ଏଗୁଡାକର ସବଳୀକରଣକୁ ପ୍ରତିଜ୍ଞା କରିଥିଲେ ତାହାକୁ ଲକ୍ଷ୍ୟ କରୁଅଛୁ। ଯଦ୍ୟପି ଆମମାନେ ଏକାଧିକ ଭଣ୍ଡ ନକଲକାରୀମାନଙ୍କୁ ଲାଭ କରିଛୁ, ତଥାପି ଏହା ଘୋଷଣା କରେ ଯେ କୌଣସି ଏକ କ୍ଷେତ୍ରରେ ସତ୍ୟ ଈଶ୍ୱରଙ୍କ ଉପସ୍ଥିତି ଅବଶ୍ୟ ଅଛି, ଯିଏକି ପ୍ରକୃତି ଯୋଗ୍ୟ ପରମେଶ୍ୱର ଅଟନ୍ତି। ପୁଣି ସ୍ୱର୍ଗସ୍ଥିତ ଆଜି ରାତିରେ ଆମମାନେ ଏପରି ଈଶ୍ୱର ବିଶ୍ୱାସୀ ଅଟୁ ଯେ ଆପଣ ଏହି ସ୍ଥାନରେ ଉପସ୍ଥିତ ଥିବାର ବିଷୟକୁ ଲକ୍ଷ୍ୟ କରିଥାଉ। ପୁଣି ଧାଡି ମଧ୍ୟରେ ଉପସ୍ଥିତ ଥିବା ଏହି ସଜ୍ଜନଗଣ ଏହି ଧାଡି ମଧ୍ୟରେ ଏମାନେ ଯେତେବେଳେ ଅଗ୍ରସର କରିଥାନ୍ତି, ହେ ପ୍ରଭୁ ଆମମାନେ ଏହି କାର୍ଯ୍ୟକୁ ଏଥିପାଇଁ କରୁଅଛୁ ଯେହେତୁ ଏହି ପ୍ରତିଜ୍ଞାକୁ ଆମମାନେ ସେମାନଙ୍କ ନିକଟରେ ଶପଥ କରିଅଛୁ। ଆଉ ଆପଣ କହିଥିଲେ ଯେଉଁମାନେ ବିଶ୍ୱାସ କରନ୍ତି ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ। ଏ ସ୍ଥାନରେ ସେବକ ଭାତୃଗଣ ଏତେବେଳେ ଠିଆ ହୋଇଛନ୍ତି, ଏପରି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନଙ୍କୁ ଆପଣ ଜଗତର ପତନାବଧି ମନୀତ କରିଥିଲେ, ଆଉ ଆଜି ରାତିରେ ସେମାନେ ସେପରି ହିଁ ଅଟନ୍ତି। ପୁଣି ଆପଣ ଯେହେତୁ ଅସୀମ ଈଶ୍ୱର ଅଟନ୍ତି, ତେଣୁ ଆଜି ରାତିରେ ଆମମାନେ ଯେ ଏହି ସ୍ଥାନରେ ଠିଆ ହୋଇ ରହିଥିବୁ ଏ ବିଷୟକୁ ଆପଣ ଜଗତର ସୃଷ୍ଟି ପୂର୍ବେ ଅବଗତ ଥିଲେ, ତେଣୁ ହେ ସ୍ୱର୍ଗସ୍ଥିତ ଆଜି ରାତିରେ ଆମେ ପ୍ରାର୍ଥନା କରିଥାଉ ଯେ ଏହି ପୀଡିତ ଲଙ୍ଗଡ଼ା ଅନ୍ଧ ଅପଙ୍ଗ କର୍କଟ ରୋଗଗ୍ରସ୍ତ ବ୍ୟକ୍ତିଗଣ କିମ୍ବା ଯେକୌଣସି ପିଲାରେ ଆକ୍ରାନ୍ତ ଥିବା ବ୍ୟକ୍ତିଗଣ ସେମାନେ ଥାନ୍ତି ନା କାହିଁକି, ଯେମାନେ ଏହି ଧାଡି ଗୁଡିକରେ ମଧ୍ୟ ଅତିକ୍ରମ କରନ୍ତି ସେମାନେ ଏ କଥାକୁ ଯେପରି ବୁଝିପାରନ୍ତି ଯେ ସେହି ସମାନ ଈଶ୍ୱର ଯିଏକି ହୃଦୟର ଗୁପ୍ତ ବିଚାରକୁ ବୁଝନ୍ତି ସେ ସେମାନଙ୍କୁ ସୁସ୍ଥ କରିଦେବେ ଯଦି ସେମାନେ ଏହାକୁ କେବଳ ଗ୍ରହଣ କରିନେବେ, କେବଳ ଦେଖନ୍ତି ପୁଣି ଯେପରି ବୁଝିପାରନ୍ତି। ସେହି ସକଳ ବ୍ୟକ୍ତି ଯେଉଁମାନେ ପିତ୍ତଳର ସେହି ଶବକୁ ତାହି ଦେଖିଥିଲେ ତାହା ତ ଜଣେ ଯାଜକଙ୍କର ଖଣ୍ଡେ ପିତ୍ତଳର ପଦାର୍ଥ ଥିଲା, ତାହା ତଥାପି ସେମାନଙ୍କୁ ସୁସ୍ଥ କରିପାରିନଥାନ୍ତା, କାରଣ ତାହା ଯେ କି ପ୍ରକାର ଏକ ବସ୍ତୁ ଥିଲା ସେ ବିଷୟକୁ ସେମାନେ ସ୍ୱୟଂରୁ ବୁଝିନଥିଲେ। ପୁଣି ହେ ପ୍ରଭୁ, ଆଜିର ଅବସ୍ଥାଟି ମଧ୍ୟ ତଦ୍ରୁପ, କୌଣସି ଏକ ବରଦାନ ଯାହାକି ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ ସେପରି ବିଚାର କରି ମାନେ ତାହାକୁ ଯଦି ଚାହାନ୍ତି ତେବେ ସେମାନେ ନିକଟରେ ବୁଝିବାର କିଛି ଜ୍ଞାନ ନାହିଁ। ଏହା ତ ସୁସ୍ଥତା କରିବା ପାଇଁ ଈଶ୍ୱରଙ୍କ ଉପସ୍ଥିତିର ଏକ ପ୍ରଗତିକରଣ ମାତ୍ର। ହେ ପିତା, ତାହା ଲୋକ ହୁଅନ୍ତୁ ଏହା ଯୀଶୁଙ୍କର ଯେପରି ସଫଳ ହୋଇପାରେ, ଆମେନ୍। ମୁଁ ସେହି ସାଧାରଣ ପିଆନ ବାଦକ ନିମନ୍ତେ ଚାହେଁ, ପୁରୁଷ ଅବା ସ୍ତ୍ରୀ ସେ ଯେ କେହି ହୋଇଥାନ୍ତୁ ନା କାହିଁକି, ସେହି ସ୍ଥାନରୁ ସେ ଚାଲି ଯାଆନ୍ତୁ, ପୁଣି ସେ ଗୀତଟିକୁ ଚିକିତ୍ସକ ଖ୍ରୀଷ୍ଟମର ମନମୋହନ ଯୀଶୁଙ୍କୁ ବଜାନ୍ତୁ, ଯେକୌଣସି ସ୍ଥାନ ସେ ଥାନ୍ତୁ ନା କାହିଁକି ପିଆନୋ ବଜାଇବାକୁ ଚାଲି ଆସନ୍ତୁ। ପୁଣି ତାହା ତ ଅଟେ ୱେନି ଇଣ୍ଡିଆ ସ୍ଥିତ ମୋର ସର୍ବପ୍ରଥମ ଆରୋଗ୍ୟକାରୀ ସଭା କଥାକୁ ମୁଁ ମନେ ପକାଇଥାଏ। କିଶୋରୀ ଏମ୍ଏସ୍ ଝିଅ ସେହି ସ୍ଥାନରେ ବସିଥିଲା, ପୁଣି ପିଆନୋଟିକୁ ବଜାଇଥିଲା ଚିକିତ୍ସକ ଖ୍ରୀଷ୍ଟମର ମନମୋହନ ଯୀଶୁ ଏହି ଗୀତଟି ବଜାଇଥିଲା। ପୁଣି ମଞ୍ଚ ପରକୁ ଆଉ ମୋ ନିକଟ ଜଣେ ଜଣେ ଶିଶୁକୁ ଅଣାଯାଇଥିଲା ଯିଏକି ଅପଙ୍ଗ ଶିଶୁ ଥିଲା। ପୁଣି ସେ ଶିଶୁଟି ନିମନ୍ତେ ମୁଁ ଯେତେବେଳେ ପ୍ରାର୍ଥନା କରୁଥିଲି ସେ ଶିଶୁଟି ମୋ କୋଳରୁ ତଳକୁ ଡେଇଁ ପଡିଥିଲା। ପୁଣି ମଞ୍ଚର ଚାରିଆଡେ ଦୌଡ଼ିବାକୁ ଲାଗିଥିଲା। ମା ସେତ ମୂର୍ଚ୍ଛା ହୋଇ ପଡିଥିଲେ। ଆଇ ନିଜର ରୁମାଲକୁ ଧରି କାନ୍ଦିବାରେ ଲାଗିଥିଲେ। ପୁଣି ଏଇ ଆମିଷ ବାଇକାଟି ପେଣ୍ଟିକୋଷ୍ଟାଲ ସମ୍ବନ୍ଧରେ କିଛି ହେଲେ ଜାଣିନଥିଲା କାରଣ ସେ ଆମିଷ ମଣ୍ଡଳୀର ସଦସ୍ୟ ଥିଲା। ମାତ୍ର ସେ ବଜା ବଜାଇଥିଲା। ତାହାର ଲମ୍ବା ଲମ୍ବା କେଶଗୁଚ୍ଛଟି ନଈ ପଡିଥିଲା। ପୁଣି ସେ ଆତ୍ମରେ ଉତ୍ତୋଳିତ ହୋଇ ତହିରେ ବହି ଯାଇଥିଲା। ପୁଣି ପରଭାଷରେ ଗୀତଗାନ କରିବା ଲାଗି ପଡିଥିଲା ଆଉ ସେ ଗୀତର ସ୍ୱର କାନରେ ନାଚି ଉଠିଥିଲା। ତତ୍ପରେ ପିଆନୋର କି ଗୁଡାକ ବାଜି ଉଠିଥିଲା ଆଉ ଚିକିତ୍ସକ ଖ୍ରୀଷ୍ଟମର ମନମୋହନ ଯୀଶୁ ଏହି ଗୀତ ମଧୁର ଗୁଞ୍ଜନଟି ଦାନ କରିଥିଲା। ଆମେନ୍। ସେ ଆଜି କାଲି ଓ ଚିରଦିନ ସମାନ ଅଟନ୍ତି। ବର୍ତ୍ତମାନ ଆସନ୍ତୁ ଆମେ ସମସ୍ତେ ପ୍ରାର୍ଥନା କରିବା। ପୁଣି ସେଠାରେ ସ୍ଥିତ ସକଳ ବ୍ୟକ୍ତି ଆସନ୍ତୁ ଆମେ ପ୍ରାର୍ଥନା କରିବା। ପୁଣି ଆପଣମାନେ ସଜ୍ଜନ ବ୍ୟକ୍ତିଗଣ ଆପଣମାନେ ଧାଡି ମଧ୍ୟ ଦେଇ ଯେତେବେଳେ ଆଗକୁ ବଢନ୍ତି ପୁଣି ଆପଣମାନଙ୍କ ଉପରେ ଆମେ ନିଜର ହସ୍ତ ଯେତେବେଳେ ପ୍ରଦାନ କରିଥାଉ ମନେ ରଖନ୍ତୁ ଯୀଶୁ ଏପରି କହିଥିଲେ ଯଦି ତୁମମାନେ ଏହା ଉପରେ ବିଶ୍ୱାସ କର ତେବେ ତୁମମାନେ ନିଶ୍ଚୟ ସୁସ୍ଥ ହୋଇଯିବ। ଆପଣମାନେ ଏହି ବଚନକୁ ବିଶ୍ୱାସ କରନ୍ତି ଆସନ୍ତୁ ଆମେ ସମସ୍ତେ ଏହି ଗୀତକୁ ଗାନ କରିବା।
Hearts to cheer, oh hear the voice.
ଚିକିତ୍ସକ ଖ୍ରୀଷ୍ଟ ମୋର ମନମୋହନ ଯୀଶୁ ଶୋକ ଦୁଃଖ ବିନାଶକ ପ୍ରାଣ ପ୍ରତିମ ଯୀଶୁ ଗୀତ ଗାନ କରିବା ସମୟରେ ଆସନ୍ତୁ ପ୍ରାର୍ଥନା କରିବା ପାଇଁ ନିଜର ଚକ୍ଷୁ ବନ୍ଦ କରିବା। ଦୂତେ ଗାନ୍ତି ନାମ ଆହେ ଯୀଶୁଙ୍କର ଶୁଣ। ଦୂତେ ଗାନ୍ତି ନାମ ସେ ମଧୁର ନାମ ପ୍ରଶଂସେ ମର୍ତ୍ତ୍ୟ ଧାମ ସୁମଧୁର ନାମ ଆହେ ପିତା ଈଶ୍ୱର ଏତେବେଳେ ଏହି ଲୋକମାନଙ୍କ ଉପରେ ସଞ୍ଚାଳିତ ହୁଅନ୍ତୁ। ଗାନ୍ତି ଦୂତେ ଗାନ୍ତି ନାମ ପ୍ରଶଂସେ ମର୍ତ୍ତ୍ୟ ଧାମ ଗାଏ ଜ୍ୟୋତିଷ୍କ ଗଣ ପ୍ରିୟ ଯୀଶୁ ନାମ। ପୁଣି ଏତେବେଳେ ମହାନ ଚିକିତ୍ସକ ଯେତେବେଳେ ଆପଣମାନେ ଯେତେବେଳେ ଏହି ଧାଡିର ମଧ୍ୟରେ ଆସନ୍ତି ସେହି ସ୍ଥାନ ଉପସ୍ଥିତ ଅଛନ୍ତି ମୋର ପ୍ରତିଶ୍ରୁତିକୁ ସ୍ୱୀକାର କରନ୍ତୁ କିମ୍ବା ସେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏହାକୁ ଆପଣମାନେ ସ୍ୱୟଂରୁ ବିଶ୍ୱାସ କରନ୍ତୁ। ତେବେ ଯେଉଁମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏହା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ। ହେ ପ୍ରଭୁ ମୁଁ ବିଶ୍ୱାସ କରେ। ହେ ପ୍ରଭୁ ମୁଁ ବିଶ୍ୱାସ କରେ ସବୁକିଛି ବିଷୟ ସମ୍ଭବ। ହେ ପ୍ରଭୁ ମୁଁ ବିଶ୍ୱାସ କରେ। ଯେଉଁମାନେ ବିଶ୍ୱାସ କରନ୍ତି ସେ ସମସ୍ତେ ଏହିପରି ଭାବରେ ହାତ ଉପରକୁ ଉଠାନ୍ତୁ ପୁଣି କହନ୍ତୁ ମୁଁ ବିଶ୍ୱାସ କରେ। ଏଠାରେ ଜଣେ ବ୍ୟକ୍ତି ଏତେବେଳେ ବସିଛନ୍ତି ମୁଁ କହୁଥିବା ଅବସ୍ଥାରେ ବଢିଯାଇଥିଲି। ତାହାର କାରଣ ଏପରି ଯେହେତୁ ସେ କର୍କଟ ରୋଗରେ ମୃତ୍ୟୁବରଣ କରୁଥିଲେ ସେ ଏହି ଆଶାବାଡ଼ି ଉପରେ ନିର୍ଭରଶୀଳ ଅଟନ୍ତି। ପରମେଶ୍ୱରଠାରୁ ଦୂରେ ରହି ଅନ୍ୟ କୌଣସି ପରେ ଜୀବିତ ରହିବାକୁ ଜଗତ ମଧ୍ୟ ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ନାହିଁ। ପରମେଶ୍ୱରଠାରୁ ଦୂରେ ରହି ଅନ୍ୟ କୌଣସି ପରେ ଜୀବିତ ରହିବାକୁ ଜଗତ ମଧ୍ୟରେ କିଛି ଦ୍ୱିତୀୟ ପନ୍ଥା ନାହିଁ। ସେ ଆପଣା ଉଦରର ସର୍ବତ୍ର କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପୁଣି ଏହା ଯଦି ଈଶ୍ୱରଙ୍କ କରୁଣା ଯୋଗୁଁ ସମ୍ଭବ ନ ହୁଏ ତେବେ ସେ ମୃତ୍ୟୁ କରିବାକୁ ଯାଉଛନ୍ତି। ତେଣୁ ମୁଁ ଯେ କେବଳ ହୋଇପାରିଥାନ୍ତି ଏପରି ଇଚ୍ଛା କରେ। ଏହି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଉତ୍ସାହର ଏକ ବଚନ ହିଁ ଅଟେ। ଚିକିତ୍ସକ ଜଣ ଆପଣଙ୍କୁ ଯେ ଆଉ କୌଣସି ପ୍ରକାର ସାହାଯ୍ୟ କରିପାରନ୍ତି ନାହିଁ ସେ କଥାକୁ ଆପଣ ଜାଣନ୍ତି। ଦେଖନ୍ତୁ ଆପଣ ସେଥିରୁ ବହୁତ ଦୂରରେ ଅଛନ୍ତି ଆଉ ଆପଣ ତ ଆପଣ କେବଳ ଏକମାତ୍ର ସୁଯୋଗକୁ ଲାଭ କରିଥିଲେ ପୁଣି ତାହା ଖ୍ରୀଷ୍ଟଙ୍କ ମଧ୍ୟରେ ଅବସ୍ଥିତ। ଦେଖନ୍ତୁ ପୁଣି ହେ ଭାଇ ଦିନେ ନା ଦିନେ ମୁଁ ମଧ୍ୟ ମୃତ୍ୟୁଭୋଗ କରିବି ଆଉ ଯୀଶୁ ଯଦି ବିଳମ୍ବ କରନ୍ତି ତେବେ ଆପଣଙ୍କୁ ନିଶ୍ଚିତ ରୂପେ ତାଗି ଦେବାକୁ ହିଁ ପଡିବ। ମୋତେ ନିଶ୍ଚିତ ରୂପେ ପରପାରିରେ ଆପଣଙ୍କ ସହିତ ସାକ୍ଷାତ କରିବାକୁ ହିଁ ପଡିବ। ବିଚାର ସିଂହାସନ ନିକଟରେ ମୋତେ ଆପଣଙ୍କ ସହିତ ଠିଆ ହେବାକୁ ହିଁ ପଡିବ। ପୁଣି ଏହି ରାତ୍ରିର ଅବସରରେ ଆପଣମାନଙ୍କୁ ଜଣା ଯେପରି ଦୂରଦର୍ଶନ ପ୍ରଣାଳୀରେ ପ୍ରତିଟି ଥର ଆମେ ମାନେ ନିଜର ଅଙ୍ଗୁଳି ଗୁଡାକୁ ଯେତେବେଳେ ଚଳନା ଦେଇଥାଉ କିମ୍ବା ଅନ୍ୟ ଯାହା କିଛି କାର୍ଯ୍ୟ କରିଥାଉ, ଏହି ସମୟରେ ଦୂରଦର୍ଶନ ପ୍ରଣାଳୀଟି ସେହି ସବୁକୁ ଧରି ପକାଏ। ସେଗୁଡ଼ିକ ଦସ୍ତାବେଜ ମଧ୍ୟରେ ଲିପିବଦ୍ଧ ହୋଇଥାଏ। ପ୍ରତିଟି ଶବ୍ଦ ଯାହାକି ଆପଣ କହନ୍ତି ତାହା ଦସ୍ତାବେଜ ମଧ୍ୟରେ ଲିପିବଦ୍ଧ ହୋଇ ରହିଛି। ଆଉ ଦୂରଦର୍ଶନ ଯନ୍ତ୍ରଟି ଯାହାକୁ ପ୍ରମାଣିତ କରିସାରିଛି ତାହା ଆପଣମାନେ ଜାଣନ୍ତି। ପୁଣି କୌଣସି ଛବିର ଆକୃତିକୁ ଏକ ଦୂରଦର୍ଶନ ଯନ୍ତ୍ର ସ୍ୱୟଂ ସୃଷ୍ଟି କରି ନପାରେ, ମାତ୍ର ଏହା ତ ଦୂରଦର୍ଶନ ମଧ୍ୟକୁ ସେହି ତରଙ୍ଗକୁ କେବଳ ସଞ୍ଚାଳିତ କରିଥାଏ। ବୁଝନ୍ତୁ, ଏହା କୌଣସି ପ୍ରକାରେ ତାହାକୁ ପ୍ରସ୍ତୁତ କରିପାରେ ନାହିଁ। ଏହି ପୃଥିବୀ ଉପରେ ଯେତେବେଳେ ଆଦବ ଏବଂ ହବା ଚଳାବୁଲା କରୁଥିଲେ ସେତେବେଳେ ଦୂରଦର୍ଶନ ଯନ୍ତ୍ର ଥିଲା। ଶୁଭସାଗର ମଧ୍ୟ ଦେଇ ମୂଷା ଯେତେବେଳେ ପାର ହେଉଥିଲେ ସେତେବେଳେ ମଧ୍ୟ ଦୂରଦର୍ଶନ ଯନ୍ତ୍ର ଉପଲବ୍ଧ ଥିଲା। କର୍ମେଲ ପାହାଡ ଉପରେ ଏଲିଓ ଯେତେବେଳେ ଉପସ୍ଥିତ ଥିଲେ ସେତେବେଳେ ମଧ୍ୟ ଦୂରଦର୍ଶନ ଯନ୍ତ୍ର ଉପଲବ୍ଧ ଥିଲା। ବୁଝନ୍ତି ତ, ତଥାପି ସେମାନେ ତ ଏହାକୁ ବର୍ତ୍ତମାନ କେବଳ ଆବିଷ୍କାର କରିଛନ୍ତି। ବୁଝନ୍ତୁ, ପୁଣି ଯେକୌଣସି ସ୍ଥାନରେ ମୁଁ ବର୍ତ୍ତମାନ ଥାଏ, ପ୍ରତ୍ୟେକ ଧରଣର କାର୍ଯ୍ୟକଳାପ ପୁଣି ପ୍ରତିଟି ଶବ୍ଦ ଯାହାକୁ ଆମମାନେ ସୃଷ୍ଟି କରିଥାଉ ତାହା ଏକ ଦସ୍ତାବେଜକୁ ସୃଷ୍ଟି କରୁଛି, ଯାହାକି ବିଚାର ଦିନରେ ଆମମାନଙ୍କ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତ୍ୟେକ ଚାଲିଚଳନ ଯାହାକୁ ଆମେ କାର୍ଯ୍ୟକାରୀ କରୁଛୁ ସେହି ସବୁ ନିଶ୍ଚିତ ଭାବେ ସେହି ସ୍ଥାନରେ ଆମମାନଙ୍କ ସମ୍ମୁଖରେ ପ୍ରକାଶିତ ହେବ ହିଁ ହେବ। ଆଉ ଜଣେ ସେବକର ନାୟ ଯେ ଶୁକ୍ର ବଚନ ମୁଁ ଆପଣମାନଙ୍କୁ କହେ ସେ ସବୁ ନିମିତ୍ତ ମୋତେ ନିଶ୍ଚିତ ରୂପେ ଉତ୍ତର ପ୍ରତ୍ୟୁତ୍ତର କରିବାକୁ ହିଁ ପଡିବ। ମୋତେ ଏହାକୁ ନିଶ୍ଚିତ ରୂପେ ପ୍ରଚାର କରିବାକୁ ହିଁ ଅଛି, ଯେହେତୁ ଏଥିପାଇଁ ଈଶ୍ୱର ମୋତେ ନିଶ୍ଚିତ ରୂପେ ଦାୟୀ କରିବେ। ହଁ, ସେପରି ଅବଶ୍ୟ କରିବେ। ପୁଣି ମୁଁ ଯଦି ପାରନ୍ତି ତେବେ ଆପଣମାନଙ୍କୁ ସୁସ୍ଥ କରିଦେଇ ପାରନ୍ତି। ପୁଣି ଈଶ୍ୱରଙ୍କ ପ୍ରତି ଯଦି ହୋଇନଥାନ୍ତା, ଆପଣ ପାଖରେ କିଞ୍ଚିତ ସମୟ ରହିଛି। ଯେପରି ଭାବରେ ମୁଁ ସଫଳ କରିବାକୁ ଜାଣିଥିଲି, ମୁଁ ଏତେବେଳେ ତଳକୁ ଓହ୍ଲାଇ ଆସି ଆପଣମାନଙ୍କ ପାଇଁ ପ୍ରାର୍ଥନା କରିଥିଲି। ଭାଇ, ଜଗତ ଅନ୍ୟ ଯେକୌଣସି ବିଷୟ ପାଇଁ ହୋଇଥାଏ ନା କାହିଁକି, ସେପରି ଅବସ୍ଥାରେ ବସିଥିବା ସେ ବ୍ୟକ୍ତିଙ୍କ ନିମନ୍ତେ ମୁଁ କରିପାରନ୍ତି, ମୁଁ ଏହାକୁ ପାରିବି। ଦେଖନ୍ତୁ, ମୋତେ ଆପଣଙ୍କୁ ପଚାରିବାକୁ ଦିଅନ୍ତୁ। ଆପଣ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଟନ୍ତି, ଯେହେତୁ ଆପଣ ଯେ ହୋଇସାରିଛନ୍ତି ଏଥିରେ ଏକ କଥାକୁ ଯିଶୁ କହିଥିଲେ। ବୁଝନ୍ତୁ, ତାଙ୍କର କରୋନା ପ୍ରଭାବ ଦ୍ୱାରା ଆମମାନେ ସୁସ୍ଥ ହୋଇଛୁ। ଆଉ ନିଜର ହୃଦୟର ଗଭୀର ସ୍ଥାନରୁ ଆପଣ ଯଦି ଏହାକୁ ଗ୍ରହଣ କରି ନେଇ ପାରନ୍ତି, ତେବେ ଆପଣ ସେପରି ଯଦି କରିପାରନ୍ତି, ଆପଣ ଆଉ ମୃତ୍ୟୁଭୋଗ କରିବେ ନାହିଁ, ମାତ୍ର ଆପଣ ବଞ୍ଚିଯିବେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ସେହି ଦୂରଦର୍ଶନ ପ୍ରଣାଳୀଟି ଏହି କୋଠରୀ ମଧ୍ୟ ଦେଇ ବର୍ତ୍ତମାନ ଯାଞ୍ଚ କରୁଅଛନ୍ତି। ଆମମାନେ ତାହା ଜାଣୁ, ଆମମାନେ ତାହାଙ୍କୁ ଦେଖି ନ ପାଉ, ଆମମାନେ ତାହାଙ୍କୁ ଆଦୌ ଦେଖିପାରିନଥାଉ। ଆମ ଚକ୍ଷୁ ସେପରି ସୃଷ୍ଟି ହୋଇନାହିଁ, ଆମମାନଙ୍କ ଇନ୍ଦ୍ରିୟ ଗୁଡାକ ତାହାଙ୍କ ଛବିକୁ ପ୍ରତିବିମ୍ବିତ କରି ନ ପାରନ୍ତି। ଯେହେତୁ ତାହାକୁ ପ୍ରତିଫଳନ କରିବାକୁ ଏକ ପ୍ରକାର ଯାନ୍ତ୍ରିକ ନଳୀ କିମ୍ବା ଅନ୍ୟ କୌଣସି ପଦାର୍ଥର ଏକ ସ୍ଫଟିକ ବସ୍ତୁ ଆବଶ୍ୟକ କରିଥାଏ, ତେଣୁ ଈଶ୍ୱରଙ୍କ ଉପସ୍ଥିତି ଆମେ ତାହାଙ୍କୁ ଦେଖିନଥାଉ, ତଥାପି ସେ ଏହି ସ୍ଥାନରେ ଉପସ୍ଥିତ ତାହା ମାନେ ଜାଣୁ। ଯୀଶୁଖ୍ରୀଷ୍ଟ ସମାନ ଅଟନ୍ତି, ଅପରିବର୍ତ୍ତିତ ଅଟନ୍ତି। ଦେଖନ୍ତୁ, ସେ ଆପଣଙ୍କୁ କିପରି ଭାବରେ ପ୍ରସ୍ତୁତ କରିଥାନ୍ତି, ଆପଣ ସମ୍ବନ୍ଧରେ ସେ କେବଳ ଘୋଷଣା କରିଥାନ୍ତି। ପୁଣି ଆରୋଗ୍ୟ ଲାଭ ନିମନ୍ତେ ଯେପରି ହୋଇଥାଏ, ଏଥିରେ ଯଦି ସେ ଏହି ସ୍ଥାନରେ ଦଣ୍ଡାମାନ ହୋଇ ରହିଥିଲେ ତେବେ ତ ସେ ଆପଣମାନଙ୍କ ପାଇଁ କିଛି କରିପାରି ନଥାନ୍ତେ। ବୁଝନ୍ତୁ, ଅନ୍ୟ କୌଣସି ଦ୍ୱିତୀୟ କର୍ମ କରିପାରି ନଥାନ୍ତେ। ପରମେଶ୍ୱର ପୁତ୍ର ଯଦି ଏହି ସ୍ଥାନରେ ଯଥା ସମୟରେ ଉପସ୍ଥିତ ଥିଲେ, ଯେପରି ସେ ଅଛନ୍ତି, ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ତଥାପି ଆପଣମାନଙ୍କ ନିମନ୍ତେ ସେ କିଛି କରିପାରିନଥିଲେ, ଯେହେତୁ ଆପଣମାନଙ୍କ ନିମନ୍ତେ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିଚିତ କରିସାରିଅଛନ୍ତି। ବୁଝନ୍ତି ତ, ପୁଣି ସେ ଏହି ସ୍ଥାନରେ ଯେତେବେଳେ ଉପସ୍ଥିତ ଅଛନ୍ତି, ପୁଣି ଆପଣମାନଙ୍କୁ ସୁସ୍ଥ କରିଦେବାକୁ ଆଉ ଆପଣମାନଙ୍କୁ ଭଲ କରିବା ଦେବାକୁ ଏଥିରେ ମଧ୍ୟ ସମାନ ଅଟନ୍ତି। ପୁଣି ସେ ନିରୁପାୟା ନାରୀ ଜଣକ ମୋତେ ପରି କହିଥିଲେ, ସେ କହିଥିଲେ ଆପଣ ଆଶ୍ରୟ ଭିକ୍ଷା କରିଥିଲେ, ପୁଣି ସେ ଯେପରି ଏକ ସନ୍ତାନ ଲାଭ କରିପାରନ୍ତି, ଏଥିପାଇଁ ଆପଣ ତାଙ୍କ ଉଦ୍ଦେଶ୍ୟରେ ଭାବବାଣୀ ଅଥବା ସେପରି କିଛି ବିଷୟକୁ ସମ୍ପର୍ଣ୍ଣ କରିଥିଲେ। ସେଠାରେ ସେହି ଚକଯୁକ୍ତ ଚୌକି ଉପରେ ବସିଛନ୍ତି, ଆଉ ସେ କରିଥିଲେ, ସେ ସନ୍ତାନଟିଏ ଲାଭ କରିଥିଲେ। ପୁଣି ସେହି ସାଧାରଣ ନାରୀ ଜଣକ ଏହି ସ୍ଥାନରେ ବସିଛନ୍ତି, ସେ ତ ଗଳକଣ୍ଠର ଅସ୍ତ୍ରୋପଚାର କରିଥିଲେ, ଆଉ ତାହା ତାଙ୍କୁ ପକ୍ଷାଘାତୀ କରି ପକାଇଥିଲା। ଆଚ୍ଛା, ତେବେ ସେପରି ଧରଣର ଅନେକ ଗୁଡିଏ ବ୍ୟାଧିକୁ ସଂକ୍ରମିତ ହେଉଥିବାର ଆମମାନେ ଦେଖିଅଛୁ। ପୁଣି କନିଷ୍ଠା ଭଉଣୀ, ଆପଣ ଜଣେ ପ୍ରକୃତ ଖ୍ରୀଷ୍ଟିଆନ ତାହା ମୁଁ ଜାଣେ। ପରମେଶ୍ୱର ତୁମକୁ ଏହି ସ୍ଥାନରେ କାହିଁକି ବସି ରହିବାକୁ ଦିଅନ୍ତି ତାହା ତ ମୁଁ ଜାଣେ ନାହିଁ। ମୁଁ ଏପରି ବିଶ୍ୱାସ କରେ ଯେ ସମ୍ଭବତଃ ଏହା ଏ ନିମନ୍ତେ ଯେପରିକି ତୁମେ କରିଅଛ, ତୁମର ବିଶ୍ୱାସ ଅଛି, ତୁମେ ବିଶ୍ୱାସ କରିବାକୁ ଯତ୍ନ କରୁଅଛ, ସେଥିରୁ ଆରୋଗ୍ୟ ଲାଭ କରିବାକୁ ଯତ୍ନ କରୁଅଛ, ସେଥିପାଇଁ ବୁଝ ତ ତଥାପି ଏଥିରେ ଧ୍ୟାନ ଦିଅ ଏହାକୁ ଲାଭ କରିବା ପାଇଁ ଆମେ ଆଦୌ ଚେଷ୍ଟା ନ କରୁ କେବଳ ତାହାକୁ ଲାଭ କେବଳ ତାହାକୁ ଲାଭ କରିବାକୁ କେବଳ ଇଚ୍ଛା କରୁ ଏହା ତ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ପୁଣି ଆମମାନେ ବର୍ତ୍ତମାନ ସୁସ୍ଥ ହେବାକୁ ଯାଉଛୁ ପୁଣି ଆପଣମାନେ ସଜ୍ର ବ୍ୟକ୍ତିଗଣ ସେଠାରେ ଚୌକିଗଣରେ ବସିଥିବା ବ୍ୟକ୍ତିଗଣ ଆପଣ ଯେ କେହି ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି ଯେକୌଣସି ବ୍ୟାଧିରେ ଆକ୍ରାନ୍ତ ଥାନ୍ତୁ ନା କାହିଁକି ଖ୍ରୀଷ୍ଟରେ ଉପସ୍ଥିତ ଏହାକୁ କେବଳ ମନେ ରଖନ୍ତୁ ତେଣୁକରି ଚକଯୁକ୍ତ ଗାଡ଼ିରେ କିମ୍ବା ଆପଣମାନେ ଯେକୌଣସି ଥାନ୍ତୁ ନା କାହିଁକି କେବଳ ଏତିକି ମନେ ରଖନ୍ତୁ ଖ୍ରୀଷ୍ଟଠାରେ ଉପସ୍ଥିତ ଅଛନ୍ତି ପୁଣି ଆପଣମାନେ କହନ୍ତି କେହି ଜଣେ ବ୍ୟକ୍ତି ସେପରି ଅଛନ୍ତି କି ମୋର ଆଲୋକ ଚିତ୍ରଟି ଯେ ଉପଲବ୍ଧ ହେବାକୁ ଯାଉଛି ତାପରେ ଧ୍ୟାନ ଦିଅନ୍ତି କି ଆରେ ହେ ପ୍ରକୃତ ତାହା ଅଟେ ଏପରିକି ଯୀଶୁଖ୍ରୀଷ୍ଟଙ୍କ ସକଳ ବଚନ ଏହି ଜଗତରେ ଥିବା ସମୟରେ ସେ ଯାହା କିଛି କହିଥିଲେ ସେହି ସକଳ ବଚନ ଏହି କୋଠରୀ ମଧ୍ୟ ଦେଇ ଚଳପତ୍ର କରୁଛି ଏହା କଦାପି ମଳିନ ହୁଏ ନାହିଁ ବୈଜ୍ଞାନିକ ପଦ୍ଧତିରେ ତାହା ଯେ ସତ୍ୟ କଥା ଏହାକୁ କେତେ ଜଣ ଜାଣନ୍ତି ଆଚ୍ଛା ତେବେ ଏହା କିପରି ଏକ ବିଷୟ ତେବେ ତ ଯେଉଁ ବଚନଟି ଲିଖିତ ହୋଇ ସାରିଛି ସେହି ବଚନକୁ ଆତ୍ମା ଉଠାଇଥାନ୍ତି ପୁଣି ଏହାକୁ ପ୍ରକଟ କରିଥାନ୍ତି ଆରେ ବା ଭଲ କଥା ସେ ଏହି ସ୍ଥାନରେ ଉପସ୍ଥିତ ସେହି ପ୍ରଭୁ ସେ ବର୍ତ୍ତମାନ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଆମମାନେ କେବଳ ଆମେ ଏକାଧିକ ଘଟଣାମାନ ଦେଖିଛୁ ପୁଣି ଆମମାନେ ଅଧିକ କୃତଜ୍ଞ ହେବା ପର୍ଯ୍ୟନ୍ତ ସେ ଆମମାନେ ମଧ୍ୟ ଅଧିକ ବିଷୟ ସମ୍ପନ୍ନ କରିଛନ୍ତି ଆପଣଙ୍କୁ ଜଣା ଆମେ ଏହା ଉପରେ କେବଳ ଝୁଣ୍ଟେ ପଡିଥାଉ ଯଦି ଆମେ ଏହାକୁ ପ୍ରକୃତରେ ଅନୁଭବ କରୁ କୌଣସି ଏକ ଅସମ୍ବୋଧନର ବିଷୟ କେବଳ ସେପରି ନୁହେଁ ମାତ୍ର କେତେକ ଥିଓଲୋଜିକାଲ ବିଷୟ ତଥାପି ଯେଉଁ ପ୍ରମାଣ ବିଷୟ ସେ ପ୍ରତିକ୍ରିୟା କରିଥିଲେ ତେବେ ଏହି ଦିଗରେ ସେ ତାହାକୁ ପ୍ରଦର୍ଶନ କରାଇବେ ପୁଣି ଏହି ସମୟରେ ସେ ଏହି ସ୍ଥଳରେ ତାହାକୁ ଘୋଷଣା କରୁଅଛନ୍ତି କିପରି ଆଶ୍ଚର୍ଯ୍ୟଜନକ ବିଷୟ ଏହା ଅତି ଆଶ୍ଚର୍ଯ୍ୟଚକିତ ବିଷୟ ନୁହେଁ କି ଏତେବେଳେ ଆପଣମାନେ ବିଶ୍ୱାସ କରନ୍ତୁ ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି ଆପଣ ଯେ ମରୁନାହାନ୍ତି ଏହାକୁ ବିଶ୍ୱାସ କରନ୍ତୁ ଆପଣ ବଞ୍ଚିଯିବେ ପୁଣି ଈଶ୍ୱରଙ୍କୁ ଗୌରବ ଦେବାକୁ ଆପଣ ଯାଉଛନ୍ତି ଈଶ୍ୱରଙ୍କୁ ମହିମା ଦେବାକୁ ଆପଣ ଉଦ୍ୟତ ହେଉଛନ୍ତି ଆପଣ ପୁରା କଦାପି ବାପ୍ତିତ ହୋଇଛନ୍ତି କି ଆପଣ ଜଣେ ଖ୍ରୀଷ୍ଟିଆନ ଆପଣ ସେପରି ଅଟନ୍ତି କି ପୁଣି ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି ଈଶ୍ୱରଙ୍କ ମହିମା ନିମିତ୍ତ ଆପଣ ଜୀବନଯାପନ କରିବାକୁ ଚାହାନ୍ତି କି ତେବେ ହେ ମୋର ଭାଇ ଫେରି ଯାଆନ୍ତୁ ଆଉ ଜୀବିତ ରହନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଜୀବିତ ରହନ୍ତୁ ହେ ଭଉଣୀ ଈଶ୍ୱରଙ୍କ ମହିମା ନିମନ୍ତେ ଆପଣ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି ଆଉ ନିଜ ସନ୍ତାନର ଯତ୍ନ ନିଅନ୍ତୁ ପୁଣି ଯୀଶୁଙ୍କ ନାମରେ ଚଳାବୁଲା କରନ୍ତୁ ଆପଣମାନେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଯୀଶୁ ଖ୍ରୀଷ୍ଟ ନାମରେ ଏହି ସମାନ କାର୍ଯ୍ୟକୁ ସମ୍ପନ୍ନ କରନ୍ତୁ ଆଜି ରାତ୍ରି କାଳରେ ଏହି ସ୍ଥାନର ୱେଷ୍ଟ ବାର ହୋ ହୋଟେଲର ସ୍ଥିତି ଉପାସନାକୁ ମନେ ରଖିଥାନ୍ତୁ ପରମେଶ୍ୱରଙ୍କ ଉପସ୍ଥିତି ଏହି ସ୍ଥାନରେ ପ୍ରମାଣିତ ହୋଇସାରିଥିଲା ସେ କାହାରି ପକ୍ଷପାତ କରନ୍ତି ନାହିଁ ଆପଣମାନେ କେବଳ ବିଶ୍ୱାସ କରନ୍ତୁ ଏହି ସେ ଆପଣମାନଙ୍କ ପାଇଁ ଚାହାନ୍ତି ଆପଣମାନେ ତାହାଙ୍କୁ ଏତେ ବିଶ୍ୱାସ କରନ୍ତି କି ଆମେନ୍ ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଆସନ୍ତୁ ନିଜ ନିଜର ବସ୍ତୁକୁ ଏତେବେଳେ ଅବନତ କରିବା ସେମାନେ ଯେ ଏହାକୁ ଶେଷ କରିବାକୁ କେଉଁମାନଙ୍କୁ ମନସ୍ଥ କରିଛନ୍ତି ତାହା ମୁଁ ଜାଣେ ନାହିଁ ଭାଇ ମେସଗ୍ୟାନ୍ ସେହି ସ୍ଥାନରେ ଅଛନ୍ତି ଏଠାକୁ ଚାଲି ଆସନ୍ତୁ ହେ ଭାଇ ଆସନ୍ତୁ ସେ ପ୍ରାର୍ଥନା ସହିତ ଏହାକୁ ଶେଷ କରିବାକୁ ଯାଉଛନ୍ତି ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।